କୃଷ୍ଣ ସର୍ବପ୍ରଥମେ ମୋର ପରମାର୍ଥୀୟ ଗୁରୁଦେବ ଶ୍ରୀ ଶ୍ରୀମଦାଧଗୋବିନ୍ଦ ସତ୍ସଙ୍ଗ ଗୁରୁ ମହାରାଜଙ୍କର ଅଭୟଚରଣ କମଳ ତଳେ ସମର୍ପିତ କରି କୃପା ରକ୍ଷା କରି ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ ପ୍ରଭୁପାଦ ମହାରାଜ ଏବଂ ବିଶେଷ କରି ସେ ଶ୍ରୀ ସଚ୍ଚିଦାନନ୍ଦ ଶ୍ରୀ ଭକ୍ତିବିନୋଦ ଠାକୁର ତଥା ସମସ୍ତ ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କର ଚରଣ କମଳ ତଳେ ଆନନ୍ଦ କୋଟି ଦଣ୍ଡବତ ପ୍ରଣାମ ପୂର୍ବକ ନିଜକୁ ସମର୍ପିତ କରି କୃପା ଭିକ୍ଷା କରି ଉପସ୍ଥିତ ସମସ୍ତ ଶ୍ରୋତା ବୈଷ୍ଣବ ଭକ୍ତମାନଙ୍କର ଚରଣ କମଳ ତଳେ ପ୍ରଣତି ନିବେଦନ ପୂର୍ବକ ଏବଂ ବିଶେଷ କରି ଯେଉଁମାନେ ଏଇ ଅନଲାଇନ୍ରେ ସମସ୍ତ ଭକ୍ତମାନଙ୍କର ଚରଣ କମଳ ତଳେ ଦଣ୍ଡବତ ପ୍ରଣାମ ପୂର୍ବକ କୃପା ଭିକ୍ଷା କରି ଶ୍ରୀ ଶ୍ରୀ ଚୈତନ୍ୟ ଶିଖାଷ୍ଟକଙ୍କର କଥା କୀର୍ତ୍ତନରେ ନିଜକୁ ସମର୍ପିତ କରୁଛି ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ଧନ୍ୟବାଦ ଅର୍ପଣ କରୁଛି ଯେହେତୁ ଆପଣମାନେ ସଦାସହିତ ଏଇ ଚୈତନ୍ୟ ଶିକ୍ଷାଷ୍ଟକଙ୍କୁ ଆସ୍ୱାଦନ କରୁଛନ୍ତି ତଥା ଆମକୁ ସୁଯୋଗ ଦେଉଛନ୍ତି ଆମକୁ ଉତ୍ସାହ ଦେଉଛନ୍ତି ଏଭଳି ମହାପ୍ରଭୁଙ୍କର କଥା କିଛି କୀର୍ତ୍ତନ କରିବା ପାଇଁ ଯଦି ଆମର କୌଣସି ଯୋଗ୍ୟତା ନାହିଁ କେବଳ ଆପଣମାନଙ୍କର କୃପା ଆଶୀର୍ବାଦରୁ ଆମେ କିଛି କହିବା ପାଇଁ ସମର୍ଥ ହେଉଛୁ ବା ଏ ହେଉଛି ଆମର ପ୍ରୟାସ ତେବେ ସେ ସାଧୁଗୁରୁଙ୍କ କୃପା ଆପଣମାନଙ୍କ ସମସ୍ତଙ୍କ କୃପାକୁ ଆସି ଦେଇ ଯଦି କିଞ୍ଚିତ କହିବା ପାଇଁ ମୁଁ ଚେଷ୍ଟା କରୁଛି ମୋର ବି ବହୁତ ତ୍ରୁଟି ଥାଇପାରେ ବହୁତ କିଛି ଭୁଲ ରହୁଛି ତେଣୁ ଆପଣମାନେ ଆପଣଙ୍କର ସାଧୁ ବଳରେ କ୍ଷମା କରିବେ ଏବଂ ଯେଉଁ ଜିନିଷ ଆମ ପାଇଁ ଆମର ଭଜନରେ ସହାୟକ ଯେଉଁ ଜିନିଷକୁ ଆମେ ଗ୍ରହଣ କରି ଆମ ଭଜନ ଭକ୍ତି ମାର୍ଗରେ ଆମେ ଅଗ୍ରଗତି କରିବା ପାଇଁ ଯେଉଁ ଯେଉଁ ଜିନିଷ ଆମ ପାଇଁ ଆବଶ୍ୟକ ବୋଲି ବିଚାର କରୁଛେ ଶାସ୍ତ୍ର ସିଦ୍ଧାନ୍ତ ଯାହା ଆମେ ଶ୍ରବଣ କରୁଛେ ତାକୁ ଗ୍ରହଣ କରିବି ବୋଲି ମୋର ନିବେଦନ ଆଉ ଯାହା ଯଦି କିଛି ତ୍ରୁଟି ଥାଏ ସେ ତ୍ରୁଟିକୁ ଆପଣ ଧରିବେନି କେବଳ ଆମର ଭଜନର ସହାୟକ କିଭଳି ହେବ ସାଧୁଗୁରୁ ଶାସ୍ତ୍ର ଆମକୁ କ'ଣ ନିର୍ଦ୍ଦେଶ ଦେଉଛନ୍ତି ସେ ବିଷୟରେ ଆମେ ଆଲୋଚନା କରୁଛେ ତେବେ ଆମେ ଆଲୋଚ୍ୟ ପ୍ରସଙ୍ଗକ୍ରମେ ଶ୍ରବଣ କରୁଛେ ଚୈତନ୍ୟ ଶିକ୍ଷାଷ୍ଟକଙ୍କର ପ୍ରଥମ ଶ୍ଳୋକକୁ ହିଁ ଆମେ ଆଲୋଚନା ଜାରି ରଖିଛେ ନାମ ସଂକୀର୍ତ୍ତନ ଦ୍ୱାରା ସାତଟି ଫଳ ପ୍ରାପ୍ତ ହୁଅନ୍ତି ଭକ୍ତିବିନୋଦ ଠାକୁର ତାଙ୍କ ଟୀକାରେ ସେ କଥା ସୂଚନା ଦେଉଥିଲେ ତେବେ ଆମେ ପ୍ରସଙ୍ଗକ୍ରମେ ଆଲୋଚନା କରିକରି ଷଷ୍ଠ ପର୍ଯ୍ୟାୟରେ ପହଞ୍ଚିଛେ ପ୍ରତିପଦଂ ପୂର୍ଣ୍ଣାମୃତା ସ୍ୱାଦନମ୍ ଏବଂ ଶେଷ ପର୍ଯ୍ୟାୟ ଅଛନ୍ତି ସର୍ବାତ୍ମ ସ୍ନପନମ୍ ତେବେ ପ୍ରତି ପଦରେ ପୂର୍ଣ୍ଣାମୃତ ସ୍ୱାଦନମ୍ ସେଇଟା କିଭଳି ହେବ ହେଉନି କାହିଁକି ତା ବିଷୟରେ ଆମେ ଆଲୋଚନା ଜାରି ରଖିଛେ ବ୍ୟକ୍ତି ଆନନ୍ଦ ଚାହେଁ ପ୍ରସଙ୍ଗକ୍ରମେ ସେ କଥା ହିଁ ଶ୍ରବଣ କରୁଥିଲେ ବ୍ୟକ୍ତି ଆନନ୍ଦ ଚାହୁଁଛି ପ୍ରତି ପଦରେ ହିଁ ସେ ଆନନ୍ଦ ଚାହେଁ ବ୍ୟକ୍ତି ନାହିଁ ପ୍ରତି ଜୀବ ପ୍ରତ୍ୟେକ ଜୀବ ପ୍ରତି ପଦକ୍ଷେପରେ ଆନନ୍ଦ ଚାହୁଁଛନ୍ତି ପ୍ରତି ପଦକ୍ଷେପରେ ଅମୃତ ଆସ୍ୱାଦନ କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଅଜ୍ଞତାବଶତଃ ବୁଝିପାରୁନାହାନ୍ତି ଅମୃତ କ'ଣ ଆନନ୍ଦ କ'ଣ ସୁଖ କ'ଣ ବୁଝିପାରୁନାହାନ୍ତି ଜଡ଼ ସୁଖକୁ ସୁଖ ବୋଲି ବିଚାର କରୁଛନ୍ତି ଜଡ଼ ଇନ୍ଦ୍ରିୟ ଦ୍ୱାରା ଭୋଗ୍ୟ ବସ୍ତୁ ପ୍ରାପ୍ତ ହେଇକି ସୁଖୀ ହେଇଗଲେ ସେ ବିଚାର କରୁଛନ୍ତି ଆମେ ଆନନ୍ଦ ପାଉଛୁ ନା ଏଇଟା ଆନନ୍ଦ ନୁହଁ ସେ ବିଷୟରେ ଆମେ ଶ୍ରବଣ କରି ଆସୁଥିଲେ ଭୁକ୍ତି ମୁକ୍ତି ସିଦ୍ଧି କାମୀ ସକଲି ଅଶାନ୍ତ କୃଷ୍ଣ ଭକ୍ତ ନିଷ୍କାମ ଅଦୈବ ଶାନ୍ତ ସମସ୍ତେ ଭୁକ୍ତି ହୁଅନ୍ତୁ ମୁକ୍ତି ହୁଅନ୍ତୁ ସିଦ୍ଧିକାମୀ ହୁଅନ୍ତୁ ଏ ସମସ୍ତଙ୍କର ସ୍ୱସୁଖ ବାସନା ରହିଛି ଅର୍ଥାତ୍ ଜଡ଼ ଇନ୍ଦ୍ରିୟ ମାଧ୍ୟମରେ କିଛି ସୁଖ ପାଇବା ପାଇଁ ବାସନା ରହିଛି ତେଣୁ ସେମାନେ ସମସ୍ତେ ଅଶାନ୍ତ ଅଶାନ୍ତ ବ୍ୟକ୍ତିର ଆଉ ସୁଖ କେଉଁଠି ଅଛି ଶାନ୍ତି କେଉଁଠି ଅଛି ସେ ଆନନ୍ଦ କେମିତି ଆସ୍ୱାଦନ କରିବ ଏଥିପାଇଁ ସେ ଆନନ୍ଦ ଆସ୍ୱାଦନ କରିପାରୁନି କେବଳ କୃଷ୍ଣ ଭକ୍ତ ହିଁ ଆନନ୍ଦକୁ ଆସ୍ୱାଦନ କରନ୍ତି କିଭଳି ନା ପ୍ରତି ପଦକ୍ଷେପରେ ପ୍ରତି ପଦକ୍ଷେପରେ ସେ ଆନନ୍ଦକୁ କେବଳ କୃଷ୍ଣ ଭକ୍ତ ଯିଏ ସେ ଆସ୍ୱାଦନ କରିବେ କାହିଁକି ଆସ୍ୱାଦନ କରିବେ ଯେହେତୁ ଇନ୍ଦ୍ରିୟମାନଙ୍କରେ କୌଣସି ଭୋଗ ବାସନା କ'ଣ ଭୋଗ ପ୍ରବୃତ୍ତିଟା ନଥାଏ ଭୋଗ ପ୍ରବୃତ୍ତିକୁ ଭକ୍ତମାନେ ଦମନ କରନ୍ତି ଇନ୍ଦ୍ରିୟମାନଙ୍କର ପ୍ରବୃତ୍ତି ରହିବ ଇନ୍ଦ୍ରିୟମାନେ ତ ଭୋଗୋନ୍ମୁଖୀ ସବୁ ସମୟରେ କିନ୍ତୁ କୃଷ୍ଣ ଭକ୍ତ ଯେଉଁମାନେ ଭକ୍ତ କ'ଣ କରନ୍ତି ଭକ୍ତି ରସକୁ ଆସ୍ୱାଦନ କରନ୍ତି ଇନ୍ଦ୍ରିୟମାନଙ୍କୁ ଭଗବାନଙ୍କ ସେବାରେ ନିଯୁକ୍ତ କରନ୍ତି ନଚେତ ଇନ୍ଦ୍ରିୟମାନେ ହେଉଛନ୍ତି ବା ଦୁର୍ଦ୍ଦାନ୍ତ ଇନ୍ଦ୍ରିୟମାନେ ହେଉଛନ୍ତି ବହୁତ ବଡ଼ ଦୁର୍ଦ୍ଦାନ୍ତ କହୁଛନ୍ତି। ପ୍ରମାଥିନି ମନ୍ଥନକାରୀ ବୋଲି ଭଗବାନ କହିଛନ୍ତି। ଯତ ତ ହେ ଅପିକନ୍ତେ ଇନ୍ଦ୍ରିୟାଣି ପ୍ରମାଥିନି ପ୍ରସବଙ୍ଗମା, ଇନ୍ଦ୍ରିୟାଣି ପ୍ରମାଥିନି ଇନ୍ଦ୍ରିୟ ଯେତେ ବଡ଼ ଜ୍ଞାନୀ ହେଉ ସିଦ୍ଧିକାମୀ ହେଉ ଯିଏ ବି ହୁଅନ୍ତୁ, ଇନ୍ଦ୍ରିୟମାନଙ୍କର ସ୍ୱଭାବ ହେଉଛି ସିଏ ମନ୍ଥନକାରୀ। ମନ୍ଥନକାରୀର ଅର୍ଥ କ'ଣ? ସେମାନେ ଭୋଗ ଉନ୍ମୁଖୀ ହେବେ, ସବୁ ସମୟରେ ଇନ୍ଦ୍ରିୟମାନେ ଭୋଗ ହିଁ ଚାହିଁବେ। ଇନ୍ଦ୍ରିୟମାନଙ୍କୁ ଆମେ ଯେତେ ଭୋଗ ଦେଲେ ବି ସେ ସନ୍ତୁଷ୍ଟ ହେବେନି, କେବଳ ସନ୍ତୁଷ୍ଟ ହେବେ ସେବାରେ ନିଯୁକ୍ତ କରିବେ। ପ୍ରତ୍ୟେକ ଇନ୍ଦ୍ରିୟ ଯଦି ଭଗବାନଙ୍କ ସେବାରେ ଲାଗନ୍ତି ତେବେ ସେ ସେବା ସୁଖକୁ ପ୍ରାପ୍ତ ହେଇ ଦିବ୍ୟ ସୁଖକୁ ପ୍ରାପ୍ତ ହେଲା ପରେ ଏ ଜଡ଼ ସୁଖ ପ୍ରତି ତାଙ୍କର ସ୍ପୃହାଟା କମିବ। ଜଡ଼ ସୁଖରୁ ବା ଜଡ଼ ଭୋଗରୁ ଯେଉଁ ଆନନ୍ଦ ପାଉଛନ୍ତି, ଯେଉଁ ସୁଖ ବୋଲି ବିଚାର କରୁଛନ୍ତି, ସେ ବିଚାରଟା ଧୀରେ 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 ହ୍ରାସ ହେବ, କମିବ। କାହିଁକି? ଯେହେତୁ ଦିବ୍ୟ ସୁଖ ସେବନ କରୁଛେ, ସେବନ କରିବା ସମୟରେ ଆନନ୍ଦ ପାଉଛେ। ରସଗୋଲା ବାହାରେ ରସଗୋଲା ଅଛି, ଯେମିତି ଆମର ଭୁବନେଶ୍ୱର ନିକଟରେ ଅଛି ପାହାଳ, ଅଛି ପାହାଳ ରସଗୋଲା, ସାଲେପୁର ରସଗୋଲା। ଏଇଟା ସାଲେପୁର ତ ରସଗୋଲା ପାଇଁ ଫେମସ୍, ପାହାଳରେ ତ ରସଗୋଲା ଫେମସ୍, ଠିକ୍ ଅଛି, କିନ୍ତୁ ଆମେ କ'ଣ ପାହାଳ ରସଗୋଲା କଥା ଚିନ୍ତା କରି କ'ଣ ସେ ଆନନ୍ଦ ପାଉଛେ ନା? ଭୋଜନ କରିକି ଯେତିକି ଆନନ୍ଦ ପାଇବା, ଚିନ୍ତା କରି କ'ଣ ସେତିକି ଆନନ୍ଦ ପାଉଛେ? ଏଇଟା ହେଉଛି ଜଡ଼ ସୁଖ। ଇନ୍ଦ୍ରିୟମାନଙ୍କ ଦ୍ୱାରା ଭୋଗ କରୁଥିବା ଅବସ୍ଥାରେ କିଛି ଆନନ୍ଦ ପାଇବେ, କିଛି ସୁଖ ଅବସ୍ଥାରେ କିଛି ସୁଖ ପାଇବେ, ଭୋଗରୁ ନିବୃତ୍ତ ହେଇଗଲେ ଆଉ ସୁଖ ପାଇବେନି। ଚିନ୍ତନ କରି ଯେମିତି ଉଦାହରଣ ଶୁଣିଲେ ରସଗୋଲା, କ'ଣ ରସଗୋଲା ଚିନ୍ତା କରି ସେତିକି ଆନନ୍ଦ ପାଇପାରୁଛେ, ଭୋଜନ ଆନନ୍ଦ ପାଉଛେ ସେତିକି ଆନନ୍ଦ, ଦିବ୍ୟ ସୁଖଟା ବିପରୀତ। ଦିବ୍ୟ ସୁଖ ହେଉଛି ଇନ୍ଦ୍ରିୟମାନଙ୍କୁ ଭଗବାନଙ୍କ ସେବାରେ ଲଗେଇକି ଯେତିକି ଆନନ୍ଦ ପାଇବେ, ଭଗବାନଙ୍କ ଲୀଳା ଗୁଣ କଥା ନାମ ସେବା ଆକୁ ଚିନ୍ତା କରି ମଧ୍ୟ ସେତିକି ଆନନ୍ଦ ପାଇବେ। ଏଇ ତ ହେଉଛି ଆସ୍ୱାଦନ, ନଚେତ୍ ମହାପ୍ରଭୁ ଗମ୍ଭୀର ରହିକି କ'ଣ ଆସ୍ୱାଦନ କରୁଥିଲେ, କେମିତି ଆସ୍ୱାଦନ କରୁଥିଲେ? ସେ ସମୟରେ ସେ ଚିନ୍ତନ କରିକି ସେ ସୁଖଟା ପାଆନ୍ତି। ଆମର ତ ଇନ୍ଦ୍ରିୟ ଚିହ୍ନ ହେଇନାହାନ୍ତି, ଆମେ ଏଟା ବୁଝିପାରିବାନି, କେବଳ ଥିଓରିଟିକାଲି ଆମେ ଏଟା ବୁଝୁଛେ। ତ ଭକ୍ତିର ସୁଖଟା ହେଉଛି ସେଭଳି, ଭକ୍ତିର ସୁଖରେ ଜଣେ ଆପଣ ଦେଖୁନା, ଜଣେ ସାଧାରଣ ଜ୍ଞାନୀ ମଧ୍ୟ ବସିକି ବ୍ରହ୍ମଙ୍କୁ ଧ୍ୟାନ କରି କିଛି ଆନନ୍ଦ ପାଉଛି। ଜ୍ଞାନୀ ବ୍ରହ୍ମଙ୍କୁ ଧ୍ୟାନ କରି କ'ଣ କିଛି ଆନନ୍ଦ ପାଉନି? ପାଉଛି ନା, କିନ୍ତୁ ସେ ଆନନ୍ଦ ବି ବହୁତ କମ୍। ଜଡ଼ ଆନନ୍ଦ ତୁଳନାରେ ସେଟା ବହୁତ ଅଧିକ ହେଇପାରେ, କିନ୍ତୁ ଭକ୍ତି ସୁଖ ତୁଳନାରେ, ଭକ୍ତି ଆନନ୍ଦ ତୁଳନାରେ ତାର ସତ୍ତା କିଛି ନାହିଁ କହିଲେ ଚଳେ। ସେଇ ତୁଳନାରେ ଯଦି ବିଚାର କରାଯିବ ତାହେଲେ ବ୍ରହ୍ମସୁଖ ନଡ଼ିଆକୁ ସେବନ କରି, ନଡ଼ିଆଟା କ'ଣ ଦୈବ ଫଳ ବୋଲି କୁହାଯାଏ, ନଡ଼ିଆକୁ ଦୈବ ଫଳ ବୋଲି କୁହାଯାଏ। ଆମର ତ ଓଡ଼ିଆରେ କୁହନ୍ତି କ'ଣ ଶ୍ରୀଫଳ, ଶ୍ରୀଫଳ କୁହନ୍ତିନି, ନଡ଼ିଆକୁ ଶ୍ରୀଫଳ କୁହନ୍ତି। ସେ ନଡ଼ିଆଟାକୁ ସେବନ କଲେ, ନଡ଼ିଆରେ କେତେ ସୁନ୍ଦର ବସ୍ତୁ ହେଉଛି, ନଡ଼ିଆଟାକୁ ସେବନ କଲେ ଗୋଟେ ଭଲ ଲାଗେ, ଦୈବ ଫଳ। ନଡ଼ିଆଟାକୁ ସେବନ କରୁଛି, କିନ୍ତୁ ଯେତେବେଳେ ଜଣେ ବୃଦ୍ଧ ହେଇଯିବ, ଦାନ୍ତ ଖସି ପଡ଼ିବ, ସେ ସମୟ ସେ ନଡ଼ିଆକୁ ସେବନ କରିପାରିବ ନା? ଦେଖନ୍ତୁ, ସେ ସେବନ କରିପାରିବନି। ମିଠାକୁ ସେବନ କଲେ ଭଲ ଲାଗେ, ଆନନ୍ଦ ଲାଗେ, ଡାଇବେଟିସ୍ ହେଇଗଲେ ସେ ଦେଖୁଥିବ ସେବନ କରିପାରିବନି। ତ କହିବା ତାତ୍ପର୍ଯ୍ୟ କ'ଣ? କହିବା ତାତ୍ପର୍ଯ୍ୟ ଇନ୍ଦ୍ରିୟ ଗୁଡ଼ାକ ସତେଜ ଅଛନ୍ତି, କାର୍ଯ୍ୟକ୍ଷମ ଅଛନ୍ତି, ସେତେବେଳେ ସେଗୁଡ଼ାକୁ ସେ କିଛି ଆନନ୍ଦ ଇନ୍ଦ୍ରିୟ ମାଧ୍ୟମରେ ସେ ପାଇବ, ସେଇଟା ପୁଣି ଭୋଗୁଥିବା ଅବସ୍ଥାରେ ପାଇବ, ଛାଡ଼ିଦେଲା ପରେ ଆଉ ପାଇବନି। ତାକୁ ସ୍ମରଣ କରି ସେତିକି ଆନନ୍ଦ ସେ ପାଇପାରିବନି। ଆପଣ ବିଚାର କରୁନାହାନ୍ତି, ଆମେ ରସଗୋଲା କ'ଣ ଜୀବନରେ ଖାଇନେଇକି ଖାଇଛେ, ଛେନାପୋଡ଼ ଖାଇନେଇକି ଖାଇଛେ, ବହୁ ଜିନିଷ ସେବନ କରିଛେ। ଆଚ୍ଛା, ବହୁ ଜିନିଷ ସେବନ କରିଛେ, ସେଇ ଜିନିଷଟାକୁ ସେବନ କରିବା ସମୟରେ ଯେତିକି ଆନନ୍ଦ ପାଉଥିଲେ, ବର୍ତ୍ତମାନ ସେ ଜିନିଷକୁ ଆମେ ସ୍ମରଣ କରି କ'ଣ ସେତିକି ଆନନ୍ଦ ପାଉଛେ? କେହି ବି ସେତିକି ଆନନ୍ଦ ପାଉଛନ୍ତି? କେହି ପାଇବେନି। ଇଏ ହେଉଛି ଜଡ଼ ଆନନ୍ଦ, ଇଏ ହେଉଛି ବିଷୟ ଆନନ୍ଦ। ବିଷୟ ଆନନ୍ଦ ହେଉଛି ଏହା, ଜଣେ ସଂସାର ଭିତରେ ରହିକି ପତି ପତ୍ନୀ ଯେଉଁ ଆନନ୍ଦ ପାଉଛନ୍ତି, ରମଣ ଅବସ୍ଥାରେ ଯେଉଁ ଆନନ୍ଦ ପାଉଛନ୍ତି, ସେଟାକୁ ପରବର୍ତ୍ତୀ ଅବସ୍ଥାରେ ସ୍ମରଣ କରିକି ସେତିକି ଆନନ୍ଦ ପାଇବେନି। ଇଏ ହେଉଛି ଜଡ଼ ଆନନ୍ଦ, ଇଏ ହେଉଛି ବିଷୟ ଆନନ୍ଦ। କିନ୍ତୁ ଭକ୍ତି ଆନନ୍ଦ ହେଉଛି ତାଠୁ ବହୁତ ଉର୍ଦ୍ଧ୍ୱରେ। ସେଥିପାଇଁ ଆମେ ଗତକାଲି ଶୁଣିଥିଲେ ଆକାଶ ପାତାଳ ତଫତ, ଆକାଶ ପାତାଳ ଭଳି ତଫାତ, କିଭଳି ଆମେ ସବୁ ସୁଖର କ୍ରମ ଆମେ ଆଲୋଚନା କରି ଯାଉଥିଲେ, କେଉଁ କ୍ରମରେ କ'ଣ କେତେ ସୁଖ ଅଛି, ତେବେ ଆମେ ପ୍ରସଙ୍ଗକ୍ରମେ ତାକୁ ଆଗକୁ ବଢ଼ିବା। ଯାହା ଆମେ ଶୁଣୁଥିଲେ, ଭକ୍ତି ମୁକ୍ତି ସିଦ୍ଧିକାମୀ ସକଳି ଅଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ। କାହିଁକି ନା କୃଷ୍ଣ ଭକ୍ତ ନିଷ୍କାମ, ପ୍ରତି ଇନ୍ଦ୍ରିୟମାନ ନିଷ୍କାମ ମାନେ ଶ୍ରବଣ କରି ଆସୁଥିଲେ, ନିଷ୍କାମ ମାନେ ସେ ପଥର ନୁହଁ, ଇନ୍ଦ୍ରିୟମାନଙ୍କୁ ସେ ଦମନ କରିପାରିବନି, ଇନ୍ଦ୍ରିୟମାନଙ୍କୁ ଭଗବାନଙ୍କ ସେବାରେ ଲଗେ। ଋଷିକେଣ ଋଷିକେଶ ସେବନ ଭକ୍ତି ରୁଚ୍ୟତେ, ଋଷିକଙ୍କର ସେବାରେ ଋଷିକେଶଙ୍କର ସେବାରେ ଋଷିକମାନଙ୍କୁ ଲଗେଇବ, ଇନ୍ଦ୍ରମାନଙ୍କୁ ଲଗେଇବ, ତାହେଲେ ତା'ର ସ୍ୱାଭାବିକ ଯାହାକୁ ଯେ ପାଟବ ଶକ୍ତି ଆସେ, ସେ ଇନ୍ଦ୍ରିୟ ଦ୍ୱାରା ଚିନ୍ମୟତା ପ୍ରାପ୍ତ, ଚିନ୍ମୟତା ପ୍ରାପ୍ତ ହେଲେ ସେ ଦିବ୍ୟ ସୁଖଟା ପାଏ। ଯେମିତି ଉଦାହରଣ ଦିଆଯାଏ, ଆମେ ବର୍ତ୍ତମାନ ଗୋଟେ ଜଡ଼ ଅବସ୍ଥାରେ ଭଗବାନଙ୍କୁ ଦର୍ଶନ କରୁଛେ, ଜଡ଼ ଚକ୍ଷୁରେ ଆମେ ଭଗବାନଙ୍କୁ ଦର୍ଶନ କରୁଛେ, ଜଡ଼ ଚକ୍ଷୁରେ ଭଗବାନଙ୍କୁ ଦର୍ଶନ କରି ଆମେ କ'ଣ ସେତିକି ଆନନ୍ଦ ପାଇପାରୁଛେ? ନା, ପାଇପାରୁନି। କିନ୍ତୁ ଯେତେବେଳେ ଚକ୍ଷୁ ଚିନ୍ମୟ ସ୍ଥିତି ଆସିଯିବ, ଚକ୍ଷୁର ଯେତେବେଳେ ଚିନ୍ମୟତ୍ୱ ଆସି ପହଞ୍ଚିଯିବ, ଅପ୍ରାକୃତ ଅବସ୍ଥାକୁ ଚକ୍ଷୁ ଆସିଯିବ, ସେସବୁ ଭଗବାନଙ୍କୁ ଦର୍ଶନ କଲେ ଫେରିବା ପାଇଁ ଇଚ୍ଛା ହେବନି ଆଖି। ଯେମିତି ମହାପ୍ରଭୁ ଦର୍ଶନ କରୁଥିଲେ ଜଗନ୍ନାଥଙ୍କୁ, ମହାପ୍ରଭୁ ଯେତେବେଳେ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ, ଦୀର୍ଘ ସମୟ ଦର୍ଶନ କରିଯାଉଥିଲେ, ପୁରା ଗୋଟେ ଦିନ ବିତି ଯାଉଥିଲା, ଅପରାହ୍ନ ହିଁ ପହଞ୍ଚି ଯାଉଥିଲା, କିନ୍ତୁ ମହାପ୍ରଭୁ ଦର୍ଶନ କରୁଥିଲେ, ସେମିତି ରହିଯାଉଥିଲେ। ଏଇଟା ହେଉଛି ଚିନ୍ମୟତ୍ୱ, କଥା ଶୁଣୁଥିବେ, ଭଗବାନ କଥା ଶ୍ରବଣ କରୁଥିବେ, ମାନେ ସମୟ ଜଣା ପଡ଼ିବନି। ଇଏ ହେଉଛି କର୍ଣ୍ଣର ଚିନ୍ମୟତ୍ୱ, ପ୍ରତି ଇନ୍ଦ୍ରଗୁଡ଼ାକ ସେଭଳି, ଯେତେବେଳେ ଚିନ୍ମୟ ଦଶା ଆସି ପହଞ୍ଚିଯିବ, ସେସବୁ ଇନ୍ଦ୍ରିୟଗୁଡ଼ାକ ଭଗବାନଙ୍କ ସେବାରେ ହିଁ ସୁଖ ପାଇବେ, ଭଗବଦୀୟ ବସ୍ତୁରେ ଯୁକ୍ତ ହେଲେ ହିଁ ସୁଖ ପାଇବେ, ଜଡ଼ ବସ୍ତୁ ସହିତ ଯୁକ୍ତ ହେଇ ଆଉ ସୁଖ ପାଇବେ, ଏଇଟା ବିଚାର କରିନେବେ, ଏଇଟା ହେଉଛି କ'ଣ, ଅତି ତୁଚ୍ଛ। ତା ସିଦ୍ଧାନ୍ତ ଆମେ ଶୁଣିଥିଲେ ନା, ବିଷୟ ଆମେ ନିବର୍ତ୍ତନ୍ତେ ନିରାହାରସ୍ୟ ଦେହୀନ ରସବର୍ଜ୍ୟ ରସବ୍ୟସ୍ୟ ପରମ ଦୃଷ୍ଟା ନିବର୍ତ୍ତତେ। ତେଣୁ ଭକ୍ତିର ସୁଖ ହେଉଛି ସେୟା, ଜଡ଼ ସୁଖ କିଭଳି ଶୁଣିଥିଲେ, ବିଷୟ ଗରଳମୟ, ବିଷୟ ଗରଳମୟ ତାତେ ମାନ ସୁଖ ଚୟ, ସେଇ ସୁଖ ଦୁଃଖ କରି ମାନ, ସେ ସୁଖଟାକୁ ଦୁଃଖ କରି ମାନ, ବୁଝ। ତାହେଲେ କେଉଁ ସୁଖଟା ପ୍ରକୃତ ସୁଖ, ଗୋବିନ୍ଦ ବିଷୟ ରସ ସଙ୍ଗ କର ତାର ଦାସ, ପ୍ରେମ ଭକ୍ତି ସତ୍ୟ କରି ଜାନ, ପ୍ରେମ ଭକ୍ତି ସତ୍ୟ କରି ଜାନ। ଗୋବିନ୍ଦ ବିଷୟ ରସ, ଗୋବିନ୍ଦ ବିଷୟ ରସ, ଭଗବାନଙ୍କ ସହିତ ଏଇ ଏଇ ସବୁ ଜିନିଷ ରହିବ, ସେଇ ଇନ୍ଦ୍ରିୟ ହିଁ ରହିବେ, ଭଗବାନଙ୍କ ଧାମକୁ ଗଲା ପରେ ଏଇ ଇନ୍ଦ୍ରିୟମାନେ ହିଁ ରହିବେ, କିନ୍ତୁ ଏଇଟା ଜଡ଼ ନୁହଁ, ସେଇଟା ଚିହ୍ନ ହେଇଯାଇଥିବେ। ଆଉ ଭଗବାନଙ୍କ ଧାମରେ ଯେଉଁ ଭଗବାନଙ୍କର ପାର୍ଶ୍ୱଦମାନେ ଅଛନ୍ତି, ତାଙ୍କର କ'ଣ ଇନ୍ଦ୍ରିୟ ନାହିଁ କି? ତାଙ୍କର କ'ଣ ଚକ୍ଷୁ ନାହିଁ? ତାଙ୍କର କ'ଣ ଜିହ୍ୱା ନାହିଁ? ତାଙ୍କର କ'ଣ ନାସିକା ନାହିଁ? ତାଙ୍କର କ'ଣ କର୍ଣ୍ଣ ନାହିଁ? ସବୁ ଅଛି ନା, ତେଣୁ ସେସବୁ ଚିନ୍ମୟ ସ୍ଥିତି, ସେଠି ଦିବ୍ୟ ଆନନ୍ଦ ବ୍ୟକ୍ତି ପ୍ରାପ୍ତ ହୁଏ, ନଚେତ୍ ଏଇ ଜଗତରେ ସେ ଆନନ୍ଦ ପାଇବନି, ତେଣୁ କେହି ବି ଆନନ୍ଦ ପାଆନ୍ତିନି, ଭକ୍ତି ହଉ କି ମୁକ୍ତି ହଉ କି ସିଦ୍ଧିକାମୀ ହଉ। ଆମେ ସିଦ୍ଧିକାମୀଙ୍କ କଥା ଶୁଣିଥିଲେ, ଭକ୍ତିଙ୍କ କଥା ଗତକାଲି ଶ୍ରବଣ କରିଥିଲେ। ଭକ୍ତି ଦୁଇ ପ୍ରକାର ସିଏ ସୁଖ ପାଇବା ପାଇଁ ବିଚାର କରେ, ଦୁଇ ପ୍ରକାର ଆନନ୍ଦ ପାଇବା ପାଇଁ ବିଚାର କରେ, ଗୋଟେ ହେଉଛି ବିଷୟ ଆନନ୍ଦ, ଏଇଠି ଐହିକ ସୁଖ କିଛି ପାଇବା ପାଇଁ ବିଚାର କରେ, ଦ୍ୱିତୀୟ ହେଉଛି ପାରତ୍ରିକ ସୁଖ, ଶରୀର ଛାଡ଼ିଲା ପରେ ପରଲୋକକୁ ଯାଇକି କିଛି ସୁଖ ପାଇବା ପାଇଁ ବିଚାର କରେ। ଏଇ କାମନାରେ ଦେଖୁନାହାନ୍ତି, ପ୍ରାୟ ଲୋକ ଯଦି କେହି ବି କିଛି ପୁଣ୍ୟ କାର୍ଯ୍ୟ କରନ୍ତି, କିଛି ଭଲ କାର୍ଯ୍ୟ କରନ୍ତି, କିଛି ମହତ୍ କାର୍ଯ୍ୟ କରନ୍ତି, କେବଳ ଏଇ ଉଦ୍ଦେଶ୍ୟରେ ମୁଁ ପରଲୋକ ଟିକେ ସୁଖ ପାଇ, ଯିଏ କିଛି ପୁଣ୍ୟ କରୁଛି, ଯିଏ ଗଛ ଲଗାଉଛି, ଯିଏ ପୋଖରୀ ସଫା କରୁଛି, ଯିଏ ଯାହା କିଛି କରୁଛନ୍ତି, ଉଦ୍ଦେଶ୍ୟ କ'ଣ? ଉଦ୍ଦେଶ୍ୟ ହେଉଛି ପରବର୍ତ୍ତୀ ଅବସ୍ଥାରେ ଆମେ ଟିକେ ସୁଖ ପାଇବା। କିନ୍ତୁ ଭଗବାନଙ୍କ ସେବାରେ ଦିବ୍ୟ ସୁଖ ମିଳେ, ଦିବ୍ୟ ଆନନ୍ଦ। ଆମେ ସେମାନଙ୍କୁ ନିନ୍ଦା କରିପାରିବାନି, କାରଣ ସେମାନେ ସେଇ ସେଇ କାର୍ଯ୍ୟରେ ଯେଉଁ ଲାଗିଛନ୍ତି, ସେ କାର୍ଯ୍ୟ ବି କେହି କରୁନାହାନ୍ତି। ସାଧାରଣ ଲୋକ ଲୋକ ତ ପାପ କରୁଛନ୍ତି ସୁଖ ପାଇବା ପାଇଁ, ଯେଉଁମାନେ ପାପ କରୁଛନ୍ତି, ପାପୀ ଅପେକ୍ଷା ଯିଏ ପୁଣ୍ୟ କରୁଛି ସିଏ ତ ଶ୍ରେଷ୍ଠ ନା। କିନ୍ତୁ ସବୁ ସମୟରେ ପୁଣ୍ୟ କରିକି ବଞ୍ଚିବା ଜଗତରେ ଏଇଟା ଶ୍ରେଷ୍ଠ ସ୍ଥିତି ନୁହଁ, କାରଣ ପୁଣ୍ୟ କଲେ ବି ଆମେ ବହୁତ କିଛି କାର୍ଯ୍ୟ କରୁଛେ, ବହୁତ କିଛି ଜନକଲ୍ୟାଣ କାର୍ଯ୍ୟ କରୁଛେ, ବହୁତ କିଛି ଲୋକଙ୍କର ସେବା କରୁଛେ, ସବୁକିଛି କରିପାରୁ, ଠିକ୍ ଅଛି, ଭଲ, ମନା ନାହିଁ। କିନ୍ତୁ ତଦ୍ୱାରା ଆମେ କ'ଣ ଗୋଟେ ପୁଣ୍ୟ ହାସଲ କରୁଛେ, ସେଟା ସୁଖ ମିଳିବ, ବହୁତ ସୁଖ ମିଳିବ, ସେ ସୁଖରେ କେହି ବାଧା ଦେଇପାରିବେ ନା। କିନ୍ତୁ ଜଡ଼ ସୁଖ, ଚିନ୍ମୟ ସୁଖ ନାହିଁ, ଏଇ ଇନ୍ଦ୍ରିୟମାନଙ୍କୁ ହିଁ ସୁଖ ଦିଆଯିବ, ଏଇ ଜଗତରେ ହିଁ ରହିବା ପାଇଁ ପଡ଼ିବ। ଲୋକ ବୁଝିପାରନ୍ତିନି, ଲୋକ ପ୍ରଭୁପାଦ ମହାରାଜ ସାଙ୍ଗେ ସବୁ ଯୁକ୍ତି କରୁଥିଲେ। ସଂସାର ବିଷୟ ଭଳି ଗୋଟେ ପ୍ରବାଦ ଅଛି, ସର୍ଭିସ୍ ଟୁ ମ୍ୟାନ୍ କାଇଣ୍ଡ ଇଜ୍ ସର୍ଭିସ୍ ଟୁ ଗଡ୍, ସର୍ଭିସ୍ ଟୁ ମ୍ୟାନ୍ କାଇଣ୍ଡ ଇଜ୍ ସର୍ଭିସ୍ ଟୁ ଗଡ୍, ମାନବ ସେବା ହିଁ ମାଧବ ସେବା। ଆଚ୍ଛା ଆପଣ କୁହନ୍ତୁ ଏଇଟା ଠିକ୍ ନା ଭୁଲ? ଯଦି ପ୍ରଶ୍ନ ଆସିବ ମାନବ ସେବା ହିଁ ମାଧବ ସେବା, ଏଇଟା ଠିକ୍ ନା ଭୁଲ? ଏହା ଭିତରେ ବହୁତ ତତ୍ତ୍ୱ ଅଛି, ହଠାତ୍ ମୋ ମନକୁ ଏଇଟା ଆସିଲା, ମୁଁ କହୁଛି ମାନବ ସେବା ହିଁ ମାଧବ ସେବା, ଏଇଟା ଠିକ୍ ନା ଭୁଲ? କ'ଣ ଭାବୁଛନ୍ତି ଆପଣ କ'ଣ ବେଦଗ୍ଧ ମାଧବ? ନାଇଁ, ବାହାର ଲୋକ ନୁହଁ, ଆମ ଭିତର ଲୋକ ନୁହଁ। ସିଦ୍ଧାନ୍ତଟା ଠିକ୍ ନା ଭୁଲ? ପ୍ରଶ୍ନ, ମାନବ ସେବା ହିଁ ମାଧବ ସେବା, ସିଦ୍ଧାନ୍ତଟା ଠିକ୍ ନା ଭୁଲ? ଭୁଲ କହିପାରିବେ? ଭୁଲ କେମିତି? ଆଚ୍ଛା, ତ ଏଇଟା ଏକାଧାରରେ ଠିକ୍, ଏକାଧାରରେ ଭୁଲ। ଏଇଟା ଭୁଲ ଏଇଥିପାଇଁ ଯେ ମାନବ ସେବା ମାଧବ ସେବା ଯେଉଁ କୁହନ୍ତି ଲୋକ, ମାନବ କ'ଣ ମାଧବ ହେଇପାରେ? ତେଣୁ ମାନବ ସେବା କଲେ ମାଧବ ସେବା କେମିତି ହବ? ଇଏ ଏଇ ଦୃଷ୍ଟିରୁ ଏଇଟା ଭୁଲ। ପୁଣି ଠିକ୍ ବି, ଠିକ୍ କେମିତି? କାରଣ ମାନବ ମାନବ ଭିତରେ ପୁଣି ତ ପରମାତ୍ମା ରହିଛନ୍ତି ନା, ସବୁ ଜୀବ ଭିତରେ ପରମାତ୍ମା ରହିଛନ୍ତି, ତେଣୁ ସେ ଦୃଷ୍ଟିରୁ ଠିକ୍। ତ ସେଇ ଦୃଷ୍ଟିରୁ ଯଦି ସେବା କରାଯାଉଛି, ଖାଲି ମାନବଙ୍କ ସେବା କଲେ ହବ? ଆଉ ଅଲଗା ଜୀବନୁ ଛାଡ଼ିବେ, ଅଲଗା ଜୀବନୁ ସେବା କରିବେନି? ପ୍ରଭାସ ଦେଇ କୁହନ୍ତି, ତୁମେ ମାନବ ଭିତରେ ଦେଖିପାରୁଛ ଭଗବାନଙ୍କୁ, ଛେଳି ଦେହରେ ଭଗବାନ ଦେଖିପାରୁନ, କୁକୁଡ଼ା ଦେହରେ ଭଗବାନ ଦେଖିପାରୁନ, ମାଛ ଦେହରେ ଭଗବାନ ଦେଖିପାରୁନ? କ'ଣ ତାଙ୍କ ଭିତରେ ଭଗବାନ ନାହାନ୍ତି? ଖାଲି ମାନବ ସେବା କରିବ, ଅଲଗା ଜୀବର ସେବା କରିବନି? ଦେଖୁନାହାନ୍ତି ବର୍ତ୍ତମାନ ଅବସ୍ଥା କ'ଣ? ମାନବ ସେବା ପାଇଁ ସମସ୍ତେ ଠିକ୍ ଅଛି, ଏଇଟା ଆମେ ନିନ୍ଦା କରିବାନି, କିନ୍ତୁ ବିଚାର କରିବା ଉଚିତ। ମାନବର ସେବା ପାଇଁ ଆମେ ସମସ୍ତେ ବ୍ରତି ହେଉଛେ, କିନ୍ତୁ ଗୋମାତାମାନଙ୍କର ହତ୍ୟା କରାଯାଉଛି ଜଗତରେ, ତାଙ୍କ ପାଇଁ କେହି ପ୍ରୟାସ ନୁହଁ ସେ ହତ୍ୟାକୁ ବନ୍ଦ କରିବା ପାଇଁ, ତାକୁ ଅଟକାଇବା ପାଇଁ କେହି ପଦକ୍ଷେପ ହିଁ ଉଠାଉନାହାନ୍ତି, କେହି ଚିନ୍ତା ବି କରୁନାହାନ୍ତି। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ତେବେ ଯେଉଁ କୁହାଯାଇଛି ମାନବ ସେବା ହିଁ ମାଧବ ସେବା, ଏଇଟା ଠିକ୍, କିନ୍ତୁ ସିଦ୍ଧାନ୍ତ ତା ଭିତରେ ବହୁତ ଗୂଢ଼ ରହସ୍ୟ ରହିଛି। ପ୍ରଶ୍ନ ଆସିବ, ଠିକ୍ ଅଛି, ମାନବ କିଏ? ଆଗେ ଆଗେ ଖୋଜନ୍ତୁ ମଣିଷ କିଏ, ମଣିଷଙ୍କ ସେବା କଲେ ଭଗବାନଙ୍କ ସେବା, ମଣିଷ କିଏ କୁହନ୍ତୁ? କହିଲେ ଦେଖିବା ମଣିଷ କାହାକୁ କୁହା ହେବ? ଗୁରୁଦେବ କହିନାହାନ୍ତି, ଲେକ୍ଚର କହିନାହାନ୍ତି, ସେ ଶିଷ୍ୟକୁ କହିଲେ ଗଲୁ ବାପା ଭିକ୍ଷା କରି ଆଣିବୁ, ଭିକ୍ଷା କରି ଆଣିବା ପାଇଁ ପଠେଇଛନ୍ତି, ଚଷମା ଗୋଟେ ଦେଇଛନ୍ତି, ଏ ଚଷମା ପିନ୍ଧିକି ଯିବୁ, ଯିଏ ମଣିଷ ଭଳିଆ ଦେଖାଯିବ ତାଠୁ ଭିକ୍ଷା ଆଣିବୁ। ତାହେଲେ କୁହନ୍ତୁ ମାନବ କିଏ, ମଣିଷ କାହାକୁ କହିବି? ଜଗତ ସାରା ବୁଲିକି ଦେଖନ୍ତୁ ମାନବ କିଏ, ମଣିଷ କିଏ? ଯିଏ ଭାଗବତ ଧର୍ମକୁ ଯାଜନ କରନ୍ତି ସିଏ ହେଲେ ମଣିଷ। ଯିଏ ଭାଗବତ ଧର୍ମ ଯାଜନ କରନ୍ତି, ଯିଏ କୌଣସି ପାପର କ'ଣ ବଶବର୍ତ୍ତୀ ନୁହନ୍ତି, କୌଣସି ପାପ କାର୍ଯ୍ୟରେ ନିଯୁକ୍ତ ନୁହନ୍ତି, ସେମାନେ ହେଲେ ମଣିଷ। ଆଉ ମଣିଷ ଜନ୍ମ ପାଇକି ଯଦି ପାପ କାର୍ଯ୍ୟ କରୁଛନ୍ତି, ସେ ତ ବନ୍ଧନରେ ରହିଛନ୍ତି, ସିଏ ତ କ'ଣ ଅତି କ'ଣ ନୀଚ ସ୍ଥିତି ରହିଛନ୍ତି, ପଶୁ ଭଳି ଯେଉଁ ରହିଲା, ମାନେ ଏଇ ଚାପ୍ଟର ଯିଏ ଉର୍ଦ୍ଧ୍ୱରେ ଅଛି ସିଏ ମଣିଷ। କେଉଁ ଚାପ୍ଟା ମୁଖ୍ୟ? ବା ଆମେ ପ୍ରଥମ ଯେଉଁ ଟିଚିଂସଟା ଦିଆଯାଉଛି ସର୍ବତ୍ର, ଯେଉଁ ପ୍ରଚାର କରାଯାଉଛି ଚାରିଟା କାର୍ଯ୍ୟ ସବୁ ଜୀବ କରନ୍ତି, କୌଣସି ଚାରିଟା କାର୍ଯ୍ୟ, ଆହାର ନିଦ୍ରା ଭୟ ମୈଥୁନ, ଆହାର ନିଦ୍ରା ଭୟ ମୈଥୁନ ସମାନ ଏତତ୍ ପଶୁଭି ନରାଣ, ଧର୍ମ ହିଁ ତେସାଂ ଅଧିକ ବିଶେଷ, ଧର୍ମେଣ ହୀନ ପଶୁ ହିଁ ସମାନ। ତାହେଲେ ମଣିଷ କିଏ? ଯିଏ ଧର୍ମ କରୁଛି ସିଏ ହେଲା ମଣିଷ, ଯିଏ ଧର୍ମ କରୁନି ସିଏ ମଣିଷ ନୁହଁ। ଧର୍ମ କ'ଣ? ଧର୍ମ ମାନେ ଭକ୍ତି, ଧର୍ମ ମାନେ ତଥାକଥିତ ପୁଣ୍ୟ ନୁହଁ, ପୁଣ୍ୟ କରିବା ଲୋକ ତ ବନ୍ଧନ ଦଶାରେ ପଡ଼ିବ, ଆଜି ପୁଣ୍ୟ କରୁଛି ସେ ପାପ ବି କରୁଛି। ଧର୍ମ ମାନେ ଭକ୍ତି, ପ୍ରମାଣ ଅଛି, ବହୁ ଜାଗାରେ ପ୍ରମାଣ ଅଛି, ଭାଗବତରୁ ପାଇଛି। ହଁ, ଶୈବ ପୁଂସା ପରଧର୍ମ ଯତ ଭକ୍ତିର ଧକ୍ୟ ଯେ ଅହେତୁ କି ଅପ୍ରତ୍ୟତା ଯାତ୍ମା ସମ୍ପ୍ରସିଦ୍ଧି, ଏକାଦଶ ସ୍କନ୍ଦ ଭାଗବତ ସେ କଥା ଜାଣିଛନ୍ତି, ଧର୍ମ ମଦ ଭକ୍ତି କୃତ୍ପ୍ରପ୍ତା ଜ୍ଞାନ ଚାତ୍ମ ଦର୍ଶନମ ଗୁଣେ ସ୍ୱସଙ୍ଗ ବୈରାଗ୍ୟ ମସର୍ଜନ ଚାଣିମା ଦୟ, ଧର୍ମ ମଦ ଭକ୍ତି ଭଗବାନ କହୁଛନ୍ତି। ତେଣୁ ଧର୍ମ ବିହୀନ ନର ସ୍ୱୟଂ ମହାରାଜ କୁହନ୍ତି ନା ଓଡ଼ିଆରେ, ସେ ଆହାର ନିଦ୍ରା ଭୟ ମଧ୍ୟ ତାକୁ ଓଡ଼ିଆରେ ସ୍ୱୟଂ ମହାରାଜ ଜ୍ଞାନ କରନ୍ତି, ମୋର ତ ସ୍ମରଣ ନାହିଁ। ହଁ ମହାରାଜ କୁହନ୍ତି ସ୍ୱୟଂ ମହାରାଜ, କାରଣ ଧର୍ମ ଯାହାର ନାହିଁ ସେ ପଶୁ ମଧ୍ୟ ଗଣ୍ୟ। ତାମାନେ ଧର୍ମ ଯିଏ ଜାଣିନି, ଭକ୍ତି ଯିଏ କରୁନି, ସେ ପଶୁ ସହିତ ସମାନ। ତାହେଲେ ଆମେ ଯେଉଁ ମଣିଷ ସେବା ବା ମାନବ ସେବା କରୁଛେ, କାହାର ସେବା କରୁଛେ? ପଶୁ ସେବା ତ କରୁଛେ, ମଣିଷ ସେବା କରୁନି। ମଣିଷ ସେବା କହିଲେ କ'ଣ ବୁଝାଯାଏ? ତାହେଲେ ମାନବ ସେବାର ଅର୍ଥଟା କ'ଣ ବୁଝିଲେ? ମାନବ ସେବା ହେଉଛି କ'ଣ? ଧାର୍ମିକ ଲୋକଙ୍କ ସେବା, ବୈଷ୍ଣବ ସେବା, ସାଧୁ ସଂଘ ସାଧୁ ସନ୍ଥଙ୍କ ସେବା। ସିଦ୍ଧାନ୍ତ ଆପଣ କାଟନ୍ତୁ, କେଉଁ ଦୃଷ୍ଟିରୁ କାଟିବେ? ଏଇଟା ସିଦ୍ଧାନ୍ତ, ମାନବ ସେବା ମାନେ ବୈଷ୍ଣବ ସେବା, କାରଣ ସେମାନେ ହିଁ ବୈଷ୍ଣବ, କ'ଣ ସେମାନେ ହିଁ ମାନବ। ଯେଉଁମାନେ ଧର୍ମ କରୁଛନ୍ତି ସେମାନେ ତ ମନୁଷ୍ୟ ନା, ଧର୍ମ ଯିଏ କରୁନି ସେ ତ ପଶୁ ସହିତ ତୁଲ୍ୟ। କ'ଣ ବିଚାର କରାହେଲା? ପଶୁ ମଧ୍ୟ ଗଣା, ସ୍ୱୟଂ ମହାରାଜ କୁହନ୍ତି ଓଡ଼ିଆରେ, ବହୁତ ସୁନ୍ଦର କୁହନ୍ତି ମହାରାଜ। ତ ମହାରାଜଙ୍କର ଗ୍ରନ୍ଥ କିଛି ମହାରାଜ ରଚନା କରିଥିଲେ ସେ ମୁଁ କିଛି ପାଇନି, ଖାଲି ଶୁଣି ଶୁଣି ଯାହା କଥା ଠୁ ଗାଡ଼ୁ ଗାଡ଼ୁ ଶୁଣି ଯାହା କିଛି ମନେ ଅଛି। ବାବା କିଛି ପାଇଥିଲେ ଆମର, ହଁ ସେ ଗୋଟେ କ'ଣ କୁହନ୍ତି ମହାରାଜ, ବହୁତ ସୁନ୍ଦର ସେ ଓଡ଼ିଆରେ ସବୁ କୁହନ୍ତି, ବହୁତ ସୁନ୍ଦର ସରଳ ଲୋକ ସିଏ, ବହୁତ ସୁନ୍ଦର ବୁଝେଇ ଦିଅନ୍ତି ଓଡ଼ିଆ। କିନ୍ତୁ ଦେଖୁନାହାନ୍ତି ସିଦ୍ଧାନ୍ତ, ଆମେ ନିନ୍ଦା କରିବାନି, ଦୋଷ ଦେବାନି, ତାର ଅର୍ଥ ନୁହେଁ ଯେ ଆମେ ଯେଉଁମାନେ ସେବା କରୁଛନ୍ତି ଆମେ ଦୋଷ ଦେବା, ନାଇଁ ନାଇଁ। ଯେମିତି ଜଗତରେ ବହୁତ ନାମ ଅର୍ଜନ କରିଥିଲେ, ଜଗତରେ ଖ୍ୟାତି ଅର୍ଜନ କରିଥିଲେ ଗୋପବନ୍ଧୁ ଦାସ, ସେ ସେବା କରିନଥିଲେ, ବହୁତ ସେବା କରିଥିଲେ ନା, ତା ମାନେ ନୁହେଁ ସେମାନଙ୍କ ନିନ୍ଦା କରିବା, ନାହିଁ ତାର ଅର୍ଥ ସେ ଆମ। କିନ୍ତୁ ସିଦ୍ଧାନ୍ତ ଦୃଷ୍ଟିରୁ ଯଦି ବିଚାର କରାଯିବ, ଶାସ୍ତ୍ରୀୟ ସିଦ୍ଧାନ୍ତ ଦୃଷ୍ଟିରୁ ଯଦି ବିଚାର କରାଯିବ, ମାନବର ଯୋଗ୍ୟତା ଥିବା ଦରକାର ନା, ମଣିଷର ଯୋଗ୍ୟତା ଥିବା ଦରକାର ନା, ମଣିଷକୁ ମଣିଷ ବୋଲି କେମିତି କହିବା ତାର ଯଦି ଯୋଗ୍ୟତା ନାହିଁ? ଯେମିତି ଗୋଟେ ଉଦାହରଣ ଦିଆଯାଇପାରେ, ଅଫିସରର ପୁତ୍ର, ବହୁତ ବଡ ଅଫିସର, ତା ପୁତ୍ର ସେ ଯଦି ତାର ଷ୍ଟାଟସ୍ ଯଦି ଠିକ୍ ନ ରଖିବ, ଷ୍ଟାଟସ୍ ଠିକ୍ ମେଣ୍ଟେନ୍ ନ କରିବ, ତାକୁ ଅଫିସର ପୁତ୍ର ତାକୁ ସମ୍ମାନ ମିଳିବ ନା? ତାକୁ ଜଗତବାସୀ କ'ଣ କହିବେ? ବାଳୁଗାଡ଼ା। ଆପଣ ବିଚାର କରନ୍ତୁ, କାରଣ କଲେକ୍ଟରର ପୁଅ, ସେ ଯଦି ତା ଷ୍ଟାଟସ୍ ଠିକ୍ ରଖିବନି, ସେ ତାର ମଦ ଫଦ ପିଇକି ରାସ୍ତାରେ ଯଦି ଗଡ଼ିବ, ଅସତ୍ସଙ୍ଗ କରିକି ସେ ଯଦି ଖରାପ ରାସ୍ତା ଯିବ, ସେ କ'ଣ ସେ ସମ୍ମାନ ପାଇବ? ପାଇବ ଠିକ୍ ସେଭଳି ମଣିଷ ହେଉଛି ବା ସବୁଠୁ ଶ୍ରେଷ୍ଠ ଜୀବ। ଓଡ଼ିଆ ଭାଗତରେ ନାହିଁ, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଆଉ ମଣିଷ ଦେହରେ ବା ଦିବ୍ୟ ଜ୍ଞାନ ଅଛି, ଏଟାକୁ ଦେଖି ଭଗବାନ ସନ୍ତୁଷ୍ଟ ହୁଅନ୍ତି? ତେଣୁ କହିବା ତାତ୍ପର୍ଯ୍ୟ, ଆମେ କେଉଁ ପଏଣ୍ଟରେ ମୁଁ କହୁଥିଲି, କୁଆଡ଼େ ବସିଲି, କ'ଣ ଆଉ କେଉଁ ପଏଣ୍ଟରେ କହୁଥିଲି? ହଁ ମୁଁ ଲେଖି ଆଣିନି, ମୁଁ ଖାଲି ଭକ୍ତି ଠାକୁରଙ୍କର ଟୀକା ଲେଖି ଆଣିଛି, ଯାହା ଆସୁଛି ଏଇଟା କହୁଛି, ଚିନ୍ତନ କରି ଯାହା ଆସୁଛି ପଢ଼ିକି ଯାହା ଆସୁଛି ନା, କ'ଣ ଗୋଟେ ଭଲ ପଏଣ୍ଟ କହୁଥିଲି। ହଁ ଆମେ ଜଗତରେ ପୁଣ୍ୟ କରୁଛନ୍ତି, ବହୁତ ଲୋକ ପୁଣ୍ୟ କରୁଛନ୍ତି, କ'ଣ ପାଇଁ? ହଁ ଏଇ ପଏଣ୍ଟରେ ଆମେ ଆଲୋଚନା କରୁଥିଲେ, ଭୁକ୍ତି ମୁକ୍ତି ସିଦ୍ଧି କାମୀ। ଭୁକ୍ତି ଯେଉଁମାନେ ଭୋଗ କରିବା କାମନା, ସେମାନେ ପୁଣ୍ୟ କରୁଛନ୍ତି ବହୁତ କିଛି, ପୁଣ୍ୟ କରିବାର ପରିଣତି ହେଉଛି ସେମାନେ କିଛି ସୁଖ ପାଇବେ, ଏଇ ଜଗତରେ ସୁଖ ପାଇବେ। ସେ ସୁଖଟା କ'ଣ? ଜଡ଼ ସୁଖ, ଇନ୍ଦ୍ରିୟ ସୁଖ ହିଁ ମିଳିବ, ଆଉ ମାନସିକ ସୁଖ ମିଳିବନି। ଇନ୍ଦ୍ରିୟର ଜଡ଼ ସୁଖ ମିଳିବ, ଇନ୍ଦ୍ରିୟର ଚିନ୍ମୟ ସୁଖ ମିଳିବନି, ଚିନ୍ମୟ ସୁଖଟା ଭକ୍ତିରେ ମିଳିବ, ଇନ୍ଦ୍ରିୟଟାକ ଶୁଦ୍ଧ ହେଲେ ମିଳିବ, ଇନ୍ଦ୍ରିୟଟାକ ଭଗବାନଙ୍କ ସେବାରେ ଲାଗିଲେ ମିଳିବ, ନଚେତ୍ ମିଳିବନି। ନଚେତ୍ ସଂସାର ସୁଖ ମିଳିବ, ବହୁତ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ, ଏସବୁ ମିଳିପାରେ। ଆଉ ପ୍ରଥମ ଦିନ ଆମେ ଶୁଣୁଥିଲେ ବା, ମଝିରେ କେଉଁ ଦିନ ଶୁଣୁନଥିଲେ, ଦୁଇ ତିନି ଦିନ ତଳେ, ଧନ ଯଶ ଭୋଗ ଯାହାର ଆଛ ଏ ସକଳ, ଭକ୍ତି ଯାହାର ନାହିଁ ତାର ସବ ଅମଙ୍ଗଳ। ତ ବିଶେଷ ସୁଖ ଯେଉଁ ଆମେ ଏଇ ପଏଣ୍ଟରେ ଶୁଣିଥିଲେ, ଭୁକ୍ତି ଦୁଇ ପ୍ରକାରେ ସୁଖ ଚାହାନ୍ତି, ଗୋଟେ ହେଉଛି ଏଇ ଜଗତର, ଦ୍ୱିତୀୟ ହେଉଛି ପାରତ୍ରିକ। ହଁ ପାରତ୍ରିକ ଶବ୍ଦରେ ଏଇଟା ଆଲୋଚନା କରୁଥିଲେ, ପାରତ୍ରିକ ସୁଖ ପରଜଗତରେ ପରଲୋକରେ ସୁଖ ପାଇବା ପାଇଁ ଚାହାନ୍ତି। ହେଲା, ସେମାନେ ଯଦି ବି ଏଇଭଳି ପୁଣ୍ୟ କରନ୍ତି, ବହୁତ ପୁଣ୍ୟ କରନ୍ତି, ଠିକ୍ ଅଛି, ବହୁତ କିଛି କାର୍ଯ୍ୟ କରାଯାଉଛି, କିନ୍ତୁ ପ୍ରଶ୍ନ ଆସି ଆସିଲା, ଯିଏ ସେ କାର୍ଯ୍ୟ କରୁଛନ୍ତି କ'ଣ ସେ ବନ୍ଦ କରିଦେବେ ନା? କ'ଣ ସବୁ ବନ୍ଦ କରିଦେଇ ପଳେଇ ଆସିବେ ଖାଲି ଭକ୍ତି କରି? ନାଇଁ ନାଇଁ ନାଇଁ, କୌଣସି କାର୍ଯ୍ୟ ବନ୍ଦ କରିବା ପାଇଁ କୁହାଯାଇନି, କିନ୍ତୁ ଭକ୍ତି କରିବା ଉଚିତ। କିଏ କୁହ ଆଚ୍ଛା, ଆପଣ କହିଲେ ମାନବ ସେବା ହିଁ ମାଧବ ସେବାଟାକୁ ଆପଣ ଏଇଟା ଶାସ୍ତ୍ର ଦୃଷ୍ଟିରୁ କାଟି ଦେଉଛନ୍ତି, ତାହେଲେ କ'ଣ ଆମେ ମାନବ ସେବା କରିବୁନି ନା? ନା କରିବେ, କରିବା ପାଇଁ ମନା କରାଯାଇନି, କିନ୍ତୁ ଭକ୍ତି ବି କରନ୍ତୁ, ଅନ୍ୟମାନଙ୍କୁ ଭକ୍ତିର ଶିକ୍ଷା ବି ଦିଅନ୍ତୁ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ କଥା ହିଁ କୁହନ୍ତି ନା, ପ୍ରକୃତ ଉପକାର କ'ଣ? ପ୍ରକୃତ ଉପକାର କ'ଣ? ଆମେ ଗୋଟେ ଯେମିତି ଆମ ଦ୍ୱାରକୁ ଗୋଟେ ଭିକାରୀ ଆସିଛି, କ'ଣ ତା ମାନେ ଆମେ ତାକୁ କିଛି ସେବା କରିବାନି, ତାକୁ କିଛି ଦେବାନି ନା? ଦେବେ, ମନା ନାହିଁ। ମାନବ ସେବା କ'ଣ କରିନଥିଲେ କି ରନ୍ତିଦେବ? ରନ୍ତିଦେବ ମଧ୍ୟ ମାନବ ସେବା କରୁଥିଲେ, କିନ୍ତୁ ଭକ୍ତି କରୁଥିଲେ, ଭକ୍ତି କରିବା ଉଚିତ। ଆମେ ଯଦି ଭକ୍ତି କରୁଛେ ତାହେଲେ କୌଣସି ବନ୍ଧନ ନାହିଁ। ଆଉ ଭକ୍ତି କଲେ କ'ଣ ଲାଭ? ଭକ୍ତି କଲେ ଆମେ ଭକ୍ତି ସହିତ ଯେଉଁ ମାନବ ସେବା କରୁଛେ, ଭକ୍ତି ସହିତ ଯେଉଁ କାର୍ଯ୍ୟଗୁଡ଼ା କରୁଛେ, ସେଠାରେ ଭକ୍ତିର ଇନ୍ଫ୍ଲୁଏନ୍ସଟା ରହିବ, ଭକ୍ତିର ପ୍ରଭାବଟା ରହିବ। କାରଣ ଆମେ ସେମାନଙ୍କ ସେବା କରିବା ମାଧ୍ୟମରେ ତାଙ୍କୁ ଭକ୍ତିର ଶିକ୍ଷା ଦେବା, ସେମାନଙ୍କୁ ଭକ୍ତିର କ'ଣ ସୂଚନା ହିଁ ଦେବା। ସେ ଚାହିଁବ ସମସ୍ତେ ଭକ୍ତି କରନ୍ତୁ, ଆଉ ସେ ଭକ୍ତିର ଭାବନା ଯେତେବେଳେ ଆସିବ ସେତେବେଳେ ସିଏ ଏଇ କ'ଣ ପୁଣ୍ୟର ଫଳ ଭୋଗିବା ପାଇଁ ସେ ଲାଳାୟିତ ହେବନି, ସେ ଚିନ୍ତିତ ହେବନି, ସେ ଭକ୍ତି ପାଇଁ ହିଁ ପ୍ରୟାସୀ ହେବ। ନଚେତ୍ କ'ଣ ହେବ? ଏଭଳି ପୁଣ୍ୟ କରି କରି ବହୁତ କିଛି ସେବା କରାଯାଇପାରେ, ପୁଣ୍ୟ କରି ସେମାନେ ଯିବେ କୁଆଡ଼େ? ସ୍ୱର୍ଗକୁ ଯିବେ, ବଡ଼ ହେଲେ ସ୍ୱର୍ଗକୁ ଯିବେ। ଆଚ୍ଛା, ସ୍ୱର୍ଗ ଗଲେ ସୁଖ ଅଛି? କାଲି ଶୁଣିଥିଲେ ନା ସ୍ୱର୍ଗରେ ସୁଖ ଅଛି? ଇନ୍ଦ୍ର ନିଜେ ସ୍ୱର୍ଗ ରାଜା, ସେ ନିଜେ କହୁଥିଲେ ସ୍ୱର୍ଗରେ ସୁଖ ନାହିଁ। ଆଉ ଭକ୍ତା ଅଭିମାନୀ ମାନେ କ'ଣ ଭୋଗ କରିବା ପାଇଁ ଯାହାର କାମନା ଅଛି ଭୁକ୍ତି, ସେମାନେ କ'ଣ ସୁଖ ପାଇବେ ସ୍ୱର୍ଗରେ? ସ୍ୱର୍ଗରେ ସୁଖ ନାହିଁ। ଯଦିଓ ତୁଳନାତ୍ମକ ଭାବେ ବିଚାର କଲେ ମର୍ତ୍ତ୍ୟ ଲୋକ ତୁଳନାରେ କୋଟି ଗୁଣର ସୁଖ ସେଠି ଅଛି, କିନ୍ତୁ ବାସ୍ତବିକ ସେଠି ସୁଖ ନାହିଁ। କାହିଁକିନା ତା'ଠୁ ପୁଣି ସୁଖ ତା'ର ଉର୍ଦ୍ଧ୍ୱ ଲୋକରେ ଅଛି, ସେ ତ ପୁଣି ଆହୁରି କୋଟି ଗୁଣ ସୁଖ ଅଛି, ତ ସେ ତୁଳନାରେ ସ୍ୱର୍ଗ ସୁଖ ତ କିଛି ନୁହଁ। ଯେମିତି ସ୍ୱର୍ଗର ଦେବତାମାନେ ଆମକୁ ଦେଖିକି କ'ଣ ବିଚାର କରୁଥିବେ, ଏଗୁଡ଼ା ଥାର୍ଡ କ୍ଲାସ୍ ଜିନିଷ ଗୁଡ଼ା ଖାଉଛନ୍ତି, କାରଣ ସେମାନେ ଅମୃତ ସେବନ କରୁଛନ୍ତି। ତେଣୁ ସେମାନେ ଆମର ଯେତେବେଳେ ଚାଲିଚଳନ, ଆମର ଯେତେବେଳେ କାର୍ଯ୍ୟକଳାପ, ଆମର ଭୋଜନ ସାଧନ ଯାହା କିଛି ଏ ବସ୍ତୁ ଦେଖିଲେ ସିଏ କ'ଣ ବିଚାର କରୁଥିବେ? ହଁ ଠିକ, ଏତେ ଘୃଣା କରନ୍ତି ଯେ ତଳେ ଚାଲନ୍ତିନି କହୁଛନ୍ତି ବାବା। ତ ଦେଖନ୍ତୁ, ଯେମିତି ଆମ ନଜରରେ ଗୋଟେ କୁକୁର ଶୁକର ସିଏ ଯାହା ସେବନ କରୁଛି କ'ଣ ସିଏ ସୁଖ ପାଉନି କି? ସିଏ ବି ସୁଖ ପାଉଛି ନା, କୁକୁରଟା ବିଷ୍ଠା ସେବନ କରୁଛି, ଅମେଧ୍ୟ ଭୋଜନ କରୁଛି, ଅମେଧ୍ୟ ଭୋଜନ କରି ସିଏ କ'ଣ ସୁଖ ପାଉନି? ସିଏ ତ ସୁଖ ପାଉଛି। ଆରେ ତା ଶରୀର ହିସାବରେ, ତା ସ୍ଥିତି ହିସାବରେ ସିଏ ସୁଖ ପାଉଛି, କିନ୍ତୁ ସେଇଟା ସର୍ବସ୍ୱ ନୁହଁ। ଆମ ନଜରରେ ସେଇଟା ଗୋଟେ କ'ଣ ଥାର୍ଡ କ୍ଲାସ୍ ଜିନିଷ, ଆମ ନଜରରେ ସେଇଟା ଗୋଟେ ଥାର୍ଡ କ୍ଲାସ୍ ଜିନିଷ ନା? ଠିକ୍, ସେଭଳି ଆମ ନଜରରେ ତା ସୁଖଟା ଯେମିତି ଥାର୍ଡ କ୍ଲାସ୍, ଦେବତାମାନଙ୍କ ନଜରରେ ଆମ ସୁଖଟା ସେମିତି ଥାର୍ଡ କ୍ଲାସ୍। ଉଚ୍ଚ ଲୋକମାନଙ୍କରେ ଯେଉଁ ସୁଖ ଅଛି ସେମାନଙ୍କ ତୁଳନାରେ, ସେମାନଙ୍କ ନଜରରେ ସ୍ୱର୍ଗ ସୁଖଟା ହୁଅନ୍ତା ସେମିତି ଥାର୍ଡ କ୍ଲାସ୍, ସେ ସୁଖର କିଛି ମୂଲ୍ୟ ନାହିଁ। ସେଥିପାଇଁ ଇନ୍ଦ୍ର ନିଜେ ହିଁ କହିଲେ, କଥା କାଲି ଶୁଣିଥିଲେ ନା, ଇନ୍ଦ୍ର ନିଜେ ହିଁ କହୁଛନ୍ତି, ଶ୍ରଦ୍ଧା ଅସୁୟାଦି ଦୋଷେନ ବ୍ରହ୍ମହତ୍ୟାଦି ପାତ ନିତ୍ୟ ପାତ ଭୟ ନା ବି କିଂ ସୁଖ କିଂ ସୁଖ ସିନା, ସ୍ୱର୍ଗରେ କ'ଣ ସୁଖ ଅଛି? କିଛି ସୁଖ ନାହିଁ। ତେଣୁ ଆମେ ଆମ ହିସାବରେ କିନ୍ତୁ ତା'ଠୁ ଉର୍ଦ୍ଧ୍ୱ ଲୋକମାନଙ୍କର ଯେଉଁ ସୁଖ ଅଛି ସେ ତୁଳନାରେ କିଛି ନାହିଁ। କଥା ଶୁଣିଥିଲେ ଯିବା, ଏ ଯେଉଁ ମାଇକ ବ୍ରହ୍ମାଣ୍ଡ ଅଛି, 14 ଲୋକ ଅଛି, 14 ଲୋକରେ ସୁଖ ଭିତରେ ଏଇଭଳି ସବୁ ଉର୍ଦ୍ଧ୍ୱକୁ ଉର୍ଦ୍ଧ୍ୱକୁ କୋଟି କୋଟି ଗୁଣର ଅଧିକା। ଏମିତିକି ସର୍ବଶେଷ ଲୋକ ହେଉଛନ୍ତି ବ୍ରହ୍ମଲୋକ, ବ୍ରହ୍ମଲୋକରେ ସର୍ବୋଚ୍ଚ ସୁଖ। ଆଚ୍ଛା, ସେଇଠି ଯଦି ସୁଖ ସବୁଠୁ ଅଧିକ ଅଛି, ଜୀବ ତ ସେଇଠି ରହିକି ସୁଖ ପାଉଥାନ୍ତା, କିନ୍ତୁ ସେଇଠି ବି ସୁଖ ଥାନ୍ତା, ପୁଣି ତ ପତନ ଅଛି ନା ସେଇଠୁ। ଏବଂ ଗତକାଲି ଶୁଣିଥିଲେ ବ୍ରହ୍ମାଣ୍ଡର ଯେଉଁ ଆବରଣ ରହିଛି, ବ୍ରହ୍ମାଣ୍ଡ ଚାରିପଟେ ପୁଣି ହେଲା ଖିତ୍ ଅପ୍ ତେଜ ମରୁ, ସେ ଯେଉଁ ଆବରଣ ରହିଛି ତାପରେ ପୁଣି ରହିଛି 3ଟା ଆବରଣ। କ'ଣ 3ଟା ଆବରଣ ଥିଲା? ଅହଂକାର, ମହତ୍ତ୍ୱ, ପ୍ରକୃତି, ଏ 3ଟା ଆବରଣ। ତ ଏଇ ଯେଉଁ ଆବରଣ, ପ୍ରତି ଆବରଣରେ ପୁଣି କୋଟି ଗୁଣ ଲେଖା ସୁଖ ବର୍ଦ୍ଧମାନ କ'ଣ ସେ ତୁଳନାରେ ଆପଣ କ'ଣ ବଢ଼େଇ ବଢ଼େଇ ନେବେ? କାଲି ପ୍ରଭୁଙ୍କର ପ୍ରଶ୍ନ ଥିଲା, ଆଚ୍ଛା ସେ ଆବରଣ ଗୁଡ଼ାକରେ କ'ଣ ଲୋକ ରହୁଛନ୍ତି? ସେ ଆବରଣରେ କ'ଣ ଜୀବ ରହୁଛନ୍ତି? ସେ ଯେଉଁ ଆବରଣ ଗୁଡ଼ାକ ଅଛି ସେଇଠି କ'ଣ ଜୀବ? ପୁଣି କ୍ଷୀରୋଦକ ସାହି ବିଷ୍ଣୁଙ୍କ ରୂପରେ ପୁଣି ବ୍ରହ୍ମାଣ୍ଡରେ ପରମାତ୍ମା ରୂପରେ ପ୍ରବେଶ କରୁଛନ୍ତି, ପୁଣି ପ୍ରତି ଜୀବ ଭିତରେ ପୁଣି ପରମାତ୍ମା ରୂପରେ ପ୍ରବେଶ କରୁଛନ୍ତି। ସେ ପୁଣି ଦୁଇ ପ୍ରକାର, ଗୋଟେ ସମଷ୍ଟି ରୂପ, ଗୋଟେ ବ୍ୟଷ୍ଟି ରୂପ। ଆଲୋଚନା ହେଇଥିଲା ବୋଧେ, କୁହାହେଇଥିଲା ସମଷ୍ଟି ରୂପ କରୁଛନ୍ତି, ତ ସେ ତ ସବୁ ତତ୍ତ୍ୱ ଜିନିଷ ବୁଝିବା ମୁସ୍କିଲ ହେଇପାରେ। ଯାହା ବି ହଉ, କ'ଣ କହୁଥିଲି, କାରଣ ଦୋଷ ରହିଛନ୍ତି କାରଣ ସମୁଦ୍ର, ଏବଂ ତା ଆରପଟେ ସବୁ ରହିଛନ୍ତି ସିଦ୍ଧ ଲୋକ, ସେଗୁଡ଼ାକୁ କୁହାଯାଇଛି ସବୁ ଚିତ୍ ଜଗତ। ସିଦ୍ଧ ଲୋକ, ସିଦ୍ଧ ଲୋକମାନେ, ସିଦ୍ଧ ଲୋକ ଶୁଣିବେ, ତାପରେ କେତେ କେତେ ପୁଣି କ'ଣ ଲେୟାର ଅଛି ଶୁଣନ୍ତୁ, ଆଜି ସେଇଟା ଶୁଣିବା। ସିଦ୍ଧ ଲୋକ ଗୋଟେ ଅଛି, ସିଦ୍ଧ ଲୋକ କେଉଁଟା ଜାଣିଛନ୍ତି? ସିଦ୍ଧ ଲୋକ ହେଉଛି ଯେଉଁଟା ବ୍ରହ୍ମଜ୍ୟୋତି, ଯେଉଁ ବ୍ରହ୍ମଜ୍ୟୋତିରେ ଯାଇକି ସବୁ ଜ୍ଞାନୀମାନେ ମିଶନ୍ତି, ସେଇଟା କୁହାଯାଏ ସିଦ୍ଧ ଲୋକ। ତ ସେଇଠି ଯେଉଁ ସୁଖଟା ଅଛି, ଏଇ ଯେଉଁ ବ୍ରହ୍ମାଣ୍ଡର ସୁଖ, ଏଇଟା ହେଉଛି ଦୁଃଖ ମିଶ୍ରିତ ସୁଖ। କିନ୍ତୁ ବ୍ରହ୍ମାଣ୍ଡ ବାହାରେ କାରଣ ଦୁଃଖ ସାଇ କ'ଣ କାରଣ ସାଗର ହେଲା, କାରଣ ସାଗର ଆରପଟେ ଯେଉଁ ସବୁ ରହିଲା ଚିତ୍ ଜଗତ, ଚିତ୍ ଜଗତର ଆରମ୍ଭଟା ହେଉଛି ସିଦ୍ଧ ଲୋକ। ତ ସେଇ ସେଇପଟେ ଯେଉଁ ଆନନ୍ଦ ରହିଲା ସେଗୁଡ଼ାକ ଟିକେ ଚିନ୍ମୟ ଆନନ୍ଦ, କିନ୍ତୁ ସେ ଭିତରେ ପୁଣି ନିକୃଷ୍ଟ ଆନନ୍ଦ ହେଉଛି ସିଦ୍ଧ ଲୋକର ଆନନ୍ଦ, ସେଠି ବି ଦିବ୍ୟ ଆନନ୍ଦ ନାହିଁ, ଯଦିଓ ବହୁତ ବହୁତ ଗୁଣରେ ଅଧିକା। କିନ୍ତୁ ପ୍ରେମାନନ୍ଦ ଭକ୍ତି ଆନନ୍ଦ ତୁଳନାରେ ତାର ଆନନ୍ଦ କ'ଣ ମାତ୍ରାଟା ହେଉଛି ବହୁତ କମ୍। ତେଣୁ ସିଦ୍ଧ ଲୋକର ଯେଉଁ ଆନନ୍ଦ ସେଇଟା କ'ଣ ମାନେ କ'ଣ, ଯଦିଓ ଦୁଃଖହୀନ ଦୁଃଖ ନାହିଁ, କିନ୍ତୁ ତୁଳନାତ୍ମକ ଭାବେ ଯଦି ବିଚାର କରେ ଯେଉଁ କୃଷ୍ଣ ଭକ୍ତି ତୁଳନାରେ ତାର ଆନନ୍ଦ ବହୁତ କମ୍। ତ ସେଠି ଯାଆନ୍ତି କେଉଁମାନେ, ଏ ବ୍ରହ୍ମ ଉପାସକ ଜ୍ଞାନୀମାନେ, ଏ ବ୍ରହ୍ମକୁ ଧ୍ୟାନ କରନ୍ତି ସେମାନେ ସେଠି ଯାଆନ୍ତି, ଏ ବିରଜା ପାଖରେ ଯାଆନ୍ତି, ହଁ ନିର୍ବିଶେଷବାଦୀ ସେମାନେ ସେଠି ଯାଆନ୍ତି। ତ ସେମାନେ ସାଧନ କରି କରି, ସେମାନଙ୍କର ଦୁଇ ପ୍ରକାର ମୁକ୍ତି ଅଛି ନା, କ'ଣ କ'ଣ ଦୁଇ ପ୍ରକାର ମୁକ୍ତି, ନା ନା ସେଟା ନାହିଁ, ଦୁଇ ପ୍ରକାର ମୁକ୍ତି, ଗୋଟେ ହେଉଛି କ୍ରମ ମୁକ୍ତି, ଗୋଟେ ହେଉଛି ସଦ୍ୟ ମୁକ୍ତି। ଯେ କ୍ରମ ମୁକ୍ତି ସଦ୍ୟ ମୁକ୍ତିର ସେ ଆବରଣରେ ରହି 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 ଯାଇପାରନ୍ତି, ଆମର ଯେଉଁ ଆବରଣ କଥା ସବୁ ଶୁଣୁଥିଲେ ସେଇଠି ରହି ରହି ଯାଇପାରନ୍ତି, ଏ କଥା ଲେଖା ହେଇଛନ୍ତି। ତେଣୁ ସେ ଆବରଣରେ ସେମାନେ ରହୁଥିବେ, ଯଦି ରହୁଥିବେ କିଛି ସୁଖ ପାଇବେ ସେମାନେ ସେଠି ରହୁଥିବେ। ତ ସେମାନେ ଯେଉଁ ଯାଆନ୍ତି ସେଟାକୁ କୁହାଯାଏ କ୍ରମ ମୁକ୍ତି, ସେଇଭଳି ଯେମିତି ଯାଆନ୍ତି ସଦ୍ୟ ମୁକ୍ତି, ଡାଇରେକ୍ଟ ଏଠୁ ସର ଛାଡ଼ିଲେ ବ୍ରହ୍ମଚର୍ଯ୍ୟ ଲୀନ ହେଇଗଲେ, ହେଲା ସଦ୍ୟ ମୁକ୍ତି। ଆମେ ଏଇଟା ବାହାରେ ତ କ'ଣ ମୁକ୍ତି ଶବ୍ଦରେ ପ୍ରଭୁପାଦ ଯେଉଁଠି କହିଛନ୍ତି ମୁକ୍ତି ଶବ୍ଦରେ କ'ଣ କହିଛନ୍ତି, ଭକ୍ତି କଥାକୁ କହିଛନ୍ତି, ମୁକ୍ତି ଶବ୍ଦରେ ଭକ୍ତମାନଙ୍କ ପାଇଁ କ'ଣ କି, ଭକ୍ତମାନଙ୍କ ପାଇଁ ତ ମୁକ୍ତି ନୁହଁ ନା, ଭକ୍ତମାନଙ୍କ ପାଇଁ ଭକ୍ତି କଥା କୁହାଯାଏ। ତେଣୁ ଆମ ପାଇଁ ଭକ୍ତମାନଙ୍କ ପାଇଁ ଯେତେବେଳେ ମୁକ୍ତି କଥା କୁହାଯାଏ ସେଟା କ'ଣ କି, କ୍ରମମୁକ୍ତି ସଦ୍ୟ ମୁକ୍ତି ଯେଉଁ କୁହାଯାଏ, ସଦ୍ୟ ମୁକ୍ତି ଶବ୍ଦରେ ପ୍ରଭୁପାଦ ଯେମିତି କୁହନ୍ତି, ଅଜାମେ ଯେମିତି ନାମ କଲେ ସିଧା ବୈକୁଣ୍ଠ, ଆମେ ସେ କଥା ଆଲୋଚନା କରିଥାଉ ସଦ୍ୟ ମୁକ୍ତି, ଏଇଠୁ ସର ଛାଡ଼ି ସିଧା ଭଗବାନ ପାଖକୁ ଯିବେ, ଏଇ ପ୍ରକାର। ହଁ କିଛି ପାର୍ବତୀଙ୍କ ସହିତ ରହିଛନ୍ତି, ସିଦ୍ଧ ଲୋକଠୁ କୋଟି ଗୁଣରେ ଆନନ୍ଦ ସେଇ ଲୋକରେ, ସଦାଶିବଙ୍କ ଲୋକରେ। ଏବଂ ଶିବ ଲୋକ ଉପରେ ରହିଛନ୍ତି କେଉଁ ଧାମ, ଶିବ ଲୋକ ଉପରେ ରହିଛନ୍ତି ବୈକୁଣ୍ଠ ଧାମ, ବୈକୁଣ୍ଠ ଆମେ ଯେଉଁ କହୁଛେ ବୈକୁଣ୍ଠ, ସେଠି କିଏ ରହିଛନ୍ତି, ଲକ୍ଷ୍ମୀନାରାୟଣ ଚତୁର ଐଶ୍ୱର୍ଯ୍ୟ, ପୁଣି ବୈକୁଣ୍ଠ ଏ ଯେଉଁ ଯାହା କୁହାଯାଏ ପରବ୍ୟମ ବୈକୁଣ୍ଠ, ସିଏ ପୁଣି ଗୋଟେ ବୈକୁଣ୍ଠ ନୁହଁ, ସେ ପୁଣି କେତେ ବୈକୁଣ୍ଠ, ଅନନ୍ତ ବୈକୁଣ୍ଠ, ପୁଣି ଅନନ୍ତ। ଯେମିତି ଏପଟେ ମାଇକ ବ୍ରହ୍ମାଣ୍ଡରେ ଯେମିତି ଅନନ୍ତ ବ୍ରହ୍ମାଣ୍ଡ, ସେମିତି ବୈକୁଣ୍ଠ ଅନନ୍ତ ବୈକୁଣ୍ଠ ଲୋକ ରହିଛି, ସ୍ୱ ସ୍ୱ କ'ଣ ଆରାଧ୍ୟ ଦେବଙ୍କ ପ୍ରତି ଯାହାର ଯାହାର ଶ୍ରଦ୍ଧା ରହିଛି, ସେ ସେଇ 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 ବୈକୁଣ୍ଠକୁ ସବୁ ଯିବେ। ପ୍ରଭୁବା ସେଇଟା ଚିତ୍ର କରିନାହାନ୍ତି, ଆପଣ ଦେଖିବେ ପ୍ରଭୁବା କରିଛନ୍ତି ସେ ଚିତ୍ର କେଉଁଠି, ଭାଗବତରେ ସେଇଟା ଅଛି, ଅନନ୍ତ ବୈକୁଣ୍ଠ ସବୁ ଭଗବାନଙ୍କର ସବୁ ନାମ ଲେଖା ହେଇଥିବ ସେଠି, ନୃସିଂହ ବରାହ କଶ୍ୟପ ଏଇସବୁ, ମାନେ ଯିଏ ଯେଉଁ ଭଗବାନଙ୍କର ରୂପ ପ୍ରତି ଆକର୍ଷିତ ବା ଯାହାର ସେବକ ଯାହାର ସେବା ଯାହା ପ୍ରତି ତାଙ୍କର ଆକର୍ଷଣ ରହିଛି, ସେ ସେ ବୈକୁଣ୍ଠକୁ ଯିବେ, ଐଶ୍ୱର୍ଯ୍ୟ ପାଇବେ। ହଁ ସେପା ରହିଲେ ସେଇଠି ଆମେ ଶୁଣିଲେ, ସେଇଟା ବର୍ତ୍ତମାନ ଯାହା ଶୁଣୁଛନ୍ତି ସେଇଟା ଶୁଣନ୍ତୁ, ଗୋଟେ ମଝିରେ କାହିଁକି ଗୋଟେ ପଚାରୁଛନ୍ତି, ସେମିତି କହିଲେ ତ ହଜାର ପ୍ରଶ୍ନ ଆସିବ, ସବୁ କ'ଣ ଶାସ୍ତ୍ର ଯେତିକି କୁହାଯାଇଛି ସେତିକି ତ ବୁଝିପାରୁନାହିଁ ଆମେ। ତେଣୁ ଇଏ ହେଲା କ'ଣ ଅନନ୍ତ କୋଟି ବୈକୁଣ୍ଠ, ଏବଂ ସେଇଠି ଯେଉଁ ସୁଖ ରହିଛି ଅନନ୍ତ ବୈକୁଣ୍ଠର ଯେଉଁ ସୁଖ ରହିଲା, ବୈକୁଣ୍ଠ ଉପରେ କେଉଁ ଧାମ ରହିଲା କହିଲେ, ହଁ ବୈକୁଣ୍ଠପୁର ହେଲେ ଅଯୋଧ୍ୟା ଧାମ, ସେଇଠି ରହିଛନ୍ତି ସୀତା ଦେବୀ ଏବଂ ଜନକ ନନ୍ଦିନୀ ସୀତା ଏବଂ ପ୍ରଭୁ ଶ୍ରୀରାମ ସେଇଠି ରହିଛନ୍ତି। ସେ ଧାମରେ କ'ଣ ଐଶ୍ୱର୍ଯ୍ୟ ସଙ୍ଗରେ ଟିକେ ମାଧୁର୍ଯ୍ୟ ବି ରହିଛି, ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ସହିତ ଶିବାନନ୍ଦ। ଏବଂ ଅଯୋଧ୍ୟା ଧାମ ଉପରେ ଗୋଲକ ନୁହଁ ମଥୁରା ଧାମ, ଅଯୋଧ୍ୟା ଧାମ ଉପରେ ମଥୁରା ଧାମ, ଏ ବୈକୁଣ୍ଠ ଧାମ, ବୈକୁଣ୍ଠରେ ବି ଐଶ୍ୱର୍ଯ୍ୟ ସଙ୍ଗରେ କିଛି କିଛି ମାଧୁର୍ଯ୍ୟ ରହିଛି, ଏ ସରି ବୈକୁଣ୍ଠ ଅଯୋଧ୍ୟା ଧାମରେ ଅଯୋଧ୍ୟା ରହିଛି। ତାପରେ ଦ୍ୱାରକା ଧାମ, ମଥୁରା କହିଥିଲି ଭୁଲରେ ଦ୍ୱାରକା, ଅଯୋଧ୍ୟା ଧାମ ରହିଲେ ଅଯୋଧ୍ୟା ପରେ ଦ୍ୱାରକା। ଆଉ ଥରେ ମୁଁ କହିଦେଉଛି କ୍ରମଟା, କ୍ରମ ହେଉଛି କ'ଣ, ସିଦ୍ଧ ଲୋକ ଶୁଣିଲେ, ସିଦ୍ଧ ଲୋକ ପରେ ରହିଲେ ସଦାଶିବଙ୍କର ଧାମ, ସଦାଶିବ ଲୋକ ଉପରେ ରହିଲେ ବୈକୁଣ୍ଠ, ବୈକୁଣ୍ଠ ଉପରେ ରହିଲେ ଅଯୋଧ୍ୟା, ଅଯୋଧ୍ୟା ଉପରେ ରହିଲେ ଦ୍ୱାରକା, ଦ୍ୱାରକା ଉପରେ ରହିଲେ ମଥୁରା। ମଥୁରା ହେଉଛନ୍ତି କ'ଣ ଶୁଦ୍ଧ ମାଧୁର୍ଯ୍ୟର ଧାମ, କିନ୍ତୁ ସେଠି କ'ଣ ମାଧୁ ଐଶ୍ୱର୍ଯ୍ୟ ମଣ୍ଡିତ ମାଧୁର୍ଯ୍ୟ, ମାଧୁର୍ଯ୍ୟ ସେଠି ଅଛି କିନ୍ତୁ ଐଶ୍ୱର୍ଯ୍ୟ ସହିତ। ୟାକୁ ବର୍ଣ୍ଣନା କଲେ ବହୁତ ସମୟ ସାପେକ୍ଷ, ସମସ୍ତେ ବୁଝିପାରିବେନି, ସେଠି ଐଶ୍ୱର୍ଯ୍ୟ ମିଶ୍ରିତ ମାଧୁର୍ଯ୍ୟ, ସମ୍ପୂର୍ଣ୍ଣ ମାଧୁର୍ଯ୍ୟ ନାହିଁ। ତାପରେ ଆସିଲା ମଥୁରା ଧାମ, ମଥୁରା ଧାମ ପରେ, ମଥୁରା ଧାମ ପରେ ସର୍ବୋଚ୍ଚ ସ୍ତରରେ ରହିଛନ୍ତି ଗୋଲୋକ ବୃନ୍ଦାବନ, ଏଠେ ସମ୍ପୂର୍ଣ୍ଣ ମାଧୁର୍ଯ୍ୟାମୃତ ଆନନ୍ଦ, ସମ୍ପୂର୍ଣ୍ଣ ମାଧୁର୍ଯ୍ୟାମୃତ ଆନନ୍ଦ, ଆଉ ସେଇଠି ଅଲଗା କିଛି ନାହିଁ। ପୁଣି ତା ଭିତରେ ପୁଣି ଅଲଗା ମାନେ ଅଲଗା କ'ଣ, ତା ଭିତରେ ପୁଣି ଭେରିଏସନ୍ ରହିଛି, ଭେରାଇଟି ରହିଛି, ବୈଚିତ୍ରତା ରହିଛି। ସେ ଯେଉଁ ମାଧୁର୍ଯ୍ୟ ଧାମ, ତାର ପୁଣି ଭେରାଇଟି ରହିଛି, ଭେରାଇଟି କ'ଣ ରସ, ରସ ହିସାବରେ ଗୋଲଧାମରେ ପହଞ୍ଚିଲା ପରେ ରସ, ଯିଏ ଯେଉଁ ରସର ସାଧକ ସେ ରସଟା ସେ ସେଇଟା ଆସ୍ୱାଦନ, ଯିଏ ଜଣେ ଦାସ୍ୟ ରସ, ବାତ୍ସଲ୍ୟ ରସ, ମାଧୁର୍ଯ୍ୟ ରସ, ସଖ୍ୟ ରସ, ଏସବୁ ଯେଉଁ ରସ ରହିଛି ଏଇଭଳି। ହଁ 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 ଭଗବାନ ଶ୍ରୀକୃଷ୍ଣଙ୍କର ଗୋଟେ, ମହାପ୍ରଭୁଙ୍କର ଗୋଟେ, ସିଏ ପୁଣି ଅଛି, ସିଏ ତ ମହାପ୍ରଭୁଙ୍କ ଲୀଳା ତ ସେ ଆସେ, ମହାରାଜ ସେ କଥା କହୁନଥିଲେ କି ଗୋଲୋକ ବୃନ୍ଦାବନ ପୁଣି ଦୁଇ ଦୁଇ ବିଭାଗଟା। ହଁ ତ ଏଇ ଯେଉଁ ଗୋଲୋକ ଧାମରେ ଇଏ ହେଉଛି କ'ଣ ସର୍ବତ୍ର ସେଠେ ପ୍ରେମମୟ ଆନନ୍ଦ, ସେ ଗୋଲୋକ ବୃନ୍ଦାବନର ଯେଉଁ ଧାମର ଆନନ୍ଦ ସେଇଟା ହେଉଛି ପ୍ରେମମୟ। କହିବା ତାତ୍ପର୍ଯ୍ୟ କ'ଣ, ଜଗତକୁ ଯେଉଁ ପ୍ରେମଟା ଦେବା ପାଇଁ ଆସିଛନ୍ତି ମହାପ୍ରଭୁ, ଯେଉଁ ପ୍ରେମମୟ ଆନନ୍ଦ ଦେବା ପାଇଁ ଆସିଛନ୍ତି, କେଉଁ ଆନନ୍ଦ ଦେବା ପାଇଁ ଆସିଛନ୍ତି, କେଉଁଠୁ ଆଣିଛନ୍ତି ଦେଖନ୍ତୁ, ଆନନ୍ଦ ସେଇ ଧାମର ଆନନ୍ଦକୁ ଆଣିଛନ୍ତି, କାହା ମାଧ୍ୟମରେ ଆଣିଛନ୍ତି, କେଉଁ ମାଧ୍ୟମ ଦ୍ୱାରା ଆମେ ସେ ଆନନ୍ଦ ପାଇପାରିବା ବୋଲି ସୂଚନା ଦେଇଛନ୍ତି, କେବଳ ହରିନାମ ସଂକୀର୍ତ୍ତନ ପାଇଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ମହାପ୍ରଭୁ ସେ ଆନନ୍ଦ ଆଣିକି ଦେଇଛନ୍ତି। ତେବେ ଆମେ ଆଲୋଚନା ଯେଉଁ କରୁଛେ ଏ ଭିତରେ ଗୋଟିଏ ଜିନିଷ ରହିଯାଇଛନ୍ତି, କ'ଣ ରହିଯାଇଛନ୍ତି, ଭକ୍ତି ମୁକ୍ତି ସିଦ୍ଧିକାମୀ ସଫଳ ଶାନ୍ତ ହେଲା। ଆଚ୍ଛା ଭକ୍ତି କଥା ଶୁଣିଲେ, ସିଦ୍ଧି କଥା ଶୁଣିଲେ, ସିଦ୍ଧିକାମୀ ଯେଉଁମାନେ ସେମାନଙ୍କ କଥା ଆମେ ଶୁଣିଲେ, ସେମାନେ ପ୍ରତି ପଦକ୍ଷେପରେ ଏଭଳି ତାଙ୍କର ସମସ୍ୟା କଥା ଆମେ ଆଲୋଚନା କରିଛେ, ତାକୁ ଆଲୋଚନା କରିବା ଦରକାର ନାହିଁ। ଆଚ୍ଛା ଭକ୍ତିକାମୀ ଯେଉଁମାନେ ସେମାନଙ୍କ କଥା ଆମେ ଶୁଣିଲେ, ବିଶ୍ୱ ଆନନ୍ଦ ସେମାନେ ପାଆନ୍ତି ବା ସ୍ୱର୍ଗକୁ ଯିବେ, ବ୍ରହ୍ମାଣ୍ଡ ଭିତରେ ସେମାନେ ରହିଲେ, ବ୍ରହ୍ମାଣ୍ଡ ବାହାରକୁ ଯାଇପାରିବେନି। ଆଚ୍ଛା ମୁକ୍ତି ଯେଉଁମାନେ ଚାହାନ୍ତି ସେମାନେ କ'ଣ ଆନନ୍ଦ ପାଆନ୍ତିନି, ସେମାନଙ୍କ ଆନନ୍ଦଟା ତ ଆଲୋଚନା ହେଲାନି। ଯେଉଁମାନେ ମୁକ୍ତି ଚାହାନ୍ତି ସେଟା ସେମାନଙ୍କ ଆନନ୍ଦ କେମିତି, ମୁକ୍ତି ଯେଉଁମାନେ ଚାହାନ୍ତି ସେମାନେ ତ ଆନନ୍ଦ ପାଆନ୍ତି ନା, ତାହେଲେ ସେମାନଙ୍କୁ ଯେଉଁ କୁହାହେଲା ଅଶାନ୍ତ, କାହିଁକି ଅଶାନ୍ତ କୁହାଯାଉଛି ସେମାନଙ୍କୁ, ଯେହେତୁ ମୁକ୍ତି ପାଇଗଲେ, ମୁକ୍ତି ଯିଏ ପାଇଛି ତାକୁ ଅଶାନ୍ତ କେମିତି କୁହାଯିବ, ମୁକ୍ତିକାମୀ ଯେଉଁମାନେ ସେମାନଙ୍କୁ ଅଶାନ୍ତ ବୋଲି କୁହାଯିବ, ଏଟା କେତେ ଯଥାର୍ଥ କ'ଣ ସୁଶୀଲ କୃଷ୍ଣ ପ୍ରଭୁ, ବୁଝିହେଉଛି କିଛି, ବୁଝିହେଉଛି ନା ନାହିଁ, ମୁକ୍ତିକାମୀ ଯେଉଁମାନେ ସେମାନଙ୍କୁ ଅଶାନ୍ତ ବୋଲି କେମିତି କୁହାଯିବ, ହଁ ଶୁଣିବା ସେଟା, ସେଟା ହିଁ ଆଲୋଚନା କରୁଛି। ତେଣୁ ମୁକ୍ତିକାମୀ କେମିତି ଅଶାନ୍ତ ଶୁଣନ୍ତୁ, ମୁକ୍ତିକାମୀ ମାନେ ମଧ୍ୟ ଅଶାନ୍ତ, କାହିଁକି, କାରଣ ମୁକ୍ତି କେତେଟା ଅଛି, ପାଞ୍ଚଟା ମୁକ୍ତି ଅଛି। ଆଚ୍ଛା ପାଞ୍ଚଟାରୁ ଗୋଟେ ହେଉଛି ନିକୃଷ୍ଟ ମୁକ୍ତି, କେଉଁଟା ସାଯୁଜ୍ୟମୂର୍ତ୍ତି। ଆଉ ଯେଉଁ ଚାରିଟା ରହିଲା ସାଲୋକ୍ୟ ସାରୁପ୍ୟ ଷାଷ୍ଠୀ ସାମିପ୍ୟ, ଏଇ ଯେଉଁ ମୁକ୍ତିରେ ଏ ତ ଭଗବାନଙ୍କ କ'ଣ ବୈକୁଣ୍ଠକୁ ଗଲା ନା ନାଇଁ? ଆଚ୍ଛା ଯାଇକି ତ କ'ଣ ସାରୁପ୍ୟ ସମାନ ରୂପ ପାଇବ, ଷାଷ୍ଠୀ ସମାନ ଐଶ୍ୱର୍ଯ୍ୟ ପାଇବ, ସାଲୋକ୍ୟ ସମାନ ଲୋକରେ ରହିବ, ସାମିପ୍ୟ ସମାନ ନିକଟରେ ରହିବ, ଆଉ ତାହେଲେ କେମିତି ଅଶାନ୍ତ କେମିତି ଅଶାନ୍ତ କେମିତି? କାରଣ ଏମାନଙ୍କର ଏଇଥିପାଇଁ ଅଶାନ୍ତ ବୋଲି କୁହାଯାଇଛି ଆଚାର୍ଯ୍ୟମାନେ କୁହନ୍ତି, କାରଣ ଏମାନଙ୍କର କାମନା ଥାଏ, ଯେଉଁମାନେ ମୁକ୍ତିକାମୀ ସେମାନଙ୍କର କାମନା ଥାଏ ମୁଁ ମୁକ୍ତି ପାଇବି, ମୁଁ ସାରୁପ୍ୟ ମୁକ୍ତି ପାଇବି କି ମୁଁ ଷାଷ୍ଠୀ ମୁକ୍ତି ପାଇବି, ତା ମାନେ ଏମାନଙ୍କର ମଧ୍ୟ କ'ଣ ରହିଲା, ସ୍ୱସୁଖ ବାସନା ରହିଲା। ବୁଝିପାରୁଛନ୍ତି ନା? ମୁକ୍ତିକାମୀ ଯେଉଁମାନେ ଏମାନଙ୍କର ମଧ୍ୟ ସ୍ୱସୁଖ ବାସନାଟା ରହିଲା ନା, ଯେହେତୁ ସ୍ୱସୁଖ ବାସନା ରହିଛି ତେଣୁ ତାଙ୍କର କ'ଣ ହେଇଥାଏ, ଚିତ୍ତରେ ଚାଞ୍ଚଲ୍ୟ ଆସିଥାଇପାରେ, ଚିତ୍ତରେ ଚାଞ୍ଚଲ୍ୟ ଆସିପାରେ, ସେଇଥିପାଇଁ ସେମାନେ ବି ଅଶାନ୍ତ, ଚିତ୍ତଟା ସ୍ଥିର ହେବନି, କାହିଁକି ସ୍ୱସୁଖ ବାସନା ରହିଛି ବା ମୁକ୍ତି ପାଇବା ପାଇଁ। ବୁଝିପାରିଲେ ତ? ହଁ ସେ ହଁ ସେଇଟା ଶୁଣିବା, ଆସିବ ସବୁ ଆସିବ କ୍ରମ ଆସିବ। ତେଣୁ ଏମାନେ କ'ଣ ନା, ସ୍ୱସୁଖ ବାସନାଟା ଯେହେତୁ ଥାଏ ତେଣୁ ଚିତ୍ତର ଚାଞ୍ଚଲ୍ୟ ଥାଏ, ତେଣୁ ସେମାନେ ମୁକ୍ତି ଏଇଥିପାଇଁ କୁହାହେଲା କ'ଣ, ସେମାନେ ଅଶାନ୍ତ, ମାନେ ସେମାନେ ପ୍ରକୃତରେ ସୁଖ ପାଆନ୍ତିନି, ସୁଖ ପାଇପାରନ୍ତି ନା। ଆଚ୍ଛା ଦ୍ୱିତୀୟ ହେଉଛି ଏମାନଙ୍କ କଥା ଏଭଳି, ସାଯୁଜ୍ୟ ମୁକ୍ତି ଯିଏ ପାଉଛି, ସାଯୁଜ୍ୟ ମୁକ୍ତି ପାଉଛି, ଏ ଚାରିଟା ମୁକ୍ତି ଆମେ ଶୁଣିଲେ ନା, ସାଯୁଜ୍ୟ ମୁକ୍ତି ଯାର, ସିଏ ତ ଯାଇକି ପୁରା ଲୀନ ହେବ ଭଗବାନ ଦେହରେ ବା ବ୍ରହ୍ମରେ ଲୀନ ହେବ, ତା ସ୍ଥିତି କ'ଣ, ସିଏ କେମିତି ଅଶାନ୍ତ, ତାକୁ କାହିଁକି ଅଶାନ୍ତ କୁହାଯିବ? ପ୍ରଭୁବା ସବୁ ଲେଖିଛନ୍ତି, ତାକୁ କେମିତି ଅଶାନ୍ତ ବୋଲି କୁହାଯିବ? କାରଣ ତାର ତ କିଛି ସ୍ୱସୁଖ ବାସନା ନଥାଇପାରେ, କେହି କହିପାରେ ତାର ତ ସ୍ୱସୁଖ ବାସନା ନଥାଇପାରେ, କାରଣ ସେ ତ ଭଗବାନ ସହିତ ମିଶିବା ପାଇଁ ଚାହୁଁଛି ବା ବ୍ରହ୍ମରେ ମିଶିବା ପାଇଁ ଚାହୁଁଛି, ସେ ତ କିଛି ତ କାମନା ନାହିଁ ତାର, ଡାଇରେକ୍ଟ କ'ଣ ମିଶିଯିବ ଭଗବାନ ଦେହରେ ପୁରା, କ'ଣ କୁହାଯିବ? ପ୍ରଭୁବାଦ କୁହନ୍ତି ପୁରା ମର୍ଜ ହେଇଯିବା, ହଁ ଲୀନ ହେଇଯିବା, ହଁ ଲୀନ ହେଇଯିବା, ସେ ତ ଲୀନ ହେଇଯିବା ରହିଲା, ତାର କେମିତି ଅଶାନ୍ତତାକୁ କେମିତି କୁହାଯିବ? କାରଣ ସ୍ୱସୁଖ ବାସନା ନଥାଇପାରେ କିନ୍ତୁ ସ୍ୱଦୁଃଖ ନିବୃତ୍ତିର ଅଭିଳାଷଟା ଥାଏ, ସ୍ୱସୁଖ ପାଇବା ପାଇଁ ହୁଏତ କାମନା ନଥାଇପାରେ, ଭଗବାନ ଦେହରେ ଲୀନ ହେଇଯିବି ବ୍ରହ୍ମରେ ଲୀନ ହେଇଯିବି ଏଇ ଯେଉଁ ବିଚାରଟା, ଏଇଟା ସୁଖ ବାସନା ନଥାଇପାରେ କିନ୍ତୁ ଏଇ ଭାବନାଟା ଆସୁଛି କାହିଁକି, ଦୁଃଖ ନିବୃତ୍ତି କରିବା ପାଇଁ ସେ ଚାହୁଁଛି, ଦୁଃଖ ପାଉଛି ସଂସାରଟାକୁ ଦୁଃଖାଳ ବୋଲି ବୁଝିପାରୁଛି, ମାୟା ବୋଲି ବୁଝିପାରୁଛି, ବୁଝିକି ଜଗତରୁ କ'ଣ ନିବୃତ୍ତ ହେଇକି କ'ଣ ଯାଇକି ପହଞ୍ଚିବା ପାଇଁ ଚାହୁଁଛି କେଉଁଠି, ବ୍ରହ୍ମରେ ବା ଭଗବାନ ସହିତ। ତ ଏଇ ଯେଉଁ ଦୁଃଖ ନିବୃତ୍ତିର ବିଚାରଟା ରହିଛି ସେଇଥିପାଇଁ ତାର ଚିତ୍ତର ଚାଞ୍ଚଲ୍ୟ ବି ରହିପାରେ, ସେଇଥିପାଇଁ ଅଶାନ୍ତ। ତାହେଲେ ପୁଣି ଆସିବ ଗୋଟେ ପ୍ରଶ୍ନ, ଆଚ୍ଛା ପୁଣି ସାଯୁଜ୍ୟ ମୁକ୍ତି ସିଏ ପୁଣି ଦୁଇ ପ୍ରକାର, ସାଯୁଜ୍ୟ ମୁକ୍ତି ପୁଣି ଦୁଇ ପ୍ରକାର କି ନାହିଁ, କ'ଣ କ'ଣ ଦୁଇ ପ୍ରକାର ସନ୍ତୁଷ୍ଟ ମାଧବ, ବ୍ରହ୍ମ ସାଯୁଜ୍ୟ ଆଉ ଈଶ୍ୱର ସାଯୁଜ୍ୟ, ସାଯୁଜ୍ୟ ମୁକ୍ତି ଦୁଇ ପ୍ରକାର। ଆଚ୍ଛା ଭକ୍ତ କ'ଣ ଏଇଟା ଚାହେଁକି? ଏଇଥିରେ ଆନନ୍ଦ ନାହିଁ ସେଥିପାଇଁ ଭକ୍ତ ଚାହେଁନି, ଦେଖୁନାହାନ୍ତି ଚୈତନ୍ୟ ଚୈତନ୍ୟ ସେ ତା ଲେଖାଇଛନ୍ତି, ଆଉ ପ୍ରଭୁବାଦ ତାର ପ୍ରପଟ ଲେଖିଛନ୍ତି, ଶୁଣିବା ପ୍ରପଟଟା କେତେ ସୁନ୍ଦର ଲେଖାହେଇଛି, ଚୈତନ୍ୟ ଚୈତନ୍ୟ ଷଷ୍ଠ ପରିଚ୍ଛେଦ ମଧ୍ୟଲୀଳାର ଷଷ୍ଠ ପରିଚ୍ଛେଦରେ କଥା ଅଛନ୍ତି, ସାଯୁଜ୍ୟ ସୁନିତେ ଭକ୍ତେ ହୟ ଘୃଣା ଭୟ, ସାଯୁଜ୍ୟ ସୁନିତେ ଭକ୍ତେ ହୟ ଘୃଣା ଭୟ, ନରକ ବାଞ୍ଛେତ ବୋ ସାଯୁଜ୍ୟ ନାଲୟ, ନରକ ବାଞ୍ଛେତ ବୋ ସାଯୁଜ୍ୟ ନାଲୟ। ଦେଖନ୍ତୁ କେତେ ସ୍ପଷ୍ଟ ରହିଲେ, ସାଯୁଜ୍ୟ ସୁନିତେ ଭକ୍ତର ହୟ ଘୃଣା, ଘୃଣା ଆଉ ଭୟ, ସାଯୁଜ୍ୟ ମୁକ୍ତି ଶୁଣିଲେ ଭକ୍ତ ମାନେ ଶୁଣିବା ପାଇଁ ଇଚ୍ଛା କରେ ନା ସାଯୁଜ୍ୟ ମୁକ୍ତି, ତାହେଲେ ଭକ୍ତ କ'ଣ ଅଲଗା ମୁକ୍ତି ଚାହେଁ କି? ସାଯୁଜ୍ୟ ମୁକ୍ତି ଶୁଣିଲେ ଭୟ ଘୃଣା ଏସବୁ ଆସେ, କ'ଣ ବିଚାର କରେ, ନରକ ବାଞ୍ଛଏ ତବୁ ସାଯୁଜ୍ୟ ନା ଲୟ, ବରଂ ନରକ ବୁଝିବା ପାଇଁ ଭକ୍ତ ପ୍ରସ୍ତୁତ ହେଇଯାଏ, କିନ୍ତୁ ସାଯୁଜ୍ୟ ମୁକ୍ତି ଚାହେଁ ନା ଭକ୍ତ। ପୁଣି ସାଯୁଜ୍ୟ ପୁଣି ଦୁଇ ପ୍ରକାର, କ'ଣ କ'ଣ ସାଯୁଜ୍ୟ? ଗୋଟେ ହେଉଛି ବ୍ରହ୍ମ ସାଯୁଜ୍ୟ, ଈଶ୍ୱର ସାଯୁଜ୍ୟ। ସେ କଥା ତାପରେ ବ୍ରହ୍ମେ ଈଶ୍ୱରେ ସାଯୁଜ୍ୟ ଦୁଇତ ପ୍ରକାର, ବ୍ରହ୍ମେ ଈଶ୍ୱରେ ସାଯୁଜ୍ୟ ଦୁଇତ ପ୍ରକାର, ବ୍ରହ୍ମ ସାଯୁଜ୍ୟ ହୈତେ ଈଶ୍ୱର ସାଯୁଜ୍ୟ ଅଧିକାର, ବ୍ରହ୍ମ ସାଯୁଜ୍ୟ ହୈତେ ଈଶ୍ୱର ସାଯୁଜ୍ୟ ଅଧିକାର। ଦେଖନ୍ତୁ ସାଯୁଜ୍ୟ ପୁଣି ଦୁଇ ପ୍ରକାର ରହିଲେ, ବ୍ରହ୍ମେ ଈଶ୍ୱରେ ସାଯୁଜ୍ୟ ଦୁଇତ ପ୍ରକାର, ବ୍ରହ୍ମ ସାଯୁଜ୍ୟ ହୋଇତେ ଈଶ୍ୱର ସାଯୁଜ୍ୟ ଧିକାର। ଦେଖନ୍ତୁ ବ୍ରହ୍ମ ବ୍ରହ୍ମ ଜ୍ୟୋତି କୋଉଠି ରହିଲା? ସିଦ୍ଧ ଲୋକରେ ରହିଲା ନା, ସିଦ୍ଧ ଲୋକ ଯୋଉଟା ଆମେ କହିଲେ ସେଠି ରହିଲେ ବ୍ରହ୍ମ, ବ୍ରହ୍ମ ଧ୍ୟାନ ମାନେ ଯୋଉ ନିର୍ବିଶେଷ ଅଧ୍ୟୟନ ସେଠି ରହିଛି। କିନ୍ତୁ ଈଶ୍ୱର ସାଯୁଜ୍ୟ ଯୋଉଟା ସେଟା ତ ଆଉ ଉର୍ଦ୍ଧ୍ୱ ରହିଲା, ବୈକୁଣ୍ଠ ରହିଲା ନା, ଭଗବାନ ଧରିଲେ ଯାଇକି ଲୀନ ହେବେ, ବ୍ରହ୍ମରେ ଲୀନ ହେବା ଭଗବାନ ଭିତରେ ଲୀନ ହେବା ଫରକ ଅଛି କି ନାହିଁ? ଫରକ ଅଛି। କିନ୍ତୁ ବ୍ରହ୍ମ ସାଯୁଜ୍ୟଠୁ ଈଶ୍ୱର ସାଯୁଜ୍ୟକୁ ଆହୁରି ଧିକାର କରନ୍ତି ଭକ୍ତମାନେ। ଆଚ୍ଛା ସେଠି ତ ଉର୍ଦ୍ଧ୍ୱ ରହିଲା, ପ୍ରଭୁପାଦ କ'ଣ ଲେଖିଛନ୍ତି ଭାବାର୍ଥ ଦେଖନ୍ତୁ, ଏମାନେ କେହି ବି ଶାନ୍ତ ନୁହନ୍ତି, ସେଥିପାଇଁ ଭକ୍ତ ଗୁଡ଼ାକ ଚାହେଁ ନା, ଏ ସାଯୁଜ୍ୟ ମୁକ୍ତି ବି ଚାହେଁ ନା। ଆମେ କେଉଁ ପଟେ ଆଲୋଚନା କରୁଛେ, ସାଲୋକ୍ୟ ଷଷ୍ଠୀ ସାରୁପ୍ୟ ସାମିପ୍ୟ ଏମାନଙ୍କ କଥା ଛାଡ଼ି ଦିଅନ୍ତୁ, ସାଯୁଜ୍ୟ କଥାରେ ଆମେ ଶୁଣୁଛେ, ସାଯୁଜ୍ୟ ଯେଉଁ ଦୁଇ ପ୍ରକାର ହେଇଛି ଭକ୍ତ ଗୁଡ଼ାକ ଚାହେଁ ନା। କାରଣ ଦେଖନ୍ତୁ ପ୍ରଭୁପାଦ କ'ଣ ଲେଖିଛନ୍ତି, ଇଂଲିଶରେ ତ ଲେଖିଛନ୍ତି, ସେ ସତ ଗୌରବିନ୍ଦ ଗୋସ୍ୱାମୀଙ୍କ ମହାସ ଓଡ଼ିଆରେ କ'ଣ ଅନୁବାଦ କରିଛନ୍ତି ଦେଖନ୍ତୁ, ଚୈତନ୍ୟ ଚେତନା ମୁଁ ଓଡ଼ିଆ ସେ ଜିନିଷଟା ଆଣିଛି। ବ୍ରହ୍ମଭୂତ ଜୀବମାନଙ୍କୁ ବ୍ରହ୍ମଲୋକ ବା ସିଦ୍ଧ ଲୋକରେ ଅବସ୍ଥାନ କରିବାକୁ ଅନୁମତି ମିଳେ, ମାତ୍ର ଦୁର୍ଭାଗ୍ୟବଶତଃ ସମୟ ସମୟରେ ସେମାନେ ପୁନର୍ବାର ଭୌତିକ ଜଗତକୁ ପତିତ ହୁଅନ୍ତି। ସେମାନେ ସେ ସିଦ୍ଧ ଲୋକରେ ଯାଇକି ରହିପାରନ୍ତି, କିନ୍ତୁ ପୁଣି ଆସିବେ, ଆସିପାରନ୍ତି, ପୁନର୍ବାର ପତିତ ହୁଅନ୍ତି, କାରଣ ସେମାନେ ଭକ୍ତି ଯାଜନ୍ୟ ନିଜକୁ ନିୟୋଜିତ କରନ୍ତି ନାହିଁ। ସେମାନେ ଭକ୍ତି ଯାଜନ୍ୟ ନିଜକୁ ନିୟୋଜିତ କରନ୍ତିନି, ସେମାନେ ବିଚାର କରନ୍ତି ଆମେ ହେଉଛୁ ମୁକ୍ତି, ଆମେ ମୁକ୍ତ। ପ୍ରଭୁପାଦ ଆଣିଛନ୍ତି, ଆମେ ସେଦିନ ଏଇ ଶ୍ଳୋକଟାକୁ ଆଲୋଚନା କରିଥିଲେ ନା, ସେତେବେଳେ ପ୍ରଭୁପାଦ ଏଠି ପର୍ପୋରେଟ୍ ସେ କଥା ଲେଖିଛନ୍ତି, ଶ୍ରୀମଦ୍ ଭାଗବତମରେ ଏହି ଉକ୍ତିକୁ ସମର୍ଥନ କରାଯାଇଛି, ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 32 ନମ୍ବର ଶ୍ଳୋକ, ଯେଉଁ ଦେବତାମାନଙ୍କ ଗର୍ଭସ୍ତୁତି ଆମେ ସେଦିନ ଶୁଣୁଥିଲେ, ଯିଏ ଅରବିନ୍ଦା ଯିଏ ଅନ୍ୟ ଅରବିନ୍ଦାକ୍ଷ ସେ ଯେଉଁ ଶ୍ଳୋକ ଶୁଣିଥିଲେ, ବିମୁକ୍ତ ମହାନୀନ ମୁକ୍ତି ବୋଲି ବିଚାର କରନ୍ତି, ମୁକ୍ତି ନୁହନ୍ତି ସେମାନେ, ମୁକ୍ତ ନୁହନ୍ତି। ପ୍ରଭୁପାଦ ତାଙ୍କ ପର୍ପୋରେଟ୍ ଲେଖିଲେ ସେମାନେ ତାହେଲେ ମୁକ୍ତ ନୁହନ୍ତି କେମିତି କୁହାଯିବ, ସେମାନେ କିଭଳି ମୁକ୍ତ ଦେଖନ୍ତୁ ପ୍ରଭୁପାଦ ଲେଖୁଛନ୍ତି, ଏହି ଅର୍ଦ୍ଧମୁକ୍ତ ଜୀବଗଣ ମୁକ୍ତ ବୋଲି ମିଥ୍ୟାରେ ଦାବି କରନ୍ତି। ଅର୍ଦ୍ଧମୁକ୍ତ ଏଇଟା ମୁକ୍ତ ନୁହଁ, ଅର୍ଦ୍ଧମୁକ୍ତ ଜୀବଗଣ ମୁକ୍ତ ବୋଲି ମିଥ୍ୟାରେ ଦାବି କରନ୍ତି, ମାତ୍ର ଭଗବାନଙ୍କର ଭକ୍ତି ଯାଜନ୍ୟ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ସେମାନେ ତଥାପି ଭୌତିକ ଦୋଷଯୁକ୍ତ ଅଟନ୍ତି। ତେଣୁ ଏହି ଜୀବମାନଙ୍କୁ ବିମୁକ୍ତ ମାନିନ ବୋଲି ବର୍ଣ୍ଣନା କରାଯାଇଅଛି। ଭୌତିକ କ'ଣ ଦୋଷଯୁକ୍ତ ଅଟନ୍ତି, ଭଗବାନଙ୍କର ଭକ୍ତି ଯାଜନ୍ୟ ଯେହେତୁ ନିଯୁକ୍ତ ହେଇନଥାନ୍ତି, ଭୌତିକ ଦୋଷଯୁକ୍ତ ଅଟନ୍ତି। ଆମେ କେଉଁ ପଏଣ୍ଟରେ ଆଲୋଚନା କରୁଛେ, ପୂର୍ଣ୍ଣାମୃତ ଆସ୍ୱାଦନ, ଭୌତିକ ଦୋଷଯୁକ୍ତ ଯଦି ହେଲେ ପୂର୍ଣ୍ଣାମୃତ କେମିତି ଆସ୍ୱାଦନ କରିବି, ଏ ପଏଣ୍ଟରେ ଆମେ ଆଲୋଚନା କରୁଛେ। ସେମାନେ ମୁକ୍ତି ପାଇପାରନ୍ତି କିନ୍ତୁ ପୂର୍ଣ୍ଣ ଅମୃତ ଆସ୍ୱାଦନ କରିପାରିବେ, ଭୌତିକ ଦୋଷଯୁକ୍ତ ଅଟନ୍ତି। ପ୍ରଭୁପାଦ ଲେଖିଲେ ମୁଁ ମନକୁ କହୁଛି ନା, ଏମାନେ ହେଉଛନ୍ତି ଅର୍ଦ୍ଧମୁକ୍ତ। ତେଣୁ ଏହି ଜୀବମାନଙ୍କୁ ବିମୁକ୍ତ ମାନିନ ବୋଲି ବର୍ଣ୍ଣନା କରାଯାଇଛି, ଅର୍ଥାତ୍ ସେମାନଙ୍କର ବୁଦ୍ଧି ଶୁଦ୍ଧ ହୋଇଥିଲେ ମଧ୍ୟ ସେମାନେ ନିଜକୁ ମୁକ୍ତି ବୋଲି ଦାବି ବିଚାର କରନ୍ତି। ବୁଦ୍ଧି ସେମାନଙ୍କର ଶୁଦ୍ଧ ହୋଇଥିଲେ ମଧ୍ୟ ସେମାନେ ନିଜକୁ ମୁକ୍ତ ବୋଲି ବିଚାର କରନ୍ତି। ଏହି ଜୀବଗଣ ସିଦ୍ଧ ଲୋକ ସ୍ତରକୁ ଉଠିବା ପାଇଁ କଠିନ ତପସ୍ୟା କଲେ ମଧ୍ୟ ସେଠାରେ ସ୍ଥାୟୀ ଭାବରେ ଅବସ୍ଥାନ କରିପାରନ୍ତି ନାହିଁ। ସେମାନେ ଆନନ୍ଦ ଶୂନ୍ୟ ଅଟନ୍ତି। ଓଡ଼ିଆରେଟା କହୁଛି, ଇଂଲିଶ ତ ଅଛି, ଘରେ ଗୋସ୍ୱାମୀ ଗୁରୁ ମହାରାଜ ଓଡ଼ିଆ ତାକୁ ବର୍ଣ୍ଣନା କରିଛନ୍ତି, ଟ୍ରାନ୍ସଲେସନ କରିଛନ୍ତି। ଏହି ଜୀବଗଣ ସିଦ୍ଧ ଲୋକକୁ ଉଠିବା ପାଇଁ କଠିନ ତପସ୍ୟା କଲେ ମଧ୍ୟ, ଯେଉଁ ବ୍ରହ୍ମ ତପସ୍ୟା ବ୍ରହ୍ମ ଧ୍ୟାନ କରନ୍ତି, ଯାହା କିଛି କରନ୍ତି, ସିଦ୍ଧ ଲୋକକୁ ଯାଇପାରନ୍ତି, କିନ୍ତୁ ସେଠାରେ ସ୍ଥାୟୀ ଭାବରେ ଅବସ୍ଥାନ କରିପାରନ୍ତି ନାହିଁ। ସିଦ୍ଧ ଲୋକରେ ରହିପାରିବେନି, ସେମାନେ ବ୍ରହ୍ମଜ୍ୟୋତିରେ ଲୀନ ହେଲେ ମଧ୍ୟ ସିଦ୍ଧ କ'ଣ ଅବସ୍ଥା ରହିପାରିବେନି। ସେମାନେ କ'ଣ କରନ୍ତି, ପୁଣି ଜଗତକୁ ଆସନ୍ତି। ଆଉ ସେମାନେ ସେ କ'ଣ ଆନନ୍ଦ ଶୂନ୍ୟ ଅଟନ୍ତି। ଆନନ୍ଦ ବୁଦ୍ଧିବର୍ଦ୍ଧନ ବଢ଼ିବ କୁଆଡ଼େ, ପ୍ରତିପଦରେ ବଢ଼ିବ କୁଆଡ଼େ, ଆନନ୍ଦ ଶୂନ୍ୟ କହିଲେ ସିଦ୍ଧାନ୍ତଟା ଦେଖୁନାହାନ୍ତି। ସିଦ୍ଧାନ୍ତ କହୁଛନ୍ତି ସେମାନେ ଆନନ୍ଦ ଶୂନ୍ୟ ଅଟନ୍ତି, ଆନନ୍ଦ ବଢ଼ିବ କେଉଁଠି। ଏହି ଏହି ଜୀବଗଣ ବ୍ରହ୍ମବୋଧ ସ୍ତର ଲାଭ କଲେ ମଧ୍ୟ ଏବଂ ପରମ ପୁରୁଷ ଭଗବାନଙ୍କର ଅଙ୍ଗ ଜ୍ୟୋତି ଜରିଆରେ ତାଙ୍କୁ ଉପଲବ୍ଧି କଲେ ମଧ୍ୟ ଭଗବାନଙ୍କର ଭକ୍ତି ଯାଜନରେ ଅବହେଳା କରିଥିବାରୁ ସେମାନଙ୍କର ପତନ ଘଟେ। ଦେଖନ୍ତୁ ଏଇଟା ପଢ଼ିଲା ପରେ ଏତେ ମାନେ ସମସ୍ତେ ଆପଣମାନେ ପଢ଼ିଛନ୍ତି, କିନ୍ତୁ ପଢ଼ିଲେ ପୁରା ସ୍ପଷ୍ଟ ବୁଝିଯାଉଛି ପ୍ରଭୁପାଦ କ'ଣ ନ ଲେଖିଛନ୍ତି, ପ୍ରଭୁପାଦ ସବୁ ଲେଖିଛନ୍ତି। ତେଣୁ ଏ ଜୀବଗୁଡ଼ାକ ଯାଇପାରନ୍ତି, ବ୍ରହ୍ମଭୂତ ସ୍ତର ଲାଭ କଲେ ମଧ୍ୟ। ଆଉ ବ୍ରହ୍ମଭୂତ ସ୍ତର ଲାଭ କରି କେଉଁଠି ଯାଆନ୍ତି, ପରମ ପୁରୁଷ ଭଗବାନଙ୍କର ଅଙ୍ଗ ଜ୍ୟୋତି ଜରିଆରେ ତାଙ୍କୁ ଉପଲବ୍ଧି କରନ୍ତି। ଆଉ ବ୍ରହ୍ମ ଯେଉଁ ଜ୍ୟୋତି ସେଇଟା କ'ଣ କି, ଭଗବାନଙ୍କର ଅଙ୍ଗ ଜ୍ୟୋତି ନା, ଅଙ୍ଗ ଜ୍ୟୋତି ଜରିଆରେ ଭଗବାନଙ୍କୁ ଅନୁଭବ କରନ୍ତି, ଉପଲବ୍ଧି କରନ୍ତି, ଯଦିଓ ସେଇଟା ସର୍ବଶେଷ ବା ସର୍ବୋଚ୍ଚ ଉପଲବ୍ଧି ନୁହଁ, ସର୍ବୋତ୍ତମ ଉପଲବ୍ଧି ନୁହଁ, ଉପଲବ୍ଧି କରନ୍ତି, କିନ୍ତୁ ଯେହେତୁ ଭଗବାନଙ୍କର ଭକ୍ତି ଯାଜନରେ ଅବହେଳା କରିଥାନ୍ତି, ପ୍ରଭୁ ଡାଇରେକ୍ଟ ଲେଖିଲେ ଭଗବାନଙ୍କର ଭକ୍ତି ଯାଜନରେ ଅବହେଳା କରିଥିବାରୁ ସେମାନଙ୍କର ପତନ ଘଟେ, ଭକ୍ତି କରିନାହାନ୍ତି। ଆଉ ଭକ୍ତ କାହିଁକି ନିଷ୍କାମ, କାହିଁକି ଅଶାନ୍ତ ଶାନ୍ତ ବୋଲି କୁହାଯାଉଛି, ଏଇଥିପାଇଁ ଭକ୍ତ ଭଗବାନଙ୍କ ସେବାରେ ଯେହେତୁ ନିଯୁକ୍ତ ଅଛି, ଇନ୍ଦ୍ରମାନଙ୍କୁ ସେବାରେ ଲଗେଇଛି, ସେଇଥି ହେଉଛି ଶାନ୍ତ, ସେଇଥି ନିଷ୍କାମ, ନିଷ୍କାମ ହେବା ଉଚିତ, ନିଷ୍କାମ ଭକ୍ତ, ନିଷ୍କାମ ଭକ୍ତ ହେଉଛି ଶାନ୍ତ। ତଥାକଥିତ ଭକ୍ତ କଥା ଏଠୁ କୁହାଯାଉଛନ୍ତି, ଭକ୍ତ ଶବ୍ଦରେ ସବୁ ସମୟରେ ବିଚାର କରିଲେ ପୁରା ଉଚ୍ଚସ୍ଥିତିର ଭକ୍ତ, ଉନ୍ନତ ଅଧିକାରୀ, ଆଉ ସେ ସ୍ଥିତିକୁ ସମସ୍ତେ ଯିବେ ସାଧନ କରି ଗୁରୁଙ୍କ କୃପାରେ ପରବର୍ତ୍ତୀ ଇଏରେ ଆସିବ। ସର୍ବାତ୍ମ ସ୍ନପନଙ୍ଗରେ ସେଇଟା ବହୁତ ସୁନ୍ଦର ଗୋଟେ ଟୀକା ଅଛି, ସର୍ବାତ୍ମ ସ୍ନପନଙ୍ଗରେ ଏତେ ସୁନ୍ଦର ଟୀକା ଲେଖିଛନ୍ତି ଭକ୍ତିମୟ ଠାକୁର। ଆଜି ମୁଁ ପଢ଼ୁଥିଲି, ବା କ'ଣ ନ ଲେଖିଛନ୍ତି ପ୍ରକୃତରେ ଆଚାର୍ଯ୍ୟମାନେ, କ'ଣ ନ ଲେଖିଛନ୍ତି, ଆମେ ଆମେ କ'ଣ ଗୋଟା ବୁଝିପାରୁଛେ। ଆଜି ମୋତେ ଆମର ଭକ୍ତ ଜଣେ କହୁଥିଲେ, ପ୍ରଭୁ ଏଇ ଯେଉଁ ଆଲୋଚନା ହେଉଛି ଏତେ ଡିପ୍ ଜିନିଷଗୁଡ଼ାକ ଆସୁଛି, ଏଇଟା ଆପଣ ସମସ୍ତେ ବୁଝିପାରୁଛେ, ସବୁ ବୁଝିପାରିବେ ପ୍ରକୃତରେ? ମୁଁ କହିଲି ହଁ ଠିକ୍ ଅଛି, ସମସ୍ତେ ବୁଝିପାରିବେନି, କିନ୍ତୁ ଯିଏ ତ ବୁଝିବ ସିଏ ତ ବୁଝିପାରିବ, ଯାହାର ବୁଝିବା ଶକ୍ତି ସିଏ ବୁଝିପାରିବ। ଆଚ୍ଛା ଯେତିକି ଆଲୋଚନା ହେଉଛି ଯାହା ପାଇଁ ଯେଉଁଟା ଦରକାର ସିଏ ସେଇଟା ବୁଝିବ, ଅସୁବିଧା କ'ଣ ଅଛି? ନିଜ ନିଜର ଭଜନ ପାଇଁ, ନିଜ ନିଜର ସାଧନ ପାଇଁ ଯେଉଁଟା ଆବଶ୍ୟକ ସେତିକି ସେ ବୁଝୁ, ସେତିକି ବୁଝିଲେ ଯଥେଷ୍ଟ। ସବୁ ଜିନିଷ ଜଣେ ବୁଝିଦେବ ସେଇଟା ନୁହଁ, ଆମେ ସବୁ ଜିନିଷ ବୁଝିପାରିବାନି। ଧୀରେ 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 ଆମ ଇନ୍ଦ୍ରିୟ ଯେତେବେଳେ ଶୁଦ୍ଧ ହେବ, ଚିତ୍ତ ଶୁଦ୍ଧ ହେବ, ମନ ଶୁଦ୍ଧ ହେବ, ଧୀରେ ଧୀରେ ଆମେ ବୁଝିବା। ନଚେତ୍ ଆମେ ଯେତେବେଳେ ପ୍ରଥମେ ପ୍ରଥମେ ଭକ୍ତି ମାର୍ଗରେ ପାଦ ଦେଇଥିଲେ, ଏଇ ଜିନିଷଟା କ'ଣ ବୁଝିପାରୁଥିଲେ ନା, କହୁନାହାନ୍ତି କଥା ଶୁଣିଲା ନା, କିଛି ପଶୁନଥିଲା, ଏପଟେ ପଶିବନି, ସେ ଉପରେ ଉପରେ ପଳେଇବ, ଗୁରୁଦେବ କୁହନ୍ତି ସେ ଉପରେ ଉପରେ ପଳେଇବ, କିଛି ପଶିବନି ମୁଣ୍ଡରେ। କିନ୍ତୁ ଏ ସିଦ୍ଧାନ୍ତ କିନ୍ତୁ ପ୍ରଭୁପାଦ କେତେ ସିଦ୍ଧାନ୍ତ ଲେଖିଛନ୍ତି, ତେଣୁ ମାନେ ଯେହେତୁ ଭକ୍ତି ଯାଜନରେ ଅବହେଳା କରିଥାନ୍ତି ସେମାନଙ୍କର ପତନ ଘଟେ। ଆଉ ସେମାନେ ତ ପ୍ରଶ୍ନ ଆସେ, ସେମାନେ ତ ଜ୍ଞାନ ପାଇଥାନ୍ତି, ବ୍ରହ୍ମ ଜ୍ୟୋତିକୁ ଯେଉଁ ଧ୍ୟାନ କରିଥାନ୍ତି ସେଇଟା ତ ଭଗବାନଙ୍କର ତ ଅଂଶ ନା, ଭଗବାନଙ୍କର ଗୋଟେ ସ୍ୱରୂପ ନା, କ'ଣ ପ୍ରତୀତି ନା, ଭଗବାନଙ୍କର ଯେଉଁ ତିନିଟା ପ୍ରତୀତି ରହିଲା, ବ୍ରହ୍ମ ପରମାତ୍ମା ଭଗବାନ ଭଗବାନ ତ ସ୍ୱୟଂ ରହିଲେ, ତ ସେମାନେ ତ କିଛି ଉପଲବ୍ଧି କରିଥାନ୍ତି। ଦେଖନ୍ତୁ ପ୍ରଭୁପାଦ କ'ଣ ଲେଖିଛନ୍ତି ତାପରେ, ପରମ ପୁରୁଷ ଭଗବାନଙ୍କ ସମ୍ବନ୍ଧରେ ଯାହା କିଛି ସାମାନ୍ୟ ଜ୍ଞାନ ସେମାନେ ଆହରଣ କରିଥାନ୍ତି ତାର ଉପଯୁକ୍ତ ବ୍ୟବହାର କରିପାରନ୍ତି ନାହିଁ। ସେମାନେ ଯେଉଁ ଭଗବାନଙ୍କ ବିଷୟରେ କିଛି ଜ୍ଞାନ ଆହରଣ କରିଛନ୍ତି, କ'ଣ ଏଇ ଯେଉଁ ଜ୍ୟୋତି, ଜ୍ୟୋତିଟା ଯେଉଁ ଆହରଣ ଜାଣିଛନ୍ତି, ଏଇଟା ଜ୍ୟୋତିଟା ଭଗବାନଙ୍କର ଅଂଶ, ଯାହାକି ସେମାନେ ତାଙ୍କ ହିସାବରେ ଯାହା ବୁଝିଛନ୍ତି, କିନ୍ତୁ ଯାହା ବି ହଉ ସେଇଟା ତ ଭଗବାନଙ୍କର ଅଂଶ ନା, ସେ ତ ଜ୍ୟୋତିଟା ତ ଭଗବାନଙ୍କଠୁ ଆସିଛି ନା, କିନ୍ତୁ ସେଟାକୁ ବୁଝିକି ପ୍ରଭୁପାଦ ଲେଖୁଛନ୍ତି ସୁନ୍ଦର। ଦେଖନ୍ତୁ ପରମ ପୁରୁଷ ଭଗବାନଙ୍କ ସମ୍ବନ୍ଧରେ ଯାହା କିଛି ସାମାନ୍ୟ ଜ୍ଞାନ ସେମାନେ ଆହରଣ କରିଥାନ୍ତି ତାହାର ଉପଯୁକ୍ତ ବ୍ୟବହାର କରିପାରନ୍ତି ନାହିଁ। କ'ଣ ବ୍ୟବହାର କରୁଛନ୍ତି କହୁନାହାନ୍ତି, ଯାଇକି ଜ୍ୟୋତିରେ ଲୀନ ହେବା ପାଇଁ ଚାହୁଁଛନ୍ତି, ଆଉ ବ୍ୟବହାର କ'ଣ କଲେ ସେଇ ଜ୍ଞାନର? ଆନନ୍ଦ ବର୍ଜିତ ହୋଇ ସେମାନେ ଉପଭୋଗ ପାଇଁ ଭୌତିକ ଜଗତକୁ ଖସି ଆସନ୍ତି।
ପ୍ରଭୁପାଦ କେତେ କେତେ ଥର ଲେଖିଲେଣି ଦେଖନ୍ତୁ, ଆନନ୍ଦ ଶୂନ୍ୟ, ଆନନ୍ଦ ବର୍ଜିତ। ଆଉ ଦେଖୁନାହାନ୍ତି ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛୁ, ଆନନ୍ଦ ବର୍ଜିତ ହୋଇ ସେମାନେ ଉପଭୋଗ ପାଇଁ ଭୌତିକ ଜଗତକୁ ଖସି ଆସନ୍ତି। ଯିଏ ପ୍ରକୃତରେ ମୁକ୍ତ ତା ପକ୍ଷରେ ଏହା ନିଶ୍ଚିତ ଭାବେ ଏକ ପତନ ଅଟେ। ଯିଏ ମୁକ୍ତ, ଯେଉଁ କହୁଛନ୍ତି ମୁକ୍ତ, ମୁକ୍ତ ହେଇଗଲୁ, ମୁକ୍ତି ହେଇଯିବୁ, ମୁକ୍ତି ମାନିନ, ସେମାନଙ୍କ ପକ୍ଷରେ ଏଇଟା ହେଉଛି ଗୋଟେ ପତନ। କାହିଁକି ପୁଣି ଫେରିବେ ବା ଜଗତ? ଭକ୍ତମାନେ ଏପରି ଅଧପତନକୁ ନରକ ବାସ ସହିତ ମନେ ସମାନ ମନେ କରନ୍ତି। ଭକ୍ତମାନେ ଏଇଭଳି ଯେଉଁ ଅଧପତନ, ଏଇଟା କ'ଣ ନରକ ବାସ ସହିତ ବିଚାର କରନ୍ତି। କ'ଣ ମୁକ୍ତି ପାଇକି ଗଲ, ବ୍ରହ୍ମଜ୍ୟୋତିରେ ରହିଲ, ପୁଣି ଫେରି ଆସିଲ, ଆଉ କ'ଣଟା ଲାଭ ହେଲା? କ'ଣ ଲାଭ ହେଇଛି କହୁନାହାନ୍ତି? ଏତେ ସାଧନ କରିଛନ୍ତି କିନ୍ତୁ ପୁଣି ତ ଫେରି ଆସିଲେ ଜଗତକୁ, ଆଉ ସୁଖ କ'ଣ ଅଛି? ତ ଇଏ ହେଲା ବ୍ରହ୍ମ ସାଯୁଜ୍ୟ। ବ୍ରହ୍ମ ସାଯୁଜ୍ୟଙ୍କ ସ୍ଥିତି ହେଉଛି ଏହା। ଆଚ୍ଛା ଈଶ୍ୱର ସାଯୁଜ୍ୟ, ଈଶ୍ୱର ସାଯୁଜ୍ୟ ସେମାନେ ଆନନ୍ଦ ପାଆନ୍ତି କି ନାହିଁ? ସେମାନଙ୍କର ବି ଆନନ୍ଦ ନାହିଁ, ସେମାନେ ବି ଅଶାନ୍ତ। ଏଇ ପଏଣ୍ଟରେ ଆମେ ଆଲୋଚନା କରୁଛେ, କାହିଁକି ସେମାନେ ଅଶାନ୍ତ? ଭକ୍ତି ମୁକ୍ତି ସିଦ୍ଧିକାମୀ ସକଲି ଅଶାନ୍ତ, ମୁକ୍ତିକାମୀ ଏମାନେ କାହିଁକି ସକଲି ଅଶାନ୍ତ? ଯେଉଁମାନେ ଈଶ୍ୱର ସାଯୁଜ୍ୟ ବି ଚାହାନ୍ତି, ଈଶ୍ୱର ସାଯୁଜ୍ୟ କେଉଁମାନେ ଚାହାନ୍ତି? ପ୍ରଭୁପାଦ ଲେଖିଛନ୍ତି, ପୁରା ସମ୍ପୂର୍ଣ୍ଣ ବୁଝାଇଛନ୍ତି, ପାତଞ୍ଜଳି ଯୋଗ ପଦ୍ଧତି ଅନୁସରଣ କରୁଥିବା ଲୋକମାନେ ପ୍ରକୃତରେ ପରମ ପୁରୁଷ ଭଗବାନଙ୍କ ଅଙ୍ଗରେ ଲୀନ ହେବାକୁ ଚାହାନ୍ତି। ଏ ହେଲା ଈଶ୍ୱର ସାଯୁଜ୍ୟ। ଏମାନେ ତ ବ୍ରହ୍ମ ସାଯୁଜ୍ୟ ବାଲା କ'ଣ ବ୍ରହ୍ମ ଜ୍ୟୋତିରେ ଯାଇକି ଲୀନ ହେବା ପାଇଁ ଚାହିଁବେ, କିନ୍ତୁ ଯେଉଁମାନେ ଈଶ୍ୱର ସାଯୁଜ୍ୟ ଚାହାନ୍ତି, ପାତଞ୍ଜଳି ଯୋଗ ପଦ୍ଧତି ଯେଉଁମାନେ ଅନୁସରଣ କରନ୍ତି, ଦେଖନ୍ତୁ ଏଇଭଳି ସଂସ୍ଥା ଜଗତରେ ଅଛନ୍ତି, ଅଛନ୍ତି କି ନାହିଁ? ବ୍ରହ୍ମ ସାଯୁଜ୍ୟ ପାଇବା ଭଳି ସଂସ୍ଥା ଅଛନ୍ତି, ସେମାନଙ୍କ ପ୍ରିଚିଂ ହେଉଛି ସେୟା। ଈଶ୍ୱର ସାଯୁଜ୍ୟ ପାଇବା ଭଳି ସଂସ୍ଥା ବି ଅଛନ୍ତି, ସାଧନ ସେମାନେ କରୁଛନ୍ତି, ସେମାନଙ୍କ ପ୍ରିଚିଂ ହେଲା ସେୟା, କିନ୍ତୁ ସୁଖଟା ଅଛି କି ସେଠି? ବିଚାର କରନ୍ତୁ। ଚୈତନ୍ୟ ମହାପ୍ରଭୁ ସାର ବସ୍ତୁକୁ ଲେଖିଲେ 8ଟା ଶ୍ଳୋକରେ, ଆନନ୍ଦଟା ଅଛି ଭକ୍ତିରେ। ଭକ୍ତି ସୁଖ ବା କେଉଁଠୁ ଆଣିଛନ୍ତି? ସେ ସୁଖଟାକୁ ଦେଖୁନାହାନ୍ତି, ଗୋଲକଧାମରୁ ଋଣା ହେଇଛି ସେ ପ୍ରେମକୁ, ନାମରେ ପ୍ରେମଟାକୁ ନେଇକି ଆସିଛନ୍ତି ମହାପ୍ରଭୁ, ଗୋଲକଧାମରୁ ଆଣିଛନ୍ତି, ଗୋଲକର ପ୍ରେମ ଧନ। ତେଣୁ ପାତଞ୍ଜଳି ଯୋଗ ପଦ୍ଧତି ଅନୁସରଣ କରୁଥିବା ଲୋକମାନେ ପ୍ରକୃତରେ ପରମ ପୁରୁଷ ଭଗବାନଙ୍କ ଅଙ୍ଗରେ ଲୀନ ହେବାକୁ ଚାହାନ୍ତି, ଭଗବାନଙ୍କର ଅଙ୍ଗରେ ଲୀନ ହେବା ପାଇଁ ଚାହିଁଲେ। ଆଚ୍ଛା ତାହେଲେ ଅଶାନ୍ତ କାହିଁକି କୁହାଗଲା? ଅଶାନ୍ତ ଏଥିପାଇଁ, ଦେଖନ୍ତୁ ଏହା ସୂଚିତ କରେ ଯେ, ପ୍ରଭୁପାଦ ଲେଖିଲେ ଏଠି କେତେ ସ୍ପଷ୍ଟ, ଏଇ ପର୍ବଟା ସମସ୍ତେ ପଢ଼ି ନେବେ, ଏଇଟା ହେଉଛି ଷଷ୍ଠ ଅଧ୍ୟାୟ, ଷଷ୍ଠ ପରିଚ୍ଛେଦ, ମଧ୍ୟଲୀଳାର ଷଷ୍ଠ ପରିଚ୍ଛେଦ। ଷଷ୍ଠ ପରିଚ୍ଛେଦର ଇଏ ହେଉଛି 269 ପୟାର, 268 269 ପୟାର, ମୁଁ କହିଦେଉଛି ଆପଣ ପଢ଼ିବେ। ପ୍ରଭୁପାଦ ସ୍ପଷ୍ଟ ଲେଖିଛନ୍ତି, କ'ଣ କହୁଛନ୍ତି ପ୍ରଭୁପାଦ ଦେଖନ୍ତୁ ସେଥିରେ, ଏହା ସୂଚିତ କରେ ଯେ ଭଗବାନଙ୍କ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ଥିଲେ ମଧ୍ୟ ସେମାନେ ତାଙ୍କର ସେବାରେ ନିଯୁକ୍ତ ହେବାକୁ ଚାହାନ୍ତି ନାହିଁ। ବୁଝିପାରିଲେ ରାଧାନନ୍ଦ ପ୍ରଭୁ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଲେ ତ? ପ୍ରଭୁପାଦ ଲେଖିଛନ୍ତି, ଭଗବାନଙ୍କ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ଥିଲେ ମଧ୍ୟ ଯେଉଁମାନେ ସାଯୁଜ୍ୟ ମୁକ୍ତି, ଈଶ୍ୱର ସାଯୁଜ୍ୟ ଚାହାନ୍ତି, ବା ଅଲଗା ମୁକ୍ତି ଯେଉଁମାନେ ବି ଚାହାନ୍ତି, ଏଇଠୁ ବୁଝି ନେବେ, ଅଲଗା ମୁକ୍ତି ବି ଯେଉଁମାନେ ଚାହାନ୍ତି, ସାରୁପ୍ୟ, ସାମିପ୍ୟ, ଷାଷ୍ଠୀ, ସାଲୋକ୍ୟ, ଯାହା ବି ଚାହାନ୍ତି, ସେମାନଙ୍କ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ଅଛି, ଜ୍ଞାନ ଛୁଳି ସେମାନେ ବୈକୁଣ୍ଠକୁ ଯିବା ପାଇଁ ଚାହାନ୍ତି ନା? ବ୍ରହ୍ମରେ ଲୀନ ନହିଁ ବୈକୁଣ୍ଠକୁ ଯିବା ପାଇଁ ଚାହାନ୍ତି, କିନ୍ତୁ ଦେଖନ୍ତୁ ଏହା ସୂଚିତ କରେ ଯେ ଭଗବାନଙ୍କ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ଥିଲେ ମଧ୍ୟ ସେମାନେ ତାଙ୍କର ସେବାରେ ନିଯୁକ୍ତ ହେବାକୁ ଚାହାନ୍ତି ନାହିଁ, ତାଙ୍କର ସେବାରେ ନିଯୁକ୍ତ ହେବା ପାଇଁ ଚାହାନ୍ତି। ଆଉ ଭଗବାନଙ୍କ ସେବାରେ ଯଦି ନିଯୁକ୍ତ ନ ହେବ, ଜୀବ ଆନନ୍ଦ ପାଇବ କେମିତି କୁହନ୍ତୁ? ସେଇଥିପାଇଁ କୁହାଗଲା ଭକ୍ତି ମୁକ୍ତି ସିଦ୍ଧି କାମୀ ସକଲି ଅଶାନ୍ତ। କୃଷ୍ଣ ଭକ୍ତ ନିଷ୍କାମ, କୃଷ୍ଣ ଭକ୍ତ କ'ଣ କରେ? ଭଗବାନଙ୍କ ସେବାରେ ଲାଗେ, ନିଜର କିଛି ବାସନା ନା, ଏମାନଙ୍କର ନିଜର ବାସନା ରହିଲା ନା, ଯିଏ ସାମିପ୍ୟ ମୁକ୍ତି ବି ଚାହୁଁଛି, ସାରୁପ୍ୟ ମୁକ୍ତି ବି ଚାହୁଁଛି, ବାସନା ରହିଲା, ଆଉ ଭଗବାନଙ୍କ ସେବା, ଭଗବାନଙ୍କୁ ଉପଲବ୍ଧି କରିଛନ୍ତି ସେବା ନାହିଁ। ସେ ଏଇ ଏଇ କ'ଣ ଟୀକାଟାକୁ ଆମେ ସେଦିନ ଶୁଣିଥିଲେ ନା, ଜ୍ଞାନପଣି ଦୁଇ ପ୍ରକାର ଯେଉଁ ବିଶ୍ୱନାଥ ଚକ୍ର ଠାକୁର ଟୀକା ପଢ଼ିଥିଲେ, ଦେଖନ୍ତୁ ପ୍ରଭୁପାଦ ଭାରତରେ ଏଠି ଲେଖିଛନ୍ତି। ତେଣୁ ଏଇ କ'ଣ ଜ୍ଞାନ କହୁଛି, ଭକ୍ତି ମୁକ୍ତି ସିଦ୍ଧିକାମୀ ସକଲି ଅଶାନ୍ତ। କୃଷ୍ଣ ଭକ୍ତ ନିଷ୍କାମ ଅତେବ ଶାନ୍ତ। ଆଚ୍ଛା ପୁଣି ଗୋଟେ ପ୍ରଶ୍ନ ଆସିପାରେ,
ଯଦି ଦୁଃଖ ନିବୃତ୍ତି ନିମିତ୍ତ ସାଧନରେ ପ୍ରବୃତ୍ତ ନହେଇକି ଯେଉଁ ଜ୍ଞାନୀମାନେ ବ୍ରହ୍ମପଦରେ ମିଶିବା ପାଇଁ ଯଦି ସାଧନ କରନ୍ତି, ସେମାନେ ବ୍ରହ୍ମତ୍ଵ ଲାଭ ପାଇଁ ଯଦି ସାଧନରେ ପ୍ରବୃତ୍ତ ହୁଅନ୍ତି, ଆମେ ଶୁଣିଥିଲେ ନା, ଦୁଃଖ ନିବୃତ୍ତି ପାଇଁ ପ୍ରୟାସ ନ କରି ଖାଲି ବ୍ରହ୍ମରେ ଯଦି କ'ଣ ନା କାମନା ରହିଲା, କିଛି ଗୋଟେ ପାଇବାର କାମନା ରହିଲା, ବ୍ରହ୍ମତ୍ଵ ଲାଭର ଯେଉଁ ଗୌରବ ସେ କାମନାଟା ରହିଲା, ତେଣୁ ସେମାନେ ଶାନ୍ତି ପାଆନ୍ତି ନାହିଁ, ଅଶାନ୍ତ। ତେଣୁ ଭକ୍ତି ହଉ ମୁକ୍ତି ହଉ ସିଦ୍ଧିକାମୀ ସମସ୍ତେ ଅଶାନ୍ତ, କେହି ବି ଶାନ୍ତି ପାଆନ୍ତି ନାହିଁ। ତେଣୁ ଜୀବ ଯେତେବେଳେ ପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣଙ୍କ ସେବାରେ ନିଯୁକ୍ତ ନ ହେଇଛି, ତାହାର ମନ ତାର ଚିତ୍ତବୃତ୍ତି ନିଶ୍ଚିତ ଚଞ୍ଚଳ ହିଁ ରହିବ। ସେ କଥା ଲେଖା ହେଇଛନ୍ତି, ଗୋଟେ ଟିକର ଏଇଟା ମାନିଛି, ଯେପର୍ଯ୍ୟନ୍ତ ଏକ ନିତ୍ୟ ଅଚଞ୍ଚଳ ଏବଂ ଅନନ୍ତ ବୈଚିତ୍ରମୟ ଆନନ୍ଦର ସନ୍ଧାନ ଜୀବ ପାଏ ନାହିଁ, ଯେପର୍ଯ୍ୟନ୍ତ ସେହି ଆନନ୍ଦରେ ଚିତ୍ତର ନିବିଡ଼ ଆବିଷ୍ଟତା ନ ଜନ୍ମେ, ସେ ପର୍ଯ୍ୟନ୍ତ ଚିତ୍ତର ଚଞ୍ଚଳତାର ନିବୃତ୍ତି ସମ୍ଭବ ନୁହେଁ। ସେ ପର୍ଯ୍ୟନ୍ତ ତାର ଚିତ୍ତର ଚଞ୍ଚଳତା ବନ୍ଦ ହେବନି। ଆଉ ଚିତ୍ତ ଯଦି ଚଞ୍ଚଳ ହେଉଛି, ଆନନ୍ଦ କେମିତି ପାଇବ, ଶାନ୍ତି କେମିତି ପାଇବ, ସେ ତ ଅଶାନ୍ତ ସେଥିପାଇଁ ଗଲା। ତାହେଲେ ଏଇ ଯେଉଁ ସ୍ଥିତିଟା କେତେବେଳେ ଆସିବ, ସେ ଆନନ୍ଦ କେବଳ ମିଳେ ଭକ୍ତିରେ, କେବଳ ଭକ୍ତିରେ ଲୀଳାର ଆସ୍ୱାଦନରେ ସେ ଆନନ୍ଦଟା ମିଳେ। ସେଇଦିନ କହିଲା କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ। ଏ ଭକ୍ତି ସୁଖର ଆସ୍ୱାଦନ, ଲୀଳାରସ ଆସ୍ୱାଦନର ଯେଉଁ କ'ଣ ସେ ଯେଉଁ ସୁଖ, ବ୍ରହ୍ମାନନ୍ଦ ସୁଖ ପ୍ରାପ୍ତ ଯେଉଁ ଜୀବ ଯେଉଁ ବ୍ରହ୍ମାନନ୍ଦ ସୁଖ ଚାହେଁ, ତା ତୁଳନାରେ ଇଏ ହେଉଛି ବହୁତ ଗୁଣରେ ଅଧିକା। ପ୍ରମାଣ କ'ଣ ଦେଖନ୍ତୁ, ଚୈତନ୍ୟ ଦାସ ସେ କଥା ଲେଖାଇଛନ୍ତି ମଧୁଲୀଳା ସପ୍ତଦଶ ପରିଚ୍ଛେଦ 137 ପୟାର, ବ୍ରହ୍ମାନନ୍ଦ ହୈତେ ପୂର୍ଣ୍ଣା ନନ୍ଦ ଲୀଳା ରସ, ବ୍ରହ୍ମାନନ୍ଦ ହୈତେ ପୂର୍ଣ୍ଣା ନନ୍ଦ ଲୀଳା ରସ, ବ୍ରହ୍ମ ଜ୍ଞାନୀ ଆକର୍ଷିଆ କରେ ଆତ୍ମଘୋଷ, ବ୍ରହ୍ମ ଜ୍ଞାନୀ ଆକର୍ଷିଆ କରେ ଆତ୍ମଘୋଷ। ଦେଖନ୍ତୁ ବ୍ରହ୍ମାନନ୍ଦ ସୁଖଠୁ କୃଷ୍ଣାନନ୍ଦ ସୁଖ, ଯାହାକୁ ଏଠି କହୁଛନ୍ତି ପୂର୍ଣ୍ଣାନନ୍ଦ ପ୍ରେମାନନ୍ଦ, ବ୍ରହ୍ମାନନ୍ଦ ହୋଇତେ ପୂର୍ଣ୍ଣାନନ୍ଦ ଲୀଳା ରସ, ବ୍ରହ୍ମଜ୍ଞାନୀ ଆକର୍ଷିଆ କରେ ଆତ୍ମବଶ। ବ୍ରହ୍ମାନନ୍ଦ ସୁଖଠୁ ପୂର୍ଣ୍ଣାନନ୍ଦ ସୁଖ, କୃଷ୍ଣାନନ୍ଦ ପ୍ରେମାନନ୍ଦ ସୁଖ ତତ ଅଧିକ, କେତେ ଅଧିକ ତା ତୁଳନା କରାଯାଇପାରିବ। ସେଥି ବ୍ରହ୍ମଜ୍ଞାନୀକୁ ମଧ୍ୟ ସେ ପୂର୍ଣ୍ଣାନନ୍ଦ ସୁଖ ଆକର୍ଷଣ କରେ, ଯେଉଁ ଦିବ୍ୟ ସୁଖ ଦିବ୍ୟ ଆନନ୍ଦ ବ୍ରହ୍ମଜ୍ଞାନୀକୁ ମଧ୍ୟ ଆକର୍ଷଣ କରେ। ସେ ବ୍ରହ୍ମଜ୍ଞାନୀମାନେ ଯେତେବେଳେ ଉପଲବ୍ଧି କରନ୍ତି, ସେମାନେ ସେ ବ୍ରହ୍ମଜ୍ଞାନକୁ ମଧ୍ୟ ସେମାନେ କ'ଣ କରନ୍ତି, ସେ ଯେଉଁ ବ୍ରହ୍ମ ସୁଖ, ବ୍ରହ୍ମ ସୁଖକୁ ମଧ୍ୟ ସେମାନେ ଧିକାର କରନ୍ତି। ଯଦିଓ ବ୍ରହ୍ମାନନ୍ଦ ସୁଖକୁ ଭାଗବତରେ ବହୁ ଜାଗାରେ ଅଛନ୍ତି, ବ୍ରହ୍ମାନନ୍ଦ ସୁଖ କଥା ବର୍ଣ୍ଣନା କରାଯାଇଛନ୍ତି, କିନ୍ତୁ ଯେତେବେଳେ କୃଷ୍ଣାନନ୍ଦର ସୂଚନା ପ୍ରାପ୍ତ ହୁଅନ୍ତି ଜୀବ, ଏ ବ୍ରହ୍ମାନନ୍ଦ ସୁଖ ପାଇଥିବା ଜୀବମାନେ ସେମାନେ ବ୍ରହ୍ମାନନ୍ଦକୁ ମଧ୍ୟ ଧିକାର କରନ୍ତି। ପ୍ରମାଣ କ'ଣ, ପ୍ରମାଣ ଅଛି ତ ଏଇଥିରୁ ପ୍ରମାଣିତ କ'ଣ ହେଉଛି ନା, ବ୍ରହ୍ମଜ୍ଞାନୀ ବ୍ରହ୍ମାନନ୍ଦରେ ସେତେ ପର୍ଯ୍ୟନ୍ତ ହୁଏତ ସ୍ଥିର ରହିପାରନ୍ତି ଯେପର୍ଯ୍ୟନ୍ତ ଅଖିଳ ରସାମୃତ ସିନ୍ଧୁ ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କର ରୂପ ଗୁଣ ଲୀଳାର କଥା ଶ୍ରବଣ କରିନାହାନ୍ତି, ସେ ଆସ୍ୱାଦନ କରିନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ହୁଏତ ବ୍ରହ୍ମଲୋକରେ ରହିବା ପାଇଁ ଇଚ୍ଛା କରିପାରେ, ବ୍ରହ୍ମଲୋକ ନୁହଁ ବ୍ରହ୍ମ ସୁଖ ଯେଉଁ ଜ୍ୟୋତି ସେଠି ରହିବା ପାଇଁ ସେ ଇଚ୍ଛା କରିପାରନ୍ତି, ଯେତେଦିନ ପର୍ଯ୍ୟନ୍ତ ଶୁଣିନାହାନ୍ତି ଭଗବାନଙ୍କର ଯେଉଁ ଭକ୍ତି ସୁଖକୁ ଆସ୍ୱାଦନ କରିନାହାନ୍ତି, ସେ ସୁଯୋଗ ପାଇନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ରହିପାରନ୍ତି, ଚିତ୍ରଟା ତାଙ୍କର ସେଇଠି ରହିପାରେ। ପ୍ରମାଣ, ପ୍ରମାଣ ଦେଖୁଛନ୍ତି, ପ୍ରମାଣ ଚୈତନ୍ୟ ତ ମଧୁଲୀଳା 24 ପୟାର, 24 ପରିଚ୍ଛେଦ, 24 ପରିଚ୍ଛେଦରେ 113 ପୟାର କଥା ଅଛି, ଜନ୍ମ ହୈତେ ସୁକସନ କାଦି ବ୍ରହ୍ମମୟ, ଜନ୍ମ ହୈତେ ସୁକସନ କାଦି ବ୍ରହ୍ମମୟ, କୃଷ୍ଣ ଗୁଣା କୃଷ୍ଣ ହୟା କୃଷ୍ଣରେ ଭଜୟ। কৃষ্ণ গ্রোণা কৃষ্ণ হয়া কৃষ্ণেরে ভয় জন্ম হইতে শুকর সনকাদি ব্রহ্মময় জন্মর দেখুন এমন সব ব্রহ্মজ্ঞানী লে না শুকদেব ব্রহ্মজ্ঞানী লে না জন্ম হইতে শুক সনকাদি ব্রহ্মময় কৃষ্ণ গুণাকৃষ্ণ হইয়া কৃষ্ণের ভজয় দেখুন ব্রহ্মজ্ঞানী ব্রহ্মজ্ঞান সে ব্রহ্মধ্যান কথা ভাঙিবা সে তা বুঝিপারে এটা হচ্ছে তুচ্ছ এটা হচ্ছে নিম্ন সুখ এ কিছু নুহ মূল্য কিছু না যেতে দিন পর্যন্ত উন্নত রস পাই না কৃষ্ণ গুণাকৃষ্ণ হইয়া কৃষ্ণের ভজয় কৃষ্ণ গুণাকৃষ্ট হলে শুকদেব গোস্বামী কেমন কৃষ্ণ গুণ প্রতি আকৃষ্ট হয়েছিলেন কারণ ব্যাসদেব ব্যাসদেব তো সরচনা করছেন ভাগবত প্রথম স্কন্ধে সে কথা নাই না ব্যাসদেব ব্যাসদেবঙ্ক নাম ব্যাস কাহিঁকি হলা কারণ বেদ লা গোটে বেদক ব্যাসদেব কোণ কলে বিস্তার ভাবে তাকে বিবাহ করেদেলে চারি বিবাহ করেদেলে সব বিবাহ করেদেলে সেদিন বেদ ব্যাস বেদক সে ব্যাস করেদেলে রূপ সাম যজু অথর্ব প্রতি বেদর আচার্যপদরে জন জন ব্যক্তি সে অধিষ্ঠিত করাইলে ঋগ বেদর কাহু দেলে দায়িত্ব পৈড় ঋষি সাম বেদর জৈমিনী ঋষি যজু বেদর বৈশম্পায়ন ঋষি এবং অথর্ব বেদর অঙ্গিরা ঋষি বা সুমন্ত ঋষি এবং পুরাণ ইতিহাস এর দায়িত্ব কাহু দেলে রমহর্ষণ এই কোণ মহান মহান আত্মা মানুষ এই মানক কোণ এই শাস্ত্র সব দায়িত্ব দিয়ে এই কোণ আচার্য পদে তা অধিষ্ঠিত করলে কিন্তু সর্বশেষ রচনা তো আমি সমস্ত জাঁতি ব্যাসদেবঙ্কর অনবদ্য রচনা হচ্ছে কোণ শ্রীমদ ভাগবতম ভাগবতম রচনা করে সারা পরে ব্যাসদেব বিচার করছেন ভাগবতম কাহাকে দেবি ভাগবতম কাহাকে দেবি বিচার করছেন তবে ভাগবতমকে দেওয়া কোণ তাঁর কোণ শিষ্য কি নিলে না লে কিন্তু সে শিষ্য মানকর অযোগ্যতা সে উপলব্ধি করে পড়ে কে ভাগবতমকে ধারণ কলা ভাল যোগ্যতা মানুষ কাহার নাই সেই ভাগবতমকে ধারণ করব কি ব্যাসদেব পুঁ তপস্যা কলে তপস্যা ব্যাসদেবঙ্কর তপস্যা লব্ধ পুত্র হচ্ছেন শুকদেব গোস্বামী তপস্যা লব্ধ পুত্র হলে শুকদেব গোস্বামী কিন্তু শুকদেব গোস্বামী তো প্রকট হলে প্রকট হব সি তো সে লীলা তো সমস্ত জাঁচান ষোল বর্ষর ইয়ে প্রকট হব ব্রহ্মধ্যান করছেন জগত মিথ্যা ব্রহ্ম সত্য জগত মিথ্যা এই বিচার লা শুকদেব গোস্বামী ছাড়ি চালগলে পুঁ আসু নিলে কোণ কে মু জগত যাবিনি কী জগত হচ্ছে মায়াময় ব্রহ্ম হচ্ছেন সত্য জগত মিথ্যা জগত মায়াময় গলা মানে মতো মায়া লাগিছু তেমন মায়ামুক্ত পুরুষ যদি কে মতো আহ্বান করবে তাহলে মু ভগবান শ্রীকৃষ্ণ যাই আহ্বান করলে সে আসলে প্রকট হলে কিন্তু প্রকট হোক পুঁ চাল দৌড়লে শুকদেব সাই চিন্তার পড়লে কি মু সরি ব্যাসদেব ব্যাসদেব চিন্তার পড়লে কি মু গোটে উপযুক্ত পুত্র প্রাপ্ত হইবি সেই তপস্যা করি পুত্র প্রাপ্ত হওয়ার ইচ্ছার তপস্যা করলি ভাগবতম তাকে শুনেবি ভাগবতম আচার্য করবি কিন্তু ইয়ে কোণ ব্রহ্মকে ধ্যান করে কোণ চালগলা শুকদেব সাই চিন্তার পড়লে শুকদেব কৌশল ব্যাসদেব ব্যাসদেব চিন্তার পড়লে ব্যাসদেব শুকদেব সাইকে ফেরাই বিচার করছেন সেঠু কেমি ফেরাইলে পঠাইলে শিষ্যকে যাও তাকে ডাকিব সে কোণ আসবে সে আসবে তুমি যাও তাখানে এই ভগবান লীলা ভগবান গুণ এটা কীর্তন করব আমি সে কথা শুনুলে যেতে দিন পর্যন্ত ভগবান গুণ লীলা রূপ গুণ লীলা আদির শ্রবণ করি না তার আস্বাদন করি না সেত দিন পর্যন্ত ব্রহ্ম ধ্যান করু জীব মানকর ধ্যানটা ভাঙ্গে না সে ব্রহ্ম সুখকে সুখ বলে হি বিচার করতে অশুকদেব সাই দৌড়ি পড়ে যাচ্ছেন ব্যাসদেবঙ্কর শিষ্য মানে গলে যাই গুণগান কলে কোণ গান করলে দুইটি শ্লোক দুইটি শ্লোক গান করলে না অহো বকিজং স্তন কাল কুটং জিহং সয়া পায় তপ্য সাধ্বি লেভে গতি ধর্ত্য উচিতম তদন্যং কংবা দয়ালুং শরণং ব্রজেমা দুই শুনলে শুকদেব সাই বিচার করি কোণ বর্ণনা করছেন କଂ ବା ଦୟାଳୁ ଶରଣଂ ବ୍ରଜନ୍ୟ, ତାଙ୍କ ଭଳି ଆଉ କିଏ ଦୟାଳୁ ଅଛି ଯିଏ ମାତୃ ରୂପ ଧାରଣ କରିକି ସ୍ତନ୍ୟରେ ବିଷ ନେଇକି ଆସିକି ସ୍ତନ୍ୟପାନ କରିବା ପାଇଁ ଆସିଥିଲା, କିନ୍ତୁ ହୃଦୟ ହେଉଛି କୁଟିଳ, ମାରିବା ପାଇଁ ଆସିଥିଲା, କିନ୍ତୁ ଭଗବାନ ତାକୁ ଧାତୃଚିତମ ଗତି ମା ଭଳି ଗତି ଦେଇଦେଲେ, ତାଙ୍କ ଭଳି ଦୟାଳୁ କିଏ ଅଛି? ଆରେ ବ୍ରହ୍ମହୃତ ଏଇଟା ନାହିଁ, ବ୍ରହ୍ମହୃତ ଏଇ ସୁଖ ନାହିଁ, ସୁଖଦେବ ସାଙ୍ଗର ଟିକିଏ ମନ ପରିବର୍ତ୍ତନ ହେଲା, ବ୍ରହ୍ମର ତ କିଛି ସୁଖ ତ ନାହିଁ, ଆଉ ବ୍ରହ୍ମଜ୍ଞାନୀ ମାନେ ଯୋଉ ଧ୍ୟାନ କରୁଛନ୍ତି କ'ଣ ସୁଖ ପାଇବେ କହୁନାହାନ୍ତି, ଭଗବାନଙ୍କ ଲୀଳା କଥା, ଭଗବାନଙ୍କର ଲୀଳା ଗୁଣ ଚରିତ୍ର ତାକୁ ଶ୍ରବଣ କରିକି ଭକ୍ତ ଯେତିକି ସୁଖ ପାଆନ୍ତି, କ'ଣ ବ୍ରହ୍ମଜ୍ଞାନୀ ଖାଲି ଗୋଟେ ଜ୍ୟୋତିକୁ ଦେଖି ଧ୍ୟାନ କରି ଆନନ୍ଦ ପାଉଥିବେ ନା? କ'ଣ ସେଥିରେ ଭେରିଏସନ୍ ଅଛି ନା? କ'ଣ କିଛି ଭେରାଇଟି ସ୍ୱାଦ କିଛି ଅଛି? କିଛି ତ ସ୍ୱାଦ ନାହିଁ, ସେ ଗୋଟେ ବିନ୍ଦୁକୁ କେତେ ସମୟ ଚାହିଁବେ, ଚାହିଁବେ କ'ଣ ଆନନ୍ଦ କ'ଣ ପାଇବେ କହୁନାହାନ୍ତି? ମନଟା ସ୍ଥିର ହେଇପାରେ କିଛି ସମୟ ପାଇଁ, କିନ୍ତୁ ମନ ସବୁ ସମୟ ସ୍ଥିର ହେବନି, ମନଟା ଭଗବାନ ପାଖେ ନହେଲେ ସ୍ଥିର ହେବନି, ଇନ୍ଦ୍ରମାନେ ଭଗବାନଙ୍କ ସେବା ନହେଲେ ସ୍ଥିର ହେବନି, କାରଣ ଜବରଦସ୍ତି କେତେ ସ୍ଥିର କରିବ, ଆନନ୍ଦ କ'ଣ ପାଇବ, ସେ ଆନନ୍ଦ ପାଇପାରିବ? ତେଣୁ ସୁଖଦେବ ଗୋସାଇଙ୍କର ମନ ଟିକିଏ ବଦଳିଲା, ବିଚାର କଲା, ଆରେ ଇଏ କାହା କଥା କହୁଛନ୍ତି, ଏଇଭଳି ଦୟାଳୁ, କଙ୍ଗବା ଦୟାଳୁ ଶରଣ ପ୍ରଜୟ, ତାଙ୍କ ଭଳି ଦୟାଳୁ କିଏ ଅଛି, ଏଭଳି କିଏ ଆଉ ଦୟାଳୁ ଅଛି ଯାହାକୁ ଶରଣକୁ ଆମେ ଯିବା? ପୁଣି ଆଉ ଗୋଟେ ଶ୍ଳୋକ ହେଲେ, କିଏ ସିଏ? ସିଏ ହଉଛନ୍ତି ଇଏ ବରହାପିଡ଼ ନଟବର ବାପୁ କର୍ଣ୍ଣ କର୍ଣ୍ଣିକାର, ନଟବର ବାପୁ ଯାହାର ସିଏ ଭଳି ଦୟାଳୁ, କର୍ଣ୍ଣ କର୍ଣ୍ଣିକା ଆରମ୍ଭ, ଏ କର୍ଣ୍ଣ କର୍ଣ୍ଣିକା ଆରମ୍ଭ, ଇଏ ବହୁତ ସୁନ୍ଦର ବ୍ୟାଖ୍ୟା, ଏଇଟା ତ ଆମର ବ୍ୟାଖ୍ୟାର ଆବଶ୍ୟକ ନାହିଁ ବର୍ତ୍ତମାନ ପାଇଁ, କେବଳ ସୁଖଦେବ ଗୋସ୍ୱାମୀ ଏଇଟା ଶୁଣିଲେ, ଭଗବାନଙ୍କର ଦୁଇଟି ବିଷୟକୁ ସେ ଶ୍ରବଣ କଲେ, ଗୋଟେ ହେଉଛି ଗୁଣର ବର୍ଣ୍ଣନା, ଗୋଟେ ହେଉଛି ରୂପର ବର୍ଣ୍ଣନା, ଭଗବାନଙ୍କର ଯେଉଁ ଅଦ୍ଭୁତ ରୂପ, ଅଦ୍ଭୁତ କ'ଣ ମାନେ ଅତି ଆନନ୍ଦମୟ ରୂପ, ପ୍ରେମମୟ ରୂପ, ଆନନ୍ଦମୟ ବି କୁହାଯାଏ, ପ୍ରେମମୟ, ପ୍ରେମମୟ ରୂପ ନା ଭଗବାନଙ୍କର ଆନନ୍ଦଟା ଶୁଣିଲେ ବା ଆନନ୍ଦ ମାନେ ତ ଜଡ଼ ଆନନ୍ଦ ବୋଲି କିଏ ବିଚାର କରି ଦେଇପାରନ୍ତି, ପ୍ରେମମୟ ରୂପ ଆନନ୍ଦ ବୋଲି କୁହାଯାଉଛି ଭଗବାନଙ୍କ ରୂପକୁ, ହଁ ଆନନ୍ଦ କୁହାଯାଉଛି, କିନ୍ତୁ ସେ ଆନନ୍ଦଟା ହେଉଛି ପ୍ରେମ ଆନନ୍ଦ, ଜଡ଼ାନନ୍ଦ ନୁହଁ, ଭଗବାନଙ୍କ ରୂପ ଦେଖିକି କ'ଣ ବ୍ୟକ୍ତି କ'ଣ ଜଳ ଆନନ୍ଦ ପାଏ, ପ୍ରେମାନନ୍ଦ, ସେଟା ପ୍ରେମାନନ୍ଦ, ଜଳାନନ୍ଦ ନୁହଁ, ତ ସେଇ ରୂପର ବର୍ଣ୍ଣନା କରିଛନ୍ତି, ବିଭ୍ରତ ପାଶ ମାନଙ୍କ ଗବିଷଙ୍ଗ ବୈଜନ୍ତୀ ମାଳା, ବୈଜନ୍ତୀ ମାଳା ଧାରଣ କରିଛନ୍ତି, ପୁରା ବର୍ଣ୍ଣନା କଲେ, ବେଣୁ ଧାରଣ କରିଛନ୍ତି, ସଖାମାନଙ୍କ ସହିତ ବର୍ତ୍ତମାନ ଯାଉଛନ୍ତି ଗୋଚାରଣ କରିବା ପାଇଁ। ଏ କଥା ଯେତେବେଳେ ଶୁଣିଲେ ସୁଖଦେବ ସିଂ କହିଲା, ଆରେ ମୋତେ ଆହୁରି ଅଧିକାକୁ ଅଧିକାକୁ ତାଙ୍କ ବିଷୟରେ ଅଧିକାକୁ, ଶିଷ୍ୟ କହିଲେ ନା ଆମେ ଆଉ ଅଧିକା ଜାଣିନୁ, ଅଧିକା ଯଦି ଶୁଣିବା ପାଇଁ ଇଚ୍ଛା ଅଛି ତାହେଲେ ଆପଣ ଆସନ୍ତୁ, ଆପଣଙ୍କ ବାପା ଜାଣିଛନ୍ତି, ଆପଣଙ୍କ ପିତାଶ୍ରୀ ଜାଣିଛନ୍ତି, ଆପଣ ତାଙ୍କ ପାଖକୁ ଆସନ୍ତୁ, ସିଏ ଆପଣଙ୍କୁ ଜଣେଇବେ। ସେଠୁ ସୁଖଦେବ ସିଂ ଫେରିଲେ, ଆମେ ଏଇ ପଏଣ୍ଟରେ ଆଲୋଚନା କରୁଥିଲେ, ବ୍ରହ୍ମାନନ୍ଦ ସୁଖ ତୁଳନାରେ କୃଷ୍ଣାନନ୍ଦ ସୁଖ କେବଳ ବିଚାର କରନ୍ତୁ, ଜନ୍ମ ହୋଇତେ ସୁଖ ସନକାତି ବ୍ରହ୍ମମୟ, କୃଷ୍ଣ ଗୁଣାକୃଷ୍ଣ ହୟା କୃଷ୍ଣରେ ଭଜୟ, ତାପରେ ସୁଖଦେବ ସ୍ୱାମୀ କୃଷ୍ଣ ଭଜନ କଲେ ନା? ସୁଖଦେବ ସ୍ୱାମୀଙ୍କର ସ୍ଥିତି ଥିଲା ଏହା, ପୁଣି ତାପରେ କହୁଛନ୍ତି ସନକାଦି, ସନକାଦି ସେମାନେ ମଧ୍ୟ, ସେମାନେ ତ କୃଷ୍ଣଙ୍କ ପ୍ରତି ଆକର୍ଷିତ ହେଲେ ନା, ସିଏ ବି ବ୍ରହ୍ମଜ୍ଞାନୀ ଥିଲେ, ତାଙ୍କର ବ୍ରହ୍ମଜ୍ଞାନ କେମିତି ଭାଙ୍ଗିଥିଲା? ଆଉ ବହୁତ ତାଙ୍କର ଲୀଳା ବହୁତ ସୁନ୍ଦର ଆସ୍ୱାଦନ, ସେ ଶ୍ଳୋକ ଅଛି ଯୋ ଯାଇଥିଲେ ଦ୍ୱାରପାଳ, ଦୁଇ ଜଣ ଅଭିଶାପ ଦେଲେନି, ଦ୍ୱାରପାଳଙ୍କୁ ଅଭିଶାପ ଦେଇଥିଲେ ନା ଚତୁଶନକ, ସେଠି ଭଗବାନ ଯୋଉ ଆସୁଥିଲେ, ଭଗବାନଙ୍କର ପାଦପଦ୍ମର ଯୋଉ ତୁଳସୀ, ସେ ତୁଳସୀର ସୁଗନ୍ଧ ଆସିକି ଚତୁଶନକଙ୍କର ନାକରେ ପ୍ରବେଶ କରିଛି, ଭାଗବତ ସେ ଶ୍ଳୋକ ଅଛି, ଯେତେବେଳେ ନାକରେ ସେ ସୁଗନ୍ଧ ପ୍ରବେଶ କରିଛି ନାସିକା ଭିତରେ, ସପ୍ତମ ସ୍କନ୍ଧ ନାହିଁ, ଜୟ ପତନ, ସେଇ ଆଘ୍ରାଣରେ ତାଙ୍କର ବ୍ରହ୍ମ ଧ୍ୟାନ ଭାଙ୍ଗିଯାଇଛି, ବହୁତ ସୁନ୍ଦର ସେଇ ଶ୍ଳୋକ, ମୁଁ ସେଟା ପୁରା ମୁଖସ୍ଥ ଥିଲା, ସେ କାରଣ ଏ କ'ଣ କି ଏଇ ଶ୍ଳୋକ ଗୁଡ଼ାକ ଆଲୋଚନା ହଉନି ନା, ସେଥିପାଇଁ ମୁଖସ୍ଥ ଥିଲା, କିନ୍ତୁ ସବୁ ପଶୁରି ଯାଇଛି, ବାହାରେ କହିଲା ମାନେ କ'ଣ ବାହାର ଲୋକଙ୍କ ସେଇ ଆହାର ନେଦ୍ରା ଭୟ ମନ୍ଥୁନ କୁହାଯିବ, ଆଉ କ'ଣ କହିବ,
ଆଉ ଭକ୍ତମାନଙ୍କ ଭିତରେ ସିନା ଏଇ ଜିନିଷ ମହାରାଜ ମୋତେ ଏଟା କହିଛନ୍ତି ବାରମ୍ବାର। ମହାରାଜ କଥା ମୁଁ ସବୁବେଳେ ମନେ ପକାଏ। ମହାରାଜ ମୋତେ କହିଛନ୍ତି କ'ଣ କି ଏଇ ଏଇ ଜିନିଷ ଯଦି ଆଲୋଚନା ନ ହବ କହିଲେ ତୁମେ ସବୁ ଜାଣିଥାଅ, ତୁମେ ଜାଣିଥିବ, କାରଣ ଆଲୋଚନା ନାହିଁ ଆଉ ତୁମେ ବାହାରକୁ ଗଲା ତ ସେମାନଙ୍କ ସ୍ଥିତି ଦେଖି ତୁମେ କହିବ ନା, ବାହାର ଲୋକଙ୍କୁ ଯେତେବେଳେ କହିବ, ପବ୍ଲିକ ଯେମିତି ବସିଛନ୍ତି ତୁମେ ସେମାନଙ୍କ କଥାଟା ତାକୁ ସେ ଜଣେଇବ ନା, ସେଟା କ'ଣ ତତ୍ତ୍ୱ କଥା ବୁଝେଇ ପାରିବ ନା, ତାମାନେ ଏ କଥାଟା ସବୁ ଜାଣିଥିବ କିନ୍ତୁ ସେ ଭିତରେ ହିଁ ରହିବ, କିଛି ମନ ବି ପଡ଼ିବନି। ସେ ଜିନିଷ ଆଲୋଚନା କଲେ ମନେ, ମୋର ଏଇଟା ଭୁଲି ଯାଇଛି ମୁଁ ଏ କଥାରେ କହୁଥିଲି, ସେ ଶ୍ଳୋକ ସେଗୁଡ଼ା ସବୁ ମୋର ସ୍ମରଣ ଥିଲା, ତାଙ୍କର ବ୍ରହ୍ମଧ୍ୟାନ କେମିତି ଭାଙ୍ଗିଲା, ସଂକ୍ଷୋଭଂ ସେ ପଦ ଅଛି, ତାଙ୍କର ପୁରା କ୍ଷୋଭ ଜାଗ୍ରତ ହେଲା। ପୂର୍ବରୁ ଯେଉଁ ବ୍ରହ୍ମଧ୍ୟାନ ଥିଲା ସେଟା ଭାଙ୍ଗିଗଲା, ନାସିକା ହାତରେ ଯେଉଁ ପ୍ରବେଶ କରିଛି ତୁଳସୀର ସୁଗନ୍ଧ, ବ୍ରହ୍ମଧ୍ୟାନ ଭାଙ୍ଗିଗଲା। ସେ ଶ୍ଳୋକ ଅଛନ୍ତି, ଏଇଠି ସେ କଥା କହୁଛନ୍ତି, ଜନ୍ମ ହେଇତେ ସୁଖ ସନକାଦି ବ୍ରହ୍ମମୟ, କୃଷ୍ଣ ଗୁଣାକୃଷ୍ଣ ହୟା କୃଷ୍ଣରେ ଭଜୟ। କୃଷ୍ଣଙ୍କର ଗୁଣ ପ୍ରତି ଆକର୍ଷିତ ହେଇଗଲେ, ଆକର୍ଷିତ କୃଷ୍ଣଙ୍କ ପ୍ରତି ଭଜନ କରି, ଆଉ ଚତୁସ୍କନ୍ଧଙ୍କ ନିଜେ ବି ସ୍ତୁତି କରିଛନ୍ତି। ଏଇଟା ତୃତୀୟ ସ୍କନ୍ଧ, ସପ୍ତମ ସ୍କନ୍ଧ ନାହିଁ, ତୃତୀୟ ସ୍କନ୍ଧରେ ଅଛି ଜୟ ବିଜୟଙ୍କର ପତନ। ସପ୍ତମ ସ୍କନ୍ଧରେ କ'ଣ ହିରଣ୍ୟକଶିପୁର ବିସ୍ତାର ବର୍ଣ୍ଣନା ଅଛି, ଜୟ ବିଜୟଙ୍କର ପତନ ତୃତୀୟ ସ୍କନ୍ଧ ନା, ସେଠି ବ୍ରହ୍ମାଜୀଙ୍କର ସ୍ତୁତି ନାହିଁ। ମୁଁ ସେଟା କହେ ବାହାରେ ସବୁବେଳେ, ବ୍ରହ୍ମାଜୀ ଦେବତାମାନଙ୍କୁ ଆଶ୍ୱାସନା ଦେଇ କହୁନାହାନ୍ତି, ଏ ହିରଣ୍ୟକଶିପୁ ହିରଣାକ୍ଷ ଯେଉଁ ଜନ୍ମ ହେଲେ କେମିତି କି ପତନ ହେଲା ପରେ ଯେଉଁ ଜନ୍ମ ହେଲେ, ସେଇଠି କହିଛନ୍ତି ବ୍ରହ୍ମାଜୀ ଦେବତାମାନଙ୍କୁ ସବୁ କହୁଛନ୍ତି, ଆମେ ଯେଉଁ ସେଦିନ ଆଲୋଚନା କରୁଥିଲେ, ଯେ ଅଭ୍ୟର୍ଥିତାମ ଚ ବିନୁ ନୃଗତି ପ୍ରପନ୍ନା ଜ୍ଞାନଂ ଚ ତତ୍ତ୍ୱ ବିଷୟଂ ସହ ଧର୍ମଯାତ୍ର ନାରାଧିତ ହି ଭଗବତୀ ବିତରନ୍ତ୍ୟମୁଷ ସମ୍ମୋହିତ ବିତତୟାବତମାୟ ୟାତେ। ତୃତୀୟ ସ୍କନ୍ଧରେ ବା ସେଇ ସେଇ ପ୍ରସଙ୍ଗରେ ଅଛି, ଯେତେବେଳେ ଆସିଛନ୍ତି ଅଭିଶାପ ଦେଇଛନ୍ତି ସନକାଦି, ସେ ପ୍ରସଙ୍ଗରେ ତାପରେ କହୁଛନ୍ତି, ସନକାଦି ଭଗବାନଙ୍କୁ ଦର୍ଶନ କରିଛନ୍ତି, ଭଗବାନ ସହିତ ବାର୍ତ୍ତାଳାପ କରିଛନ୍ତି, ତାପରେ ସେମାନେ ନିଜେ ସ୍ତୁତି କରିଛନ୍ତି, ନିଜେ କହୁଛନ୍ତି ନିଜର ଉଦ୍ଗାର, ନାତ୍ୟନ୍ତିକଂ ବିଗଳୟନ୍ତ୍ୟପି ତେ ପ୍ରସାଦଂ କିମନ୍ୟତ ଅର୍ପିତ ଭୟଂ ଭୃବ ଉନ୍ନୟସ୍ତେ ଜିଅଙ୍ଗ ତଦଙ୍ଗ୍ରି ଶରଣାଭବତ କଥାୟଂ କୀର୍ତ୍ତନ୍ୟ ତୀର୍ଥ ଯଶସ କୁଶଳାର ସଂଜ୍ଞା। ତୃତୀୟ ସ୍କନ୍ଧ ପନ୍ଦର ଅଧ୍ୟାୟ, ପନ୍ଦର ଅଧ୍ୟାୟର 48 ନମ୍ବର ଶ୍ଳୋକ। ଯେଉଁମାନେ କୁଶଳ ରସତତ୍ତ୍ୱବିତ୍ ସେମାନେ ସର୍ବଦା ଭଗବାନଙ୍କର ମଙ୍ଗଳମୟ ଯଶ କୀର୍ତ୍ତି ଗୁଣ ଲୀଳା ଏସବୁ କ'ଣ ଶ୍ରବଣ କରନ୍ତି, ସେ ନିଜେ କହୁଛନ୍ତି କୁମାର, କିନ୍ତୁ ସେମାନେ କ'ଣ କରୁଥିଲେ, ବ୍ରହ୍ମକୁ ଧ୍ୟାନ କରୁଥିଲେ। ସେମାନେ ବର୍ତ୍ତମାନ ତାଙ୍କର ଦେଖନ୍ତୁ କୃଷ୍ଣରେ ଭଜୟ, ଆମେ ଏଇ ପଏଣ୍ଟରେ ଶୁଣିଥିଲେ, କୃଷ୍ଣଙ୍କୁ ଭଜନ କରନ୍ତି, ଭଗବାନଙ୍କର ନାମ ଗୁଣ ଯଶ କୀର୍ତ୍ତି ଲୀଳା ଶ୍ରବଣୀୟ ଓ କୀର୍ତ୍ତନୀୟ ଅଟେ, ନିଜେ କହୁଛନ୍ତି ସେମାନେ। ଆଚ୍ଛା ପୂର୍ବରୁ କ'ଣ କରୁଥିଲେ, ପୂର୍ବରୁ ବ୍ରହ୍ମକୁ ଧ୍ୟାନ କରୁଥିଲେ ଚତୁସେନା। ତେଣୁ ଏଇଭଳି ଭଗବାନଙ୍କର ଭକ୍ତମାନେ ଯେଉଁମାନେ ଭଗବାନଙ୍କର ଚରଣାର ଭିତରେ ଶରଣାଗତ ହୋଇଥାନ୍ତି, ସେମାନଙ୍କୁ ଯଦି ମୁଖ୍ୟ ପଦ ଅର୍ପଣ କରାଯାଏ ତାହେଲେ ସେମାନେ ତାହା ଗ୍ରହଣ କରନ୍ତି ନାହିଁ। ଏଇଭଳି ସ୍ଥଳରେ ଆଉ ସ୍ୱର୍ଗ ମୁଖ୍ୟ ଉପଭୋଗ ଆଦି ଜଡ଼ ଭୋଗର ଆଶୀର୍ବାଦ କଥା କ'ଣ କହିବା। ତେଣୁ ସୁଖ ଜନ୍ମ ହେଇଥାଏ ସୁଖ ସନକାଦି ବ୍ରହ୍ମମୟ, କୃଷ୍ଣ ଗୁଣାକୃଷ୍ଣ ହୟା କୃଷ୍ଣରେ ଭଜୟ। ଆଚ୍ଛା ଆଉ କାହାର ପ୍ରମାଣ ଅଛି ସୁଖ ସନକାଦି, ଆଉ କିଏ ରହିଲେ ବ୍ରହ୍ମଜ୍ଞାନୀ, ସେଦିନ ଆମେ ଶୁଣୁଥିଲେ ନା ନବଯୋଗେନ୍ଦ୍ର, ନବଯୋଗେନ୍ଦ୍ର ଥିଲେ ବ୍ରହ୍ମଜ୍ଞାନୀ। ଦେଖୁ ସେ କଥା କହୁଛନ୍ତି, ନବଯୋଗେଶ୍ୱର ଜନ୍ମ ହୋଇତେ ସାଧ ଜ୍ଞାନୀ ବିଧି ଶିବ ନାରଦ ମୁଖେ କୃଷ୍ଣ ଗୁଣ ଶୁଣି ଗୁଣା କୃଷ୍ଣ ହୟା କରେ କୃଷ୍ଣର ଭଜନ ଏକାଦଶ ସ୍କନ୍ଦେ ତାର ଭକ୍ତି ବିବରଣ। ସେଇଠି ଅଛି ମଧୁଲୀଳା 24 ପରିଚ୍ଛେଦ 118-119 ନମ୍ବର ପ୍ରୟାର। ନବଯୋଗେଶ୍ୱର ଜନ୍ମ ହୋଇତେ ସାଧକ ଜ୍ଞାନୀ, ନବଯୋଗେଶ୍ୱର ଯିଏ ଜନ୍ମରୁ ସାଧକ ଜ୍ଞାନୀ, ଜ୍ଞାନୀ ସାଧକ, ଜ୍ଞାନ ସାଧକ, ବିଧି ଶିବ ନାରଦ ମୁଖେ କୃଷ୍ଣ ଗୁଣ ଶୁଣି, ଏମାନଙ୍କର ବ୍ରହ୍ମଜ୍ଞାନ ନିଶାଟା ଭାଙ୍ଗିଲା, ଭାଙ୍ଗିଲା କେମିତି, ବିଧି ଶିବ ନାରଦଙ୍କ ମୁଖରୁ କୃଷ୍ଣଙ୍କର ଗୁଣ ଶୁଣିଲେ। ବିଧି ବ୍ରହ୍ମାଜୀ, ଶିବଜୀ, ନାରଦ, ବ୍ରହ୍ମାଜୀଙ୍କଠୁ, ଶିବଜୀଙ୍କଠୁ, ନାରଦଙ୍କଠୁ ଭଗବାନ ଶ୍ରୀକୃଷ୍ଣଙ୍କର ଗୁଣ ଶ୍ରବଣ କରିଛନ୍ତି। ଗୁଣାକୃଷ୍ଣ ହୟା କରେ କୃଷ୍ଣର ଭଜନ,
ଗୁଣାକୃଷ୍ଟ ହେବେ, ଗୁଣାକୃଷ୍ଟ ଭଗବାନଙ୍କୁ ସେ ଗୁଣକୁ ଯେମିତି ସୁଖଦେବ ଗୋସ୍ୱାମୀ କଥା ଶ୍ରବଣ କରୁଥିଲେ ନବଯୋଗେଶ୍ୱର ଠିକ୍ ସେଭଳି ଭଗବାନଙ୍କର ଗୁଣ ପ୍ରତି ଆକର୍ଷଣ ଆସିଲା, ତାପରେ କୃଷ୍ଣଙ୍କର ଭଜନ କଲେ। ଏକାଦଶ ସ୍କନ୍ଧେ ତାହାର ଭକ୍ତି ବିବରଣ, ଏକାଦଶ ସ୍କନ୍ଧରେ ଭକ୍ତି ବିବରଣ ଅଛି। ଏ କହିବା ତାତ୍ପର୍ଯ୍ୟ ତାହେଲେ ଆମେ କେଉଁ ପଏଣ୍ଟରେ ଆଲୋଚନା କରୁଥିଲେ, ଭକ୍ତି ମୁକ୍ତି ସିଦ୍ଧିକାମୀ ସକଳି ଅଶାନ୍ତ। ତେଣୁ ମୁକ୍ତିକାମୀ ଏମିତିକି ବ୍ରହ୍ମଜ୍ଞାନୀମାନଙ୍କର ମଧ୍ୟ କ'ଣ ହେଇଥାଏ, ଚିତ୍ତ ଚାଞ୍ଚଲ୍ୟର ସମ୍ଭାବନା ଥାଏ। ଅର୍ଥାତ୍ ସେ ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ସେମାନେ କୃଷ୍ଣ ଭକ୍ତି କରିନଥାନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କର ଚିତ୍ତ ଚାଞ୍ଚଲ୍ୟ ଥାଏ, ତେଣୁ ସେମାନେ ଅଶାନ୍ତ। କିନ୍ତୁ କୃଷ୍ଣ ଭକ୍ତ ହେଉଛି ଶାନ୍ତ, କାହିଁକି ନା ଭକ୍ତିର ସେ ରସ ଆସ୍ୱାଦନ କରିଥାଏ। ଦେଖୁନାହାନ୍ତି, ହରି ନାମ ପ୍ରେମାନନ୍ଦେ ଯେ ଆନନ୍ଦ ସିନ୍ଧୁ, ହରି ନାମ ପ୍ରେମାନନ୍ଦେ ଯେ ଆନନ୍ଦ ସିନ୍ଧୁ, କୋଟି ବ୍ରହ୍ମାନନ୍ଦେ ତାର ନହେ କବିନ୍ଦୁ, କୋଟି ବ୍ରହ୍ମାନନ୍ଦେ ତାର ନହେ କବିନ୍ଦୁ। ନା କେତେ ସ୍ପଷ୍ଟ, ହରି ନାମ ପ୍ରେମାନନ୍ଦେ ଯେ ଆନନ୍ଦ ସିନ୍ଧୁ, କୋଟି ବ୍ରହ୍ମାନନ୍ଦେ ତାର ନହେ ଏକ ବିନ୍ଦୁ। ଆମେ କେଉଁ ପଏଣ୍ଟରେ ଆଲୋଚନା କରୁଛେ ଧ୍ୟାନ ଦେବେ, ଆନନ୍ଦମ ବୃଦ୍ଧିବର୍ଦ୍ଧନ, ତାପରେ ପ୍ରତିପଦଂ ପୂର୍ଣ୍ଣାମୃତାସ୍ୱାଦନମ, ପ୍ରତିପଦଂ ପୂର୍ଣ୍ଣାମୃତାସ୍ୱାଦନମ, ପ୍ରତିପଦରେ ପୂର୍ଣ୍ଣାମୃତ। ହରିନାମ ପ୍ରେମାନନ୍ଦେ ଯେ ଆନନ୍ଦ ସିନ୍ଧୁ, ଆନନ୍ଦର ସିନ୍ଧୁ ଆନନ୍ଦମ ବୃଦ୍ଧିବର୍ଦ୍ଧନ, ହରିନାମରେ ଯେଉଁ ଆନନ୍ଦର ସିନ୍ଧୁ ଅଛି, କୋଟି ବ୍ରହ୍ମାନନ୍ଦେ ତାର ନହେ ଏକ ବିନ୍ଦୁ, କୋଟି ବ୍ରହ୍ମାନନ୍ଦରେ ମଧ୍ୟ ସେ ହରିନାମ ଆନନ୍ଦର ଗୋଟେ ବିନ୍ଦୁ ବି ନାହିଁ। ପ୍ରମାଣିତ ଦେଖୁଛନ୍ତି ଶୁକ ସନକାଦି ନବଯୋଗେନ୍ଦ୍ର ଏମାନେ କେମିତି ଆସିଲେ ବ୍ରହ୍ମଜ୍ଞାନକୁ କ'ଣ ଧିକାର କରିକି, ତ୍ୟାଗ କରି କୃଷ୍ଣ ଭକ୍ତି ସ୍ତରକୁ ଆସିଲେ, କାହିଁକି ଆସିଲେ, ସେଠି ସୁଖ ନାହିଁ ବୋଲି ନା, ତାହେଲେ ଆନନ୍ଦ କେଉଁଠି ଅଛି ଦେଖନ୍ତୁ ପ୍ରତିପଦ। କିନ୍ତୁ ଆମର ଅବସ୍ଥା କ'ଣ ଦେଖନ୍ତୁ, ଆମେ ସେଇ ନାମ କରୁଛେ, ମହାପ୍ରଭୁ ଆମକୁ ଯାହା ଆଣି ଦେଇଛନ୍ତି ଆମେ ସେଇଟାକୁ ଧରିଛେ, କିନ୍ତୁ ଆନନ୍ଦ ଆମକୁ କ'ଣ ଏଭଳି କୋଟି କ'ଣ ବ୍ରହ୍ମାନନ୍ଦ ଠୁ ଅଧିକ ଆନନ୍ଦ ଆମେ କିଛି ଉପଲବ୍ଧି କରୁଛେ? କୃଷ୍ଣ ପ୍ରେମାନନ୍ଦ ଛାଡ଼ି ଦିଅନ୍ତୁ, ବ୍ରହ୍ମାନନ୍ଦ ସୁଖ ହୁଅନ୍ତି ଆମେ କିଛି ପାଇପାରୁ? ମହାପ୍ରଭୁ କେତେ ବଦାନ୍ୟ, ଆମ ଭଳି ହତଭାଗା ଜୀବମାନଙ୍କ ପାଇଁ ଅନାର୍ପିତ ଚରିଂ ଚିରାତ କଳୁ କ'ଣ କରୁଣ ଅବତୀର୍ଣ୍ଣ କଳୁ, ଯାହା ଦୀର୍ଘକାଳ ଧରି ଦିଆଯାଇନଥିଲା ଯେଉଁ ପ୍ରେମ, ସେଇଟାକୁ ଦେବା ପାଇଁ ଭଗବାନ ସ୍ୱୟଂ ଆସିଲେ ଚୈତନ୍ୟ ମହାପ୍ରଭୁ, ଆଣିକି ଅକାତରେ ବାଣ୍ଠିଛନ୍ତି, ଆମେ ତାକୁ ପ୍ରାପ୍ତ ହେଇକି ମଧ୍ୟ ଆସ୍ୱାଦନ କରିପାରୁନୁ, ଧରିକି ମଧ୍ୟ ଆସ୍ୱାଦନ କରିପାରୁନୁ। ତେଣୁ ସଚେତନ ହେବା ଆବଶ୍ୟକ, ସେଥିପାଇଁ ସମ୍ପୂର୍ଣ୍ଣ କେବଳ ଶୁଣିବା ଆଗକୁ ଆସିବ, ସାଧୁଗୁରୁଙ୍କ କୃପା ନଚେତ ହେବନି, ସମର୍ପଣ ଭାବ, ସେବା ଭାବ, ତେବେ ନାମରେ ରୁଚି ଆସିବ, ଶ୍ରଦ୍ଧା ଆସିବ। ନାମରେ ସବୁ ଅଛି, ନାମରେ ଯଦି ନଥାନ୍ତ ମହାପ୍ରଭୁ କାହିଁ କହୁଛନ୍ତି, ମହାପ୍ରଭୁ କହୁଛନ୍ତି ନା, ଭଗବାନ ସ୍ୱୟଂ କହୁଛନ୍ତି, ପୁଣି କହୁଛନ୍ତି ଖାଲି କହୁନାହାନ୍ତି, ଆସ୍ୱାଦନ କରିକି କହୁଛନ୍ତି, ଆସ୍ୱାଦନ କରିକି କହିଛନ୍ତି, ପୁଣି ଆସ୍ୱାଦନ କରିଛନ୍ତି ପୁଣି। ତ ଆମେ ସେଇ ପରମ୍ପରାରେ ମହାପ୍ରଭୁଙ୍କ ଧାରାରେ ଆସୁଛେ, ଶୁଦ୍ଧ ସାଧୁଙ୍କର ଶରଣାଗତ ହେଇଛେ, ତେଣୁ ଆମେ ସେଭଳି ଆନନ୍ଦ ଆସ୍ୱାଦନ କରିବା ହେଉଛି ଆମ ପାଇଁ କ'ଣ, ଆମର ସେଇଟା ହେଉଛି ଲକ୍ଷ୍ୟ। ଭକ୍ତିରେ ଯୁକ୍ତ ହେଲେ ସେ ଆନନ୍ଦଟା ଆପେ ଆପେ ଆସିବ, ଆମର ଉଦ୍ଦେଶ୍ୟ ନୁହେଁ ଯେ ଆମେ ଆନନ୍ଦ ଆସ୍ୱାଦନ କରିବା କଥା ବାହାରିଗଲା ପାଠରୁ, କିନ୍ତୁ ଆମେ ଯଦି ସେଭଳି ଭକ୍ତିରେ ନିଯୁକ୍ତ ହେବା ତାହେଲେ ସେ ଆନନ୍ଦ ନିଶ୍ଚିତ ଆମେ ପ୍ରାପ୍ତ ହେବା ଆପେ ଆପେ। ଆନନ୍ଦ ପାଇଁ ପ୍ରୟାସ କରିବା ଉଚିତ ନୁହଁ, ଭକ୍ତି ପାଇଁ ପ୍ରୟାସ କଲେ, ସାଧନ ପାଇଁ ଯଦି ପ୍ରୟାସ କରିବା, ସେବା ପାଇଁ ପ୍ରୟାସ କରିବା, ନାମ ପାଇଁ ପ୍ରୟାସ କରିବା, ତାହେଲେ ସେ ଆନନ୍ଦଟା ଆପେ ଆପେ ମିଳିବ। ଆନନ୍ଦ ପାଇଁ ପ୍ରୟାସ କରିବା ଉଚିତ ନୁହଁ, ଅନ୍ୟମାନେ ସମସ୍ତେ ଆନନ୍ଦ ପାଇଁ ପ୍ରୟାସ କରିଥାନ୍ତି, କିନ୍ତୁ ଭକ୍ତ ଆନନ୍ଦ ପାଇଁ ପ୍ରୟାସ କରିନଥାଏ, ଆନନ୍ଦଟା ଆପେ ଆପେ ମିଳେ। ଅବଶିଷ୍ଟ କଥା ଆସନ୍ତାକାଲି ଶୁଣିବେ। କ'ଣ ପ୍ରଶ୍ନ ଅଛି? ସେଇଟା ପ୍ରପର୍ ଲେଖିଛନ୍ତି ଅଭାବାର୍ଥରେ, ହଁ ସେ ରହିଲେ ସେମାନେ କ'ଣ କି, ସେମାନେ ଭଗବତ ଉପଲବ୍ଧି ଥିଲେ ମଧ୍ୟ ଭଗବତ ସେବା ବୁଦ୍ଧି ନାହିଁ, ଭଗବାନଙ୍କ ସେବାରେ ନିଯୁକ୍ତ ହୁଅନ୍ତି ନା, ସେବାରେ ନିଯୁକ୍ତ ନହେଲେ ସେ ଆନନ୍ଦରେ ମିଳିବନି, ସେବାନନ୍ଦ ସୁଖ ପ୍ରେମାନନ୍ଦ ସୁଖ ସେଟା କେମିତି ମିଳିବ, କାହିଁକି ଆସିବ ଆଗକୁ, କାରଣ ସେଠି କ'ଣ କି ସେମାନେ ରହିଛନ୍ତି କିନ୍ତୁ କିଛି ଗୋଟେ ରସ ନାହିଁ, ରେସିପ୍ରୋକେସନ୍ ନାହିଁ। ଗୋଲକଧାମରେ କ'ଣ କି ସେଟା, ଗୋଲକଧାମର ସ୍ଥିତିଟା କ'ଣ, ଗୋଲକଧାମର ଗୋଟେ ରସରେ ସମ୍ବନ୍ଧିତ ହେଲେ ଆନନ୍ଦ ଅଛି, ସେ ଆନନ୍ଦ ତୁଳନାରେ ପା ଯେଉଁ ବିଚାର କରାଯାଉଛି ବୈକୁଣ୍ଠର ଆନନ୍ଦ ଆଉ ଗୋଲକଧାମର ଆନନ୍ଦ, ସେ ତୁଳନା ଯଦି ବିଚାର କରାଯିବ ତାହେଲେ ତୁଳନାରେ କେଉଁଟା ଅଧିକା ହେଉଛି, ଯେଉଁଟା ଅଧିକା ସେଇଟା ଗ୍ରହଣୀୟ ନା ଅଶାନ୍ତି, ଏଇଥିପାଇଁ ବା ଯେହେତୁ ସମ୍ବନ୍ଧଟାକୁ ସେମାନେ ବୁଝିପାରନ୍ତିନି, ସେବା ଭାବଟା ନାହିଁ, ପ୍ରଭୁପା ଲେଖିଛନ୍ତି ସେ କଥା ଆଉ, ସେଟା ସେବା ଭାବ ନାହିଁ, ବୁଝିଛନ୍ତି ଭଗବାନ ବୋଲି କିନ୍ତୁ ସେବା କରୁନାହାନ୍ତି, ଯେଉଁ ସେବା ନାହିଁ ବୋଲି କୁହାଯାଇପାରିବ ସେମାନେ ସେବା କରିଥାଇ ପାରନ୍ତି, ମୁଁ ତ ତା ଭିତରେ ଏତେ ପ୍ରବେଶ ନାହିଁ, କିନ୍ତୁ ସେଠି କ'ଣ ସମ୍ବନ୍ଧଟା ନାହିଁ, ଏ ଯେଉଁ କ'ଣ ରସ ନାହିଁ, ରସ ଯେହେତୁ ନାହିଁ ଆଉ ଆନନ୍ଦ କୋଉଠି, ଅର୍ଥାତ୍ ସେମାନେ ପ୍ରଶ୍ନ ଆସୁଛି ଆମେ ସେଟା ଆଲୋଚନା କରିଥିଲେ, ସେମାନେ ସ୍ୱସୁଖ ବାସନା ପ୍ରାପ୍ତ ହେବା ପାଇଁ ସେ ଧାମକୁ ଯାଇଛନ୍ତି, ତେଣୁ ସ୍ୱସୁଖ କାମନାଟା ଯେହେତୁ ରହିଛି ସେଇ ବୈକୁଣ୍ଠକୁ ଯିବା ପାଇଁ ସେମାନେ ସାଧନ କରିଛନ୍ତି, ତେଣୁ ଆନନ୍ଦ କ'ଣ ସାଧନ ଦଶାରେ ସେମାନଙ୍କ ଚିତ୍ତ ଚାଞ୍ଚଲ୍ୟ ରହିପାରେ ଯେହେତୁ ସ୍ୱସୁଖ ବାସନାଟା ରହିଲା, ଆଉ ସେଠି ଗଲା ପରେ ବି ସମ୍ବନ୍ଧ ନାହିଁ, କିଛି ଆନନ୍ଦ ପାଉଛନ୍ତି, ଆନନ୍ଦ ନାହିଁ ବୋଲି କହିଯିବେ, ବ୍ରହ୍ମ ଜ୍ୟୋତିରେ ଯଦି ଆନନ୍ଦ ଅଛି ବୈକୁଣ୍ଠ କେମିତି ନାହିଁ, ବ୍ରହ୍ମ ଜ୍ୟୋତିରେ ଆନନ୍ଦ କଥା ଆମେ ଶୁଣିଲେ ନା, ହଁ ଯାଉଛି କିନ୍ତୁ ସେଠି କ'ଣ ସେ ବୁଝିଲେ ଯେ, କିନ୍ତୁ ସେଇଠି କ'ଣ ସମ୍ବନ୍ଧ କିଛି ରହିଲାନି ନା, ଏଇ ଯେଉଁ କ'ଣ ସଖ୍ୟ ଦାସ ଏଇ ଜିନିଷ ଗୁଡା ନାହିଁ, ହଁ ତୁଳନା ତୁଳନାତ୍ମକ ଭାବେ ଦେଖିଲେ ଅଶାନ୍ତଟା କ'ଣ କି, ଏ ସାଧନ ଦଶାରେ, ସାଧନ ଦଶାରେ ମାନେ ଅଶାନ୍ତ, ସେଇଠି ପହଞ୍ଚିଲା ପରେ ତ ସେମାନେ ଆନନ୍ଦ ପାଆନ୍ତି, ବୁଝିପାରିଲେ ନା, ସାଧନ ସାଧନ ଦଶାରେ ଯେହେତୁ ସ୍ୱସୁଖ ବାସନାଟା ରହିଛି ତେଣୁ ଚିତ୍ତର ଚାଞ୍ଚଲ୍ୟ ରହିପାରେ, ସେଇଥିପାଇଁ ସେମାନେ ଆନନ୍ଦ ପାଆନ୍ତି ନା, କିନ୍ତୁ ସେଇଠି ଗଲା ପରେ ଗୋଟେ ଆନନ୍ଦରେ ସେମାନେ ସ୍ଥିର ହେଇଯାଆନ୍ତି, କିନ୍ତୁ ସେଇ ଯେଉଁ ଆନନ୍ଦ କଥା ଭଗବାନ ଏଠି କହୁନାହାନ୍ତି, ଭଗବାନ ଏଠି କହୁଛନ୍ତି ପ୍ରେମାନନ୍ଦ ଦିବ୍ୟାନନ୍ଦ ନିତ୍ୟାନନ୍ଦ କଥା କହୁଛନ୍ତି, ହଁ ସାଧନ ଦଶାରେ ଅଛନ୍ତି, ନା ନା ସେଇଠି ଗଲା ପରେ ନୁହଁ, ସେଠି ଗଲେ ସେମାନେ ହଁ ସାଧନ ଦଶାରେ ତାଙ୍କର ସ୍ୱସୁଖ ବାସନାଟା ରହିଲା, ହଁ ସେଠି ଗଲା ପରେ କିଛି ସୁଖ ପାଆନ୍ତି ନାହିଁ, ଯେମିତି ଆମେ ଶୁଣିଲେନି କି ଯେଉଁମାନେ ବ୍ରହ୍ମ ଧ୍ୟାନ କରୁଛନ୍ତି, ବ୍ରହ୍ମ ଜ୍ୟୋତି ଧ୍ୟାନ କରୁଛନ୍ତି, ସେମାନେ ଯେତେବେଳେ ସେଇଠି ପହଞ୍ଚି ଯାଆନ୍ତି ସେଠି କ'ଣ ଆନନ୍ଦ ପାଆନ୍ତି କି, ଆନନ୍ଦ ପାଆନ୍ତି ନା ନାହିଁ, ପାଆନ୍ତି ନା, ସେଥିପାଇଁ ବ୍ରହ୍ମାନନ୍ଦ ସୁଖ କଥା ଭାବୁଥିଲୁ ଭଲ, କିନ୍ତୁ ସେମାନଙ୍କର ସ୍ଥିତିଟା କ'ଣ, କିଛି ନାହିଁ ସେଭଳି, ହଁ ବୈକୁଣ୍ଠରେ ବି ସେଭଳି ଗୋଟେ ରସ କିଛି ନାହିଁ, ଆନନ୍ଦ ପାଉଛନ୍ତି ଆନନ୍ଦ ନାହିଁ ବୋଲି କୁହାଯାଏ, ଅଶାନ୍ତ ଯେଉଁ କୁହାଗଲା ସାଧନ ଦଶାରେ, ହଁ କିନ୍ତୁ ଭକ୍ତର କ'ଣ, ଭକ୍ତର ସାଧନ ଦଶାରେ ବି ଆନନ୍ଦ, ପ୍ରେମାନନ୍ଦ ମହାନନ୍ଦ ବୋଲି ପ୍ରେମାନନ୍ଦ, ଠିକ ଅଛି କ'ଣ କହୁଥିଲ, ହଁ ସେଟା ତ ସେଟା ସେଟା ବା ପ୍ରଭୁପାଲ ଲେଖିଛନ୍ତି, ସେ ଯାହା କିଛି ପାଉଛନ୍ତି ସେଟା ପ୍ରଭୁପାଲ ଲେଖିଛନ୍ତି, ଆମେ ପ୍ରଭୁପାଦଙ୍କ କଥା ନେଇ କହୁଥିଲେ ନା, ସେଥିପାଇଁ ତ ମୁଁ କହିଲି ଚୈତନ୍ୟ ଚୈତନ୍ୟ ତ ସେ ପୟାରଟାକୁ ତାର ପର୍ପଟରେ ଦେଖିବେ ପ୍ରଭୁପାଦ କ'ଣ ଲେଖିଛନ୍ତି, ପୁରା ସ୍ପଷ୍ଟ ଲେଖିଛନ୍ତି, ଠିକ ଅଛି, ହଁ ସେତେବେଳେ ସେତେବେଳେ କ'ଣ କେତେବେଳେ କ'ଣ କୁହା ହେଇଥିଲା, ବର୍ତ୍ତମାନ ତ ସିଦ୍ଧାନ୍ତ ଶୁଣୁଛନ୍ତି, ଯେଉଁଟା ଶେଷରେ ଯେଉଁଟାକୁ ହେବ ସେଇଟା ସିଦ୍ଧାନ୍ତ ନା, ତେଣୁ କୁହାହେଲା ପ୍ରଥମରୁ ଭଗବାନ ସବୁ କଥା କହିକି ଗଲେ, କର୍ମ କଥା କହିଛନ୍ତି, ଜ୍ଞାନ କଥା କହିଛନ୍ତି, ଧ୍ୟାନ କଥା କହିଛନ୍ତି, ସବୁ କଥା କହିଛନ୍ତି, ଶେଷରେ ଯେଉଁଟା କହିଛନ୍ତି ସେଇଟା ସିଦ୍ଧାନ୍ତ ନା, ସେ କଥା ତ ପ୍ରଭୁପାଦ କାହିଁ କେଉଁଠି ମେନସନ୍ କରିନାହାନ୍ତି, ସେମାନେ ସେଠି ରହିପାରନ୍ତି କିନ୍ତୁ ପତନ ନାହିଁ, ହଁ କିନ୍ତୁ ସେଠି ରହିଲେ କିନ୍ତୁ ଏ ଯେଉଁ ରସଗତ ଆନନ୍ଦ କିଛି ନାହିଁ, ଗୋଟେ ରେସିପ୍ରୋକେସନ୍ ନାହିଁ, ଐଶ୍ୱର୍ଯ୍ୟ ଥିବ ବହୁତ କିଛି ଥିବ କିନ୍ତୁ ରେସିପ୍ରୋକେସନ୍ ନାହିଁ, ଭାବର ଆଦାନ ପ୍ରଦାନ ନାହିଁ, ଯେଉଁ ରସ ଆମେ ଯେଉଁ ପାଞ୍ଚଟା ରସ ଶୁଣୁଛେ ନା, ଶାନ୍ତ ରସ ତ ଛାଡ଼ିଦିଅ, ଆଉ ଯେଉଁ ଚାରିଟା ରସ ଶୁଣୁଛନ୍ତି ସେ ରସଗତ ଆନନ୍ଦଟା ସେଠି ନାହିଁ, ଗୋଟେ ଗୋଟେ ସମ୍ବନ୍ଧ କିଛି ନଥିବ, କ'ଣ ଗୋଟେ ଐଶ୍ୱର୍ଯ୍ୟମୟ ସ୍ଥିତି ଗୋଟେ ପ୍ରାପ୍ତ ହେଇଥିବ, କ'ଣ ସେଠି କେତେ ଦିନ ଜଣେ ରହିବ, ସେଠି ଆନନ୍ଦ ଅଛି କିଛି କିନ୍ତୁ ପ୍ରେମାନନ୍ଦ ତୁଳନାରେ କିଛି ନାହିଁ,
ସେଇଟା ଆନନ୍ଦମୟ ସ୍ଥିତି। କିନ୍ତୁ ପ୍ରେମାନନ୍ଦ ଯେଉଁ ଭଗବାନ ସହିତ ସେବାରେ ଯେଉଁ ଯୁକ୍ତ ହେଇକି ଯେଉଁ ଆନନ୍ଦ ପାଉଛି ତା ତୁଳନାରେ କ'ଣ କିଛି ନୁହଁ, ସେଇଟା ଆନନ୍ଦ ନା। କାହିଁକି ନା ସେ ସବୁ ଆମେ ଶୁଣିଲିନି, ଗୋଟେ କଥା ଆପଣ ବିଚାର କରିନେବେ, ଗୋଟେ କଥା ମନକୁ ଆସିଲା ଠିକ, କାରଣ ସେଗୁଡ଼ାକ ବିରଜା ପରେ ଯେଉଁ ଲୋକ ଗୁଡ଼ାକ ରହିଲା ସେଗୁଡ଼ା କ'ଣ ସବୁ, ସେଗୁଡ଼ା ଚିତ୍ଜଗତ। ବିରଜା ପରେ ଯେଉଁ ଲୋକ ଗୁଡ଼ାକ ରହିଲା ଚିତ୍ଜଗତ ନୁହଁ କି? ଆଉ ଚିତ୍ଜଗତରେ କ'ଣ ଆନନ୍ଦ ନାହିଁ କି? ଚିତ୍ଜଗତ ଆନନ୍ଦ ଅଛି ନା, କିନ୍ତୁ ତାର ସବୁ ତାରତମ୍ୟ ରହିଛି, ତାର ସବୁ କ୍ୟାଟେଗୋରୀ ରହିଛି, ଯେଉଁ ଷ୍ଟେପ୍ ଷ୍ଟେପ୍ ଆମେ ଶୁଣି ଶୁଣି ଗଲେ ସେ ଷ୍ଟେପ୍ ଷ୍ଟେପ୍ ଯାଇକି ସର୍ବୋଚ୍ଚ ସ୍ଥିତି ହେଉଛି ଗୋଲ ବୃନ୍ଦାବନ ସ୍ଥିତି, ସେ ଆନନ୍ଦ ହେଉଛି ସବୁଠୁ ଉଚ୍ଚ ଆନନ୍ଦ। ଏଇଠି ଆନନ୍ଦ ଅଛି ସାଧନ ଦଶାରେ, ପ୍ରଭୁଙ୍କର ଯାହା ପ୍ରଶ୍ନ ଥିଲା ସାଧନ ଦଶାରେ ମାନେ ହେଉଛି ଦଶାନ୍ତ, ଆଉ କର୍ମୀ ଜ୍ଞାନୀ ଏମାନେ ହେଉଛନ୍ତି କ'ଣ, କର୍ମୀ ଭୁକ୍ତି ମୁକ୍ତି ସିଦ୍ଧି। ଭୁକ୍ତି ମାନେ ସାଧନ ଦଶାରେ ବି ଅଶାନ୍ତ, ପାଇଗଲା ପରେ ମଧ୍ୟ ଅଶାନ୍ତ, ଉଚ୍ଚ ଲୋକ ଗଲେ ବି ସେଇଟା ତାଙ୍କ ସ୍ଥିତି। ସିଦ୍ଧି ମାନେ ତାଙ୍କର ସାଧନ ଦଶାରେ ବି ଅଶାନ୍ତ, ପ୍ରାପ୍ତ ହେଲା ପରେ ବି ଅଶାନ୍ତ। ଜ୍ଞାନୀ ମାନେ ମୁକ୍ତ ଯେଉଁମାନେ ସେମାନେ ସାଧନ ଦଶାରେ ଅଶାନ୍ତ, ସିଦ୍ଧ ପାଇଲା ପରେ କିଛିଟା ଶାନ୍ତ ହେଇପାରନ୍ତି କିନ୍ତୁ ଦିବ୍ୟ ଆନନ୍ଦ ନାହିଁ। ଇଏ ହେଉଛି ସ୍ଥିତି, ଠିକ ଅଛି। ହରେ କୃଷ୍ଣ, ହଁ ହଁ ହଁ, ବୈକୁଣ୍ଠରେ ମୁକ୍ତି ଯେଉଁମାନେ ପାଆନ୍ତି ସେ ବୈକୁଣ୍ଠ ଯାଆନ୍ତି। ବ୍ରହ୍ମ ଯେଉଁମାନେ ବ୍ରହ୍ମ ବଦଳି ନୁହନ୍ତି ସେମାନେ ବ୍ରହ୍ମ ସ୍ଥିତିରେ ଯେଉଁଟା ସିଦ୍ଧ ଲୋକ ସେଠି ରହ, କେଉଁଟା କହିଲେ ହଁ ହଁ ଠିକ ଠିକ ଭଲ କଥା। ଆଚ୍ଛା, କାରଣ ବ୍ରହ୍ମ ସାଯୁଜ୍ୟ ଈଶ୍ୱର ସାଯୁଜ୍ୟ ଯେଉଁ ଆଲୋଚନା ହେଲା, ବ୍ରହ୍ମ ସାଯୁଜ୍ୟ ଅପେକ୍ଷା ଈଶ୍ୱର ସାଯୁଜ୍ୟଟା ନିକୃଷ୍ଟ କାହିଁକି? ଠିକ ଅଛି, ସେଇଟା ସ୍ପଷ୍ଟୀକରଣ ହେଇନଥିଲା, ଆପଣ ପ୍ରଶ୍ନ ପଚାରିଲେ, ତାର ଉତ୍ତର ହେଉଛି ଯେଉଁମାନେ ବ୍ରହ୍ମ ସାଯୁଜ୍ୟ ପ୍ରାପ୍ତ ହେବା ପାଇଁ ଇଚ୍ଛୁକ ସେମାନେ କ'ଣ, ସେମାନେ ବ୍ରହ୍ମରେ ଲୀନ ହେବା ପାଇଁ ଚାହିଁଥାନ୍ତି, ସେମାନେ ଈଶ୍ୱରଙ୍କର ସତ୍ତାକୁ ଯଥାଯଥ ଉପଲବ୍ଧି କରିନଥାନ୍ତି, ସେମାନେ ବ୍ରହ୍ମକୁ ଉପଲବ୍ଧି କରିଥାନ୍ତି। ଆମେ ସେଦିନ ଶୁଣିଲେ ଯେଉଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ଟୀକାଟା ଶୁଣିଥିଲେ, ସେଠି ଭଗବାନଙ୍କର ବିଗ୍ରହକୁ ସେମାନେ ମାଇକ ବୋଲି ବିଚାର କରନ୍ତି, ବ୍ରହ୍ମ ସତ୍ୟ ବୋଲି ବିଚାର କରୁଥାନ୍ତି, ତେଣୁ ସେମାନେ ବ୍ରହ୍ମ ସାଯୁଜ୍ୟରେ କ'ଣ ଲୀନ ହେଇଥାନ୍ତି, ଯାଇକି ଜ୍ୟୋତିରେ ଲୀନ ହେଇଥାନ୍ତି। ଈଶ୍ୱର ସାଯୁଜ୍ୟଟା ଏଇଥିପାଇଁ ନିକୃଷ୍ଟ କାରଣ ଏମାନଙ୍କର ଜ୍ଞାନ ଅଛି, ଯଦିଓ ଈଶ୍ୱରଙ୍କର ବିଗ୍ରହକୁ ମାନନ୍ତି କିନ୍ତୁ ବ୍ରହ୍ମକୁ ସତ୍ୟ ବିଚାର କରନ୍ତି, ଈଶ୍ୱରଙ୍କୁ ମାନନ୍ତି ବା ବିଗ୍ରହଙ୍କୁ ବିଶ୍ୱାସ କଲେ ବି, ପ୍ରଭୁବା ସେଇଟା ଭାବରେ ଲେଖିଛନ୍ତି, ମୁଁ ସେଇଟା କହିନଥିଲି ପଢ଼ିଦେଇଥିଲି, ଈଶ୍ୱରଙ୍କର ସତ୍ତା ବୁଝିଲେ ବି ଭଗବାନଙ୍କ ବିଷୟରେ ଜ୍ଞାନ ଥିଲେ ବି କିନ୍ତୁ ସେବା କରନ୍ତି ନାହିଁ, ସେମାନଙ୍କର ଜ୍ଞାନ ନାହିଁ, ଏମାନଙ୍କର ଜ୍ଞାନ ଅଛି କିନ୍ତୁ ସେବା ଭାବ ନାହିଁ, ସେଇଥିପାଇଁ ନିକୃଷ୍ଟ। ସେବା ଭାବ ଯଦି ନାହିଁ ଆନନ୍ଦ କ'ଣ କହିବ, ସେ ତୁଳନାରେ ବ୍ରହ୍ମ ସାଯୁଜ୍ୟ ଠାରୁ ନିକୃଷ୍ଟ କ'ଣ ନିକୃଷ୍ଟ ହେଉଛି ଈଶ୍ୱର ସାଯୁଜ୍ୟ। ହଁ 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 ଠିକ୍ ସେଭଳି, ହଁ ଜାଣିକି ସେବା କରୁନି, ସେମାନେ ତ ଜାଣିନାହାନ୍ତି, ଇଏ ଜାଣିକି ମଧ୍ୟ ଭଗବାନ ସେବା କରୁନି, ତେଣୁ ଏଇଟା ହେଉଛି ଅତି ନିକୃଷ୍ଟ। ସେଥିପାଇଁ ଭକ୍ତ ଗୁଡ଼ା ଚାହେଁ ନା, ଭକ୍ତ ସେଥିପାଇଁ କୌଣସି ମୁକ୍ତି ଚାହାନ୍ତିନି, ଭକ୍ତ ସେଥିପାଇଁ ମୁକ୍ତି ଚାହାନ୍ତି ଯଦି ସେଠି ଭଗବାନଙ୍କ ସେବା ରହେ। ସେ ଶ୍ଳୋକ ରହିଲାନି, ଆମେ ସେଦିନ ଆଲୋଚନା କରୁଥିଲେ, ଶାଲୋକୀ ଶାସ୍ତ୍ରୀ ସାର ସାମୁପ୍ୟ ଦିଓମାନ ନ ଗୃହନ୍ତି ବିନା ମତ ସେବନଙ୍କ ଜନା, ମୋର ସେବା ଯଦି ନାହିଁ ତାହେଲେ ଭକ୍ତମାନେ ମୁକ୍ତି ବି ଚାହାନ୍ତି ନାହିଁ। ତା ମାନେ ଏଇଠୁ ଗୋଟେ ସୂଚନା ବି ମିଳୁଛି, ଆପଣଙ୍କ ପ୍ରଶ୍ନ ହିସାବରେ ଏଇଠୁ ଗୋଟେ ସୂଚନା ବି ମିଳୁଛି, ମୁକ୍ତି ପାଇକି ଯେଉଁମାନେ ବୈକୁଣ୍ଠରେ ବି ଯାଆନ୍ତି ରହିଥାନ୍ତି ସେମାନେ ବି ଭଗବାନଙ୍କର ସେବାର ସୁଯୋଗ ନାହିଁ, ଐଶ୍ୱର୍ଯ୍ୟ ପାଇକି ରହିଲେ ସେମାନେ ଯଦି ସେବା ସହିତ ଯଦି ରହିବେ ତାହେଲେ ସୁଖ ପାଇବେ, ସେଥିପାଇଁ ଭକ୍ତମାନେ ସେବା ବିନା ମୁକ୍ତି ମଧ୍ୟ ଚାହାନ୍ତି ନାହିଁ। ହଁ ସେଇ ତ ସେଇଆ ତ ଠିକ ଅଛି, ମନେ ପଡ଼ୁନି, କାଲି ପଚାରିବେ, ଠିକ ଅଛି ଠିକ ଅଛି। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି ଶ୍ରୀଲ ପ୍ରଭୁ ବାଜୀ ମହାରାଜ କି ଜୟ ପତିତ ପାବନ ଶ୍ରୀଲ ଗୁରୁଦେବ କି।